ସାଧନାର ତୃତୀୟ ଦିନ ପୁରା ହେଲା। ଏବେ କାମ କରିବା ପାଇଁ ଆଉ ମାତ୍ର 7 ଦିନ ରହିଲା। କାଲି ପ୍ରଜ୍ଞାର କ୍ଷେତ୍ରରେ ଆପଣ ପାଦ ରଖିବା। ଏ ପର୍ଯ୍ୟନ୍ତ ଶୀଳର ଆଧାରରେ ସମାଧିର ଅଭ୍ୟାସ କରୁଥିଲେ। ମନକୁ ବସ କରିବାର କାମର ଅଭ୍ୟାସ କରୁଥିଲେ ଏହି ଆନାପାନ ସାଧନା ଦ୍ୱାରା। କାଲିର ପଦକ୍ଷେପ ଖୁବ୍ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ। ଶୀଳ କେଉଁଥିପାଇଁ ପାଳନ କରାଯାଏ? ଶୀଳ ନିଜକୁ ନିଜେ ଖୁବ୍ କଲ୍ୟାଣକାରୀ। ଶୀଳ ପାଳନ କରୁଥିବା ବ୍ୟକ୍ତି ବହୁତ ଦୁଃଖରୁ ମୁକ୍ତି ପାଇଥାଏ। ସ୍ୱୟଂକୁ ଦୁଃଖୀ କରେ ନା, ଅନ୍ୟମାନଙ୍କୁ ଦୁଃଖୀ କରେ ନା। କିନ୍ତୁ କେବଳ ଶୀଳ ପାଳନ କରିବା ମାତ୍ରେ କେତେ ଭଲ ଭାବେ ଶୀଳ ପାଳନ କରୁନା କାହିଁକି, କେବଳ ଶୀଳ ପାଳନ କରିବା ଦ୍ୱାରା କେହି ବ୍ୟକ୍ତି ସାରା ଦୁଃଖରୁ ମୁକ୍ତ ହୋଇପାରେ ନା। ତେବେ ଶୀଳ କେଉଁଥିପାଇଁ? ଶୀଳ ସମାଧି ପାଇଁ, ସମ୍ୟକ ସମାଧି ପାଇଁ। ସେମିତି ଚିତ୍ତକୁ ଏକାଗ୍ର କରିବାକୁ ହେଲେ ବିନା ଶୀଳ ପାଳନ କରି ମଧ୍ୟ ବହୁତ ପ୍ରକାର ଆଲମ୍ବନ ରହିଛି, ଯାହାର ସହାୟତାରେ ଚିତ୍ତକୁ ଏକାଗ୍ର କରାଯାଇପାରେ। କିନ୍ତୁ ସେହି ସମାଧିମାନ ଆମର କାମର ନୁହେଁ। ଆମକୁ ସମ୍ୟକ ସମାଧି ମାନେ ଯେଉଁଠି ଚିତ୍ତ ମଳିନ ନ ହୋଇ ଏକାଗ୍ର ହୋଇଥିବ। ତେଣୁ ଶୀଳ ସମ୍ୟକ ସମାଧି ପାଇଁ। କିନ୍ତୁ ସମ୍ୟକ ସମାଧିରେ ମଧ୍ୟ ମନରେ ବିକାର ଜାଗିଥାଏ, ଆମେ ତାକୁ ଦୂର କରୁ। ମନରେ ବିକାର ଜାଗେ, ଆମେ ତାକୁ ଚାପି ଦେଉ ଆଉ ଚିତ୍ତକୁ ଏକାଗ୍ର କରୁ। ତେବେ ସମାଧି ହେଲା, ମନକୁ ନିଜ ବଶରେ କରିନେଲେ। ଭଲ କଥା ତ ହେଲା, ଶୀଳ ପାଳନ କରିବା ଠାରୁ ଆହୁରି ଭଲ କଥା ହେଲା ସମାଧିର ପାଳନ କରିବା, ଆହୁରି ଉଚ୍ଚ କଥା ହେଲା। କିନ୍ତୁ କେବଳ ସମାଧି ଦ୍ୱାରା ହିଁ ମୁକ୍ତି ମିଳିପାରିବ ନାହିଁ। ସବୁ ବନ୍ଧନରୁ ମୁକ୍ତ ହୋଇପାରିବ ନାହିଁ, ସବୁ ଦୁଃଖରୁ ମୁକ୍ତ ହୋଇପାରିବ ନାହିଁ, କାରଣ ସବୁ ବିକାରରୁ ମୁକ୍ତ ହୋଇପାରିବ ନାହିଁ। ଯେତେ ଥର ମନରେ ବିକାର ଜାଗିଲା ଆଉ ତାକୁ ସମାଧି ବଳରେ ଦବେଇଲେ, ତେବେ ଦମନ ହିଁ କଲେ ନା? ତେବେ ଅନ୍ତର୍ମନର ଗଭୀରତାରେ ସେହି ବିକାର ଭିତରେ ଭିତରେ ବଢ଼ିବାକୁ ଲାଗିଲା, ବଢ଼ିବାକୁ ଲାଗିଲା। ସେହି ଶୋଇଥିବା ବିକାର ଯାହାଙ୍କୁ ଆମେ ଭିତରେ ଚାପି ରଖିଥାଉ, ଜଣାନାହିଁ କେବେ ଆଗ୍ନେୟଗିରି ସଦୃଶ ଫାଟି ପଡ଼ିବ ଆଉ ଆମ ଉପରେ ପ୍ରଭାବଶାଳୀ ହୋଇଯିବ। ତେଣୁ ଯେପର୍ଯ୍ୟନ୍ତ ଅନ୍ତର୍ମନର ଗଭୀରତାରେ ଦବି ରହିଥିବା ବିକାରଗୁଡ଼ିକୁ ବାହାରକୁ ବାହାର କରି ତାଙ୍କଠାରୁ ମୁକ୍ତି ନ ପାଇଛନ୍ତି, ସେ ପର୍ଯ୍ୟନ୍ତ ପ୍ରକୃତ ଅର୍ଥରେ ମୁକ୍ତି ହେଲା ନାହିଁ। ତେବେ ଯେଉଁ ତୃତୀୟ ଧର୍ମର ତୃତୀୟ କଥା ବୁଝାଯାଇଛି, ସଚିତ୍ତ ପରିୟୋଦପନଂ, ପୂର୍ଣ୍ଣ ରୂପରେ ତାହାର ଶୋଧନ ହୋଇଯାଉ, ଧୋଇନେବା, ସଫା କରିନେବା, ତେବେ ମୂଳ ପର୍ଯ୍ୟନ୍ତ ସଫା ହୋଇଯାଉ। ସେ କାମ ପ୍ରଜ୍ଞା ଦ୍ୱାରା ହୋଇଥାଏ। ଶୀଳ ସମାଧି ନିମିତ୍ତ, ସମାଧି ପ୍ରଜ୍ଞା ନିମିତ୍ତ, ଆଉ ପ୍ରଜ୍ଞା ବିମୁକ୍ତି ନିମିତ୍ତ। ତେବେ ପ୍ରଜ୍ଞାର କ୍ଷେତ୍ରରେ ପାଦ ରଖିବାର ଅଛି, ତେଣୁ ବୁଝନ୍ତୁ ପ୍ରଜ୍ଞା କ'ଣ। କାଲି ଏହାର ଅଭ୍ୟାସ କରିବେ, ତା ଆଜି ବୁଝିନିଅନ୍ତୁ କ'ଣ ଅଟେ। ଧର୍ମର ତିନି ଅଙ୍ଗ ଶୀଳ ଭିତରେ ଆସିଲା, ଅନ୍ୟ ତିନି ଅଙ୍ଗ ସମାଧି ଭିତରେ ଆସିଲା। 8 ଅଙ୍ଗଯୁକ୍ତ ଧର୍ମ 8 ଅଙ୍ଗଯୁକ୍ତ ମାର୍ଗ ଅଟେ। ତେବେ ଅବଶିଷ୍ଟ ରହିଲା 2। ତାହା ପ୍ରଜ୍ଞା ଭିତରେ ଆସିଲା। ତାହା କ'ଣ? ସମ୍ମା ସଂକପ, ସମ୍ମା ଦିଠି, ସମ୍ମା ସଂକପ ସମ୍ୟକ ସଂକଳ୍ପ, ସଂକଳ୍ପ ବିକଳ୍ପ ଚାଲିଥାଏ। ଆମର ସଂକଳ୍ପ ବିକଳ୍ପ ଚିନ୍ତନ ମନନ ସବୁ ବନ୍ଦ ହୋଇଯାଉ, ଆମେ ପୁରାପୁରି ନିର୍ବିଚାର ହୋଇଯାଉ, ନିର୍ବିକଳ୍ପ ହୋଇଯାଉ। ଏହା ପରେ ପ୍ରଜ୍ଞାର କାମ ଆରମ୍ଭ କରିବା, ଏହା ଆବଶ୍ୟକ କଥା ନୁହେଁ। ସଂକଳ୍ପ ବିକଳ୍ପ ଚାଲିଥାଏ, କିନ୍ତୁ ସେହି ସଂକଳ୍ପ ବିକଳ୍ପରେ ଟିକେ ଅନ୍ତର, ଟିକେ ମାର୍ଜଣା ଆସିବା ଦରକାର, ଟିକେ ସୁଧାର ହେବା ଦରକାର, ଟିକେ ପରିବର୍ତ୍ତନ ହେବା ଦରକାର। ନୂଆ ନୂଆ ସାଧକ ଯେବେ ପ୍ରଥମେ ଶିବିରକୁ ଆସେ, ତେବେ ନିଜ ମାନସର ଉପର ଉପର ଅଂଶରେ ଯେଉଁ ଯେଉଁ ବିକାରର ବହୁତ ଗଭୀର ପ୍ରଭାବ ଥାଏ, କାହା ସହ କୌଣସି ଶତ୍ରୁତା ଚାଲିଥାଏ, କୌଣସି କଥା ନେଇ ମନାନ୍ତର ହୋଇଥାଏ, ବହୁତ ଗଭୀର ମନାନ୍ତର ଥାଏ, ତେବେ ବସିଲା କ୍ଷଣି ସେସବୁ କଥା ମନେ ପଡ଼ିବ। ତାପରେ ତା ସମ୍ବନ୍ଧରେ ଦ୍ୱେଷଭାବ ଜାଗ୍ରତ ହେବ, ଦୌର୍ମନୁଷ୍ୟ ଜାଗ୍ରତ ହେବ, ହିଂସାଭାବ ଜାଗ୍ରତ ହେବ, ଜାଗ୍ରତ ହେବ ହିଁ। କାରଣ ପ୍ରଥମ ଦିନରୁ ହିଁ ଯେତେବେଳେ ଆମେ ଶ୍ୱାସର କାମ ଆରମ୍ଭ କଲେ, ନିଜ ମନର ଅସ୍ତ୍ରୋପଚାର କରିବା ଆରମ୍ଭ କରିଦେଲେ। ତେଣୁ ମନରେ ଯେଉଁ ଆବର୍ଜନା ଅଛି, ବଥକୁ କାଟିବା ଆରମ୍ଭ କଲେ ତ ବଥରେ ଯେଉଁ ଆବର୍ଜନା ଅଛି, ମାନେ ଯେଉଁ ପୂଜ ଅଛି, ତାହା ବାହାରି ପଦାକୁ ଆସିବ ହିଁ। କାହା ପ୍ରତି ଦୁର୍ଭାବନାର ଭାବ ଥିଲା, ତେବେ ବାରମ୍ବାର ବାରମ୍ବାର ସେହିଭଳି ବିଚାର ଆସିଥାଏ। କାହା ପ୍ରତି ବହୁତ ଆସକ୍ତିର ଭାବ ଥିଲା, କୌଣସି କାମ ବାସନା ଥିଲା, କିଛି ହେଲେ ଥିଲା, ତାହା ବାରମ୍ବାର ଆସିଥାଏ। ଶ୍ୱାସକୁ ଦେଖୁ 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 ପୁଣି ଏହିପରି ବିଚାର ଆସେ, ପୁଣି ଶ୍ୱାସ ଆଡ଼କୁ ଆଣନ୍ତି, ପୁଣି ଏହିପରି ବିଚାର ଆସେ, ପୁଣି ଶ୍ୱାସ ଆଡ଼କୁ ଆଣନ୍ତି। ଦିନେ ବିତନ୍ତେ, ଦୁଇ ଦିନ ବିତନ୍ତେ, ତିନି ଦିନ ବିତନ୍ତେ, ଏପରି ବିଚାରରୁ ଟିକେ ମୁକ୍ତି ମିଳିଥାଏ। ବିଚାର ଏବେ ବି ଆସୁଛନ୍ତି, କିନ୍ତୁ ଏତେ ଆବର୍ଜନାପୂର୍ଣ୍ଣ, ଏତେ ମଳିନତା ଭରା ବିଚାର ନୁହେଁ। ଏବେ ବହୁତ ଥର ଚିନ୍ତନ ହେଉଛି, ତେବେ ଧର୍ମର ଯେଉଁ କଥା ଶୁଣିଛନ୍ତି, ଧର୍ମର ଯେଉଁ କଥା ବୁଝିଛନ୍ତି, ତାର ଚିନ୍ତନ ଚାଲୁଛି। କେବେ କେବେ ଅଳ୍ପ ଦୂଷିତ ଚିନ୍ତନ ବି ଆସିଯାଏ, କିନ୍ତୁ ସେତେ ଦୂଷିତ ନୁହେଁ ଯେମିତି କାମ ଆରମ୍ଭ କଲାବେଳେ ହୋଇଥିଲା। ତେବେ ଗୋଟିଏ ଅର୍ଥରେ ଏପରି କହିପାରିବା କି ସୂର୍ଯ୍ୟ ତ ଉଦୟ ହୋଇଗଲେ, କିନ୍ତୁ ତାଙ୍କ ଆଗରେ ବଡ଼ କଳା କଳା, ଘନା ଘନା, ମୋଟା ମୋଟା ବାଦଲ ଛାଇ ରହିଛି, ତେଣୁ ଅନ୍ଧକାର ହିଁ ଅନ୍ଧକାର। ଏବେ କୌଣସି ପ୍ରକାରେ ସେହି ବାଦଲକୁ ଦୂର କରିବାକୁ ଆରମ୍ଭ କଲେ, ତେବେ ମୋଟା ମୋଟା କଳା କଳା, ଘନା ଘନା ବାଦଲ ଦୂର ହେବାକୁ ଲାଗିଲା, ଦୂର ହେବାକୁ ଲାଗିଲା। ତଥାପି ଧଳା ଧଳା, ପତଳା ପତଳା ବାଦଲ ଏବେ ବି ରହିଛି, ଅଛି ତ ଥାଉ। ସେ ସବୁ ଥାଇ ମଧ୍ୟ ଆମକୁ ଆଲୋକ ମାଲୁମ ହେବାକୁ ଲାଗିଲା। ଏହିପରି ଆମର ସଂକଳ୍ପ ବିକଳ୍ପ ସୁଧରିବାରେ ଲାଗିଲା, ସୁଧରିବାରେ ଲାଗିଲା ତ ଆଗାମୀ ପଦକ୍ଷେପ ସହଜ ହୋଇଗଲା। ଆଗାମୀ ପଦକ୍ଷେପ ହେଲା ସମ୍ମା ଦିଠି, ସମ୍ୟକ ଦର୍ଶନ। ବାସ୍ ଏହି ଯେଉଁ ସମ୍ୟକ ଦର୍ଶନ, ଏହା ହିଁ ପ୍ରକୃତ ଅର୍ଥରେ ପ୍ରଜ୍ଞା, କିନ୍ତୁ ଏହି ଶବ୍ଦକୁ ନେଇ ଖୁବ୍ ଭ୍ରାନ୍ତି ହୋଇଥାଏ। ଆଜିକାଲି ତ ହେଉଛି 2500 ବର୍ଷ ପୂର୍ବର ଭାରତରେ ମଧ୍ୟ ଏହି ଶବ୍ଦ ଲୋକଙ୍କୁ ବହୁତ ଭ୍ରାନ୍ତ କରିଥିଲା, ବହୁତ ଭ୍ରାନ୍ତ କରିଥିଲା। ଅନ୍ତତଃ ଭାଷା ଭାଷା ଅଟେ, ତା'ର ନିଜର ସୀମା ରହିଛି। କେତେ ବି ସମୃଦ୍ଧ ଭାଷା ହେଉନା କାହିଁକି, ତାହା ସବୁ ଭାବକୁ ବ୍ୟକ୍ତ କରିପାରିବ ନାହିଁ। ତେଣୁ ବହୁବାର ଏପରି ହୋଇଥାଏ କି କୌଣସି ଗୋଟିଏ ଶବ୍ଦ ଅନେକ ଅର୍ଥରେ ପ୍ରୟୋଗ ହେବାକୁ ଲାଗେ। ତେବେ ସେ ସମୟର ଯାହା ଭାରତର ସମୃଦ୍ଧରୁ ସମୃଦ୍ଧ ଭାଷା ଥିଲା, ସେଥିରେ ଏହି ଶବ୍ଦ, ଦର୍ଶନ ଶବ୍ଦ ଅନେକାର୍ଥୀ ଥିଲା, ଆଜି ମଧ୍ୟ ଅନେକାର୍ଥୀ। ଗୋଟିଏ ତ ଦର୍ଶନର ବହୁତ ମୋଟା ମୋଟା ଅର୍ଥ ହେଲା, ଆଖି ଖୋଲି ଆମେ କିଛି ଦେଖନ୍ତି, ତେଣୁ ଦର୍ଶନ ହେଲା, ଦେଖୁଛନ୍ତି। କାହାର ରୂପ ଦେଖୁଛନ୍ତି, ରଙ୍ଗ ଦେଖୁଛନ୍ତି, ଆଲୋକ ଦେଖୁଛନ୍ତି, ଆକୃତି ଦେଖୁଛନ୍ତି, ତେଣୁ ଦର୍ଶନ ଅଟେ। ଏହି ଯେଉଁ ଆଖି ଖୋଲିକରି ରୂପ, ରଙ୍ଗ, ଆଲୋକ, ଆକୃତି ଦେଖିବା, ଏହାର ଏହି ସମ୍ମାଦିଠି ସହ, ସମ୍ୟକ ଦର୍ଶନ ସହ କୌଣସି ସମ୍ବନ୍ଧ ନାହିଁ, ଦୂର ଦୂର ପର୍ଯ୍ୟନ୍ତ ମଧ୍ୟ ସମ୍ବନ୍ଧ ନାହିଁ। ଦର୍ଶନର ଆଉ ଗୋଟିଏ ଅର୍ଥ ଚାଲିଲା ଧ୍ୟାନକୁ ନେଇ ଲୋକ ସାଧନା କରିବାକୁ ବସେ, ଆଉ ତାକୁ ଗଭୀର ଭାବେ ଅପରେସନ୍ କରି ଆପଣ ବିକାର ସବୁକୁ ବାହାର କରିବା ତ ଆସେ ନା, ବାସ୍ ଚିତ୍ତକୁ ଏକାଗ୍ର କରିବା ଆସେ। ଅର୍ଥାତ୍ ସମାଧିର କାମ କରିନେଉଛି, ଆଉ ବିଚାରକୁ ପ୍ରଜ୍ଞାର କାମ କରି ଆସିଲା ନାହିଁ। ତେବେ ସମାଧିର କାମ କରିବା ପାଇଁ କୌଣସି ଆଲମ୍ବନ ବାଛେ? ଅଧିକାଂଶ କ୍ଷେତ୍ରରେ କୌଣସି କାଳ୍ପନିକ ଆଲମ୍ବନ ପସନ୍ଦ କରେ, ତେଣୁ ଯାହାଠାରେ ବହୁତ ଶ୍ରଦ୍ଧା ଥାଏ, ଏପରି କୌଣସି ଦେବୀଙ୍କର, ଦେବତାଙ୍କର, ଈଶ୍ୱରଙ୍କର, ବ୍ରହ୍ମଙ୍କର, ଆଲ୍ଲାମିଆଙ୍କର, କୌଣସି ବୁଦ୍ଧଙ୍କର, କୌଣସି ମହାବୀରଙ୍କର, କୌଣସି ସ୍ଥିତପ୍ରଜ୍ଞଙ୍କର, କେହି ସନ୍ଥଙ୍କର, କେହି ଗୁରୁଙ୍କର, ତାଙ୍କର କଳ୍ପନା କରେ, ତାଙ୍କର ଆକୃତିର କଳ୍ପନା କରେ, ଆଉ ତା ଉପରେ ମନକୁ ସ୍ଥିର କରେ, ଆଉ ବାରମ୍ବାର ବାରମ୍ବାର ଏହି କାମ କରି କରି ଏହା ମନର ଏକ ସ୍ୱଭାବ ଅଟେ। କି ଗୋଟିଏ କଥାକୁ ବାରମ୍ବାର ବାରମ୍ବାର ଦୋହରାଇବା, ଗୋଟିଏ କଥାର ଚିନ୍ତନ ବାରମ୍ବାର ବାରମ୍ବାର କରିଚାଲିବା, ଏବେ ସେହି ରୂପର, ସେହି ଆକୃତିର ଚିନ୍ତନ ବାରମ୍ବାର କରିଚାଲିଛନ୍ତି, ତା'ର ନିଧିଧ୍ୟାସନ ଚାଲିଛି, ତ କିଛି ସମୟ ପରେ, କିଛି ଦିନ ପରେ ଅଭ୍ୟାସ କରୁ କରୁ ଏପରି ହେବାକୁ ଲାଗେ କି ତାହାର ବାହ୍ୟ ପ୍ରକ୍ଷେପଣ ହେବାକୁ ଲାଗେ। ବନ୍ଦ ଆଖିର ସାମ୍ନାରେ ସେହି ରୂପ ଦେଖାଯିବାକୁ ଲାଗିବ, ସେହି ଆକୃତି ଦେଖାଯିବାକୁ ଲାଗିବ, ଆଉ ଭ୍ରମ ଏହା ହେବ କି ଦେଖ ମୁଁ ଅମୁକ ଦେବୀଙ୍କ ଦର୍ଶନ କରିନେଲି, ସେ ଦେବତାଙ୍କ ଦର୍ଶନ କରିନେଲି, ଈଶ୍ୱରଙ୍କ ଦର୍ଶନ କରିନେଲି, ଆତ୍ମାର ଦର୍ଶନ କରିନେଲି, ଆଲୋକର, ଦିବ୍ୟଜ୍ୟୋତିର ଦର୍ଶନ କରିନେଲି, ଇତ୍ୟାଦି ଇତ୍ୟାଦି। ତେଣୁ ସମ୍ୟକ ଦର୍ଶନ ଏହି ଅର୍ଥରେ ବି ଚାଲିଲା କି ଧ୍ୟାନ କରୁ କରୁ ତୁମକୁ କେଉଁ ରୂପର, ଆକୃତିର, ରଙ୍ଗର, ଆଲୋକର ଦର୍ଶନ ହେଉଛି, ତା'ର ଏହି ସମ୍ୟକ ଦର୍ଶନ ସହ କୌଣସି ସମ୍ବନ୍ଧ ନାହିଁ, ଦୂର ଦୂର ପର୍ଯ୍ୟନ୍ତ ମଧ୍ୟ ସମ୍ବନ୍ଧ ନାହିଁ। ତୃତୀୟ ଏକ ଅର୍ଥ ଆଜି ବି ଚାଲୁଛି, ସେ ଯୁଗରେ ମଧ୍ୟ ଚାଲୁଥିଲା। ପ୍ରତି ପରମ୍ପରାର ଆପଣ ଆପଣ ଗୋଟିଏ ଦାର୍ଶନିକ ମାନ୍ୟତା ଥାଏ, ଆପଣ ଏକ ଫିଲୋସଫି ଥାଏ। ତେଣୁ ଯେଉଁ ପରମ୍ପରାର ପରିବାରରେ କୌଣସି ବ୍ୟକ୍ତି ଜନ୍ମ ନେଇଥିବ, ଆଉ ସେହି ସମାଜରେ ଲାଳିତ ପାଳିତ ହୋଇଥିବ, ସେହି ବାତାବରଣରେ ବଢ଼ିଥିବ, ତେବେ ପିଲାଟି ଦିନରୁ ସେହି ଦାର୍ଶନିକ ମାନ୍ୟତାର କଥା ଶୁଣି 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 ଆମର ଦାର୍ଶନିକ ମାନ୍ୟତା ଏମିତି, ଆଉ ଏହା ହିଁ ଠିକ୍, ଆମର ଦାର୍ଶନିକ ମାନ୍ୟତା ଏମିତି, ଆଉ ଏହା ହିଁ ଠିକ୍, ଏହା ହିଁ ଠିକ୍, ଏହା ହିଁ ଠିକ୍, ଏମିତି କରି କରି ଆପଣା ବୁଦ୍ଧି ଉପରେ ଏତେ ମୋଟା ମୋଟା ପ୍ରଲେପ ଲଗାଇ ନିଏ କି ଏବେ ତା'ର ଅନ୍ୟ କୌଣସି ମାନ୍ୟତା ଠିକ୍ ହୋଇପାରେ ଏପରି ଚିନ୍ତନ ହିଁ ନଥାଏ। ଆଉ ସବୁ ମିଥ୍ୟା, ଆଉ ସବୁ ଦର୍ଶନ ମିଥ୍ୟା, ଯାହା ଆମର ମାନ୍ୟତା ଅଟେ, ଦାର୍ଶନିକ ମାନ୍ୟତା ଅଟେ, ବାସ୍ ତାହା ହିଁ ସମ୍ୟକ। ପ୍ରତି ସମ୍ପ୍ରଦାୟର ଆପଣା ଆପଣା ଦାର୍ଶନିକ ମାନ୍ୟତା ରହିଛି, ଆଉ ପ୍ରତି ସମ୍ପ୍ରଦାୟ କହିବେ କି ମୋର ଦାର୍ଶନିକ ମାନ୍ୟତା ତ ସମ୍ୟକ, ଆଉ ଅନ୍ୟମାନଙ୍କର ସବୁ ମିଥ୍ୟା। ତେବେ ଭାଇ, କାହାକୁ ସମ୍ୟକ ମାନିବା, କାହାକୁ ମିଥ୍ୟା ମାନିବା, ପୁଣି ଭ୍ରାନ୍ତ ହେଲେ, ଶୁଦ୍ଧ ଧର୍ମର କଥା ହେଲା ନାହିଁ। ଯେଉଁଠି ଏହି ଦାର୍ଶନିକ ମାନ୍ୟତାର ଜଞ୍ଜାଳ କାହାକୁ ବାନ୍ଧିବାରେ ଲାଗେ, ସେଠାରେ ବୁଝିନେବାକୁ ହେବ କି ଏହି ବ୍ୟକ୍ତିକୁ ସମ୍ୟକ ଦୃଷ୍ଟି କେବେ ଆସିବ ନାହିଁ। ନିଜର ତ ଅନୁଭବ ନାହିଁ, ଶୁଣିଛି, ପିଲାଦିନରୁ ଶୁଣି ଶୁଣି ଆସିଲା, ପଢ଼ି ପଢ଼ି ଆସିଲା, ମାନି ମାନି ଆସିଲା, ଆଉ ମାନୁ ମାନୁ ଏତେ ମୋଟା ମୋଟା ପ୍ରଲେପ ଲଗାଇ ନେଲା କି ବାସ୍ ଏହା ହିଁ ଠିକ୍, ଏହା ହିଁ ଠିକ୍, ଏହା ହିଁ ସମ୍ୟକ, ଏହା ହିଁ ସମ୍ୟକ। ଏବେ ସେ ପ୍ରକୃତରେ ଯାହା ସମ୍ୟକ ତାକୁ କିପରି ଜାଣିବ, ଭ୍ରାନ୍ତିରେ ପଡ଼ିଗଲା। ତେବେ ସତକୁ ସତ ସମ୍ୟକ କ'ଣ? ଯେଉଁ ସତ୍ୟ ନିଜ ଅନୁଭୂତିରେ ଆସେ ତାହା ସମ୍ୟକ, ନହେଲେ ତ ଶୁଣାଶୁଣି କଥା, ପଢ଼ାପଢ଼ି କଥା, ଆମେ କେବଳ ତାକୁ ମାନୁଛନ୍ତି, ଶ୍ରଦ୍ଧାରୁ ମାନୁଛନ୍ତି, କିମ୍ବା ବୁଦ୍ଧି ଦ୍ୱାରା ତର୍କ ବିତର୍କ କରି ମାନୁଛନ୍ତି, ମାନି ଚାଲୁଛନ୍ତି, ଜାଣିବାର କାମ କରିନାହାନ୍ତି। ଜାଣିବାର କାମ ସେତିକି ବେଳେ ହେବ ଯେତେବେଳେ ସେହି ସତ୍ୟ ଆମ ନିଜ ଅନୁଭୂତିରେ ଉତରିବାକୁ ଲାଗିବ। ଆମେ ଦର୍ଶନ କଲେ, ଆମେ ସାକ୍ଷାତକାର କଲେ, ଅର୍ଥାତ୍ ଆମେ ତାକୁ ନିଜର ଅନୁଭୂତିରେ ଉତାରିଲେ, ତେବେ ଯେତିକି ଯେତିକି ସତ୍ୟ ଆମର ଅନୁଭୂତିରେ ଉତରି ଚାଲିଛି ଆଉ ତାକୁ ଆମେ ଟୁକୁଡ଼ା କରି କରି ଟୁକୁଡ଼ା କରି କରି ବେଶ ଏପରି ଲାଗୁଛି, ଏପରି ପ୍ରତୀତ ହେଉଛି, କ'ଣ ବାସ୍ତବରେ ଏହା ଏହିପରି ଅଟେ? ତେଣୁ ତାକୁ ଖୁବ୍ ବୁଦ୍ଧିମାନୀ ସହକାରେ ତା'ର ବିଶ୍ଳେଷଣ କରନ୍ତି, ବିଘଟନ କରନ୍ତି, ବିଶ୍ଳେଷଣ କରନ୍ତି, ତେବେ ତା ଭିତରର ସତ୍ୟ ପ୍ରକଟ ହେବାକୁ ଆରମ୍ଭ କରେ ନିଜର ଅନୁଭବରୁ। ଯେତେ ଯେତେ ସତ୍ୟ ନିଜର ଅନୁଭୂତିରୁ ପ୍ରକଟ ହୋଇଚାଲେ ସେତେ ସେତେ ସମ୍ୟକ, ଆଉ ଯେଉଁ ସତ୍ୟ ସମ୍ମୁଖକୁ ଆସିଲା ତାକୁ ବିଶ୍ଳେଷଣ କରି କରି, ବିଭାଜନ କରି କରି, ବିଘଟନ କରି କରି ସେହି ସତ୍ୟକୁ ଅନ୍ତିମ ଅବସ୍ଥା ପର୍ଯ୍ୟନ୍ତ ଜାଣିନେଲେ, ତେବେ ପରମ ସତ୍ୟ ପର୍ଯ୍ୟନ୍ତ ଜାଣିନେଲେ, ତେଣୁ ଆମର ଦର୍ଶନ ବାସ୍ତବ ଅର୍ଥରେ ସମ୍ୟକ ହୋଇଗଲା, ପୂର୍ଣ୍ଣ ରୂପେ ସମ୍ୟକ ହୋଇଗଲା। ନିଜ ଅନୁଭୂତିରୁ ଜାଣନ୍ତୁ। କେହି ବ୍ୟକ୍ତି ଶାସ୍ତ୍ର ପଢ଼ିକରି ବୁଦ୍ଧ ହୋଇଯାଏ ନା? ହୋଇପାରିବ ବି ନାହିଁ। କେହି ବ୍ୟକ୍ତି ଶାସ୍ତ୍ର ପଢ଼ିକରି ଅଥବା ଚିନ୍ତନ ମନନ କରି କେହି ବ୍ୟକ୍ତି ଅରହନ୍ତ ହୋଇଯାଏ ନା, ଜୀବନମୁକ୍ତ ହୋଇଯାଏ ନା, ସ୍ଥିତପ୍ରଜ୍ଞ ହୋଇଯାଏ ନା? ଅନୁଭବ, ନିଜର ଅନୁଭବ, ଯେଉଁ ପ୍ରଜ୍ଞା, ଯେଉଁ ବୋଧି ସିଦ୍ଧାର୍ଥ ଗୌତମଙ୍କଠାରେ ଜାଗିଲା, ତାହା କେବଳ ଜଣେ ବ୍ୟକ୍ତିଙ୍କୁ ମୁକ୍ତ କଲା, ଆଉ ସେହି ଜଣେ ବ୍ୟକ୍ତି ହିଁ ଏକୁଟିଆ, କେବଳ ସିଦ୍ଧାର୍ଥ ଗୌତମ, ଅନ୍ୟ କେହି ନୁହେଁ। ହୋଇପାରିବ ନାହିଁ। ପ୍ରତ୍ୟେକ ବ୍ୟକ୍ତି ନିଜ ଭିତରେ ସେହି ସତ୍ୟକୁ ଅନୁଭବ କରି, ଦର୍ଶନ କରି, ତା'ର ବିଶ୍ଳେଷଣ କରି କରି ତାକୁ ଅନ୍ତିମ ସତ୍ୟ ପର୍ଯ୍ୟନ୍ତ ଅନୁଭୂତିରେ ଉତାରି ନେଉ, ସେହି ବ୍ୟକ୍ତି ନିଜର ବନ୍ଧନରୁ ମୁକ୍ତ ହେବ। କାରଣ ତାହା ତା'ର ନିଜର ବୋଧି, ବାକି ସବୁ ତ ପରର ଜ୍ଞାନ, ନିଜର ଜ୍ଞାନ ନୁହେଁ। ତେବେ ନିଜର ଜ୍ଞାନ କିପରି ଜାଗିବ, ନିଜର ଅନୁଭୂତି ସମ୍ପନ୍ନ ଜ୍ଞାନ କିପରି ଜାଗିବ, ଏଥିପାଇଁ ପ୍ରଜ୍ଞାର ତିନି ସୋପାନ, ତିନି ପାହାଚ ବତେଇ ଦିଆଯାଇଛି। ପ୍ରଥମକୁ କହିଲେ ଶ୍ରୁତ ପ୍ରଜ୍ଞା, ଦ୍ୱିତୀୟକୁ କହିଲେ ଚିନ୍ତନ ପ୍ରଜ୍ଞା, ତୃତୀୟକୁ କହିଲେ ଭାବନା ପ୍ରଜ୍ଞା। ପୁରାତନ ଶବ୍ଦ ଅଟନ୍ତି, ଆଜିର ଭାଷାରେ ତା'ର ପ୍ରୟୋଗ ହେଉନାହିଁ, ତଥାପି ବୁଝିନିଅନ୍ତୁ। ଶ୍ରୁତ ପ୍ରଜ୍ଞା କ'ଣ? ଶ୍ରୁତ ପ୍ରଜ୍ଞା ମାନେ ସେହି ଜ୍ଞାନ। ପ୍ରଜ୍ଞା ଅନ୍ୟ କାହାଠାରେ ଜାଗ୍ରତ ହେଲା, ଆଉ ସେ ନିଜର ଜ୍ଞାନକୁ ଶବ୍ଦରେ ଉତାରିଲେ, ଲୋକଙ୍କୁ ସେହି କଥା ବୁଝାଇଲେ, ଆଉ ଆମେ ଶୁଣିଲେ, ଆମେ ଶୁଣିଲେ ଅଥବା ତାଙ୍କର କୁହା ହେବା କଥା କୌଣସି ପୁସ୍ତକରେ ଛପା ହେଲା, ଆମେ ତାକୁ ପଢ଼ିଲେ, ଆମେ ଶୁଣିଲେ, ଆମେ ପଢ଼ିଲେ, ତେଣୁ ତାହା ଶ୍ରୁତ ଜ୍ଞାନ ବୋଲାଇଲା। ବହୁତ ଭଲ ଅଟେ, ଖରାପ ନୁହେଁ, ତାକୁ ଖରାପ କହିବା ନାହିଁ। ଯେଉଁ ଲୋକ କେବେ ଶୁଦ୍ଧ ଧର୍ମର କଥା ଆପଣା ଜୀବନରେ ଶୁଣି ହିଁ ନାହିଁ, ସେ ନିଜ ଭିତରେ ଶୁଦ୍ଧ ଧର୍ମ କିପରି ଜଗାଇ ପାରିବ? ପ୍ରଜ୍ଞାର କଥା ଶୁଣିବ ହିଁ ନାହିଁ, କାହାକୁ ପ୍ରଜ୍ଞା କହନ୍ତି, କାହାକୁ ସମ୍ୟକ ଦର୍ଶନ କହନ୍ତି, ଏପରି କେବେ ଶୁଣିବ ନାହିଁ। ତେବେ ଯେଉଁ ଭ୍ରାନ୍ତିରେ ପଡ଼ିଛି, ସାରା ଜୀବନ ଭ୍ରାନ୍ତିରେ ବିତିଯିବ ନା? ତେଣୁ ଶୁଣିବା ଖୁବ୍ ଭଲ କଥା, କିନ୍ତୁ ଶୁଣିକରି ଯଦି ଆପଣ ଆଗରେ ପାଚେରୀ ଠିଆ କରିଦିଏ, ଶୁଣିନେଲି ନା, ତେବେ ଜାଣିନେଲି ନା? କିଛି ଜାଣିନାହିଁ, କେବଳ ମାନୁଛି, ଆଉ କହୁଛି ଜାଣିଗଲି ନା, ମୁଁ ତ ସବୁ ଜାଣିଗଲି ନା, ତା ପ୍ରତି ଖୁବ୍ ଅନ୍ଧଶ୍ରଦ୍ଧା ଉତ୍ପନ୍ନ କରିନିଏ। ସେହି ଅନ୍ଧଶ୍ରଦ୍ଧା ପ୍ରଭାବରୁ କହୁଛି, ମୁଁ ଜାଣିଗଲି, ମୁଁ ଜାଣିଗଲି, ମୁଁ ଜାଣିଗଲି। କାହା କାହାଠାରେ ଅନ୍ଧଶ୍ରଦ୍ଧା ନଥାଏ? ତେବେ ଟିକେ ଚିନ୍ତନ ମନନ କରି ବିଚାର କରେ କି ଯେଉଁ କଥା ଶୁଣିଛି, ହୁଏତ ତା ବୁଦ୍ଧଙ୍କ ବାଣୀ ହେଉ ଅଥବା ଅନ୍ୟ କାହାରି ବାଣୀ ହେଉ, ଶୁଣିଛି, ତାହେଲେ ଭାଇ ଯାହା ଶୁଣିଛି ତାହା କ'ଣ ତର୍କସଙ୍ଗତ? ତାହା କ'ଣ ବୁଦ୍ଧିସଙ୍ଗତ? ତାହା କ'ଣ ଯୁକ୍ତିସଙ୍ଗତ? ତାହା କ'ଣ ମାନିବା ଯୋଗ୍ୟ? ଏହିପରି ଚିନ୍ତନ କରେ। ତେବେ ପରମ୍ପରାର ଯେଉଁମାନେ ବୟୋବୃଦ୍ଧ ଅଟନ୍ତି, ଆପଣା ପରିବାରର, ଆପଣା ସମାଜର ଯେଉଁମାନେ ପରମ୍ପରାର ସାମ୍ପ୍ରଦାୟିକ ମାନ୍ୟତାର ଆଚାର୍ଯ୍ୟ ଅଟନ୍ତି, ସେମାନଙ୍କ ଆସନ ଟଳମଳ ହୁଏ। ତେଣୁ ସେମାନେ ଧମକାନ୍ତି କି ଦେଖ, ଏଇ ବାଣୀ ଆମର ପରମ୍ପରାର ଅମୁକ ମହାପୁରୁଷଙ୍କ ବାଣୀ, ଆମ ପରମ୍ପରାର ଶାସ୍ତ୍ରର ବାଣୀ, ଆଉ ତୁ ଏହାକୁ ମାନୁନାହୁଁ, ତୁ ଏହା ଉପରେ ତର୍କ ବିତର୍କ କରୁଛୁ, ତେବେ ଜାଣିଛୁ ପରିଣାମ କ'ଣ ହେବ? ତୋ ଭିତରେ ଏହା ପ୍ରତି ଶ୍ରଦ୍ଧା ନାହିଁ, ତେବେ ପରିଣାମ କ'ଣ ହେବ? ମୃତ୍ୟୁ ପରେ ତୋତେ ନର୍କ ମିଳିବ। ଆଉ ନର୍କର ଯେଉଁ ବ୍ୟାଖ୍ୟା, ଏମିତି କୁମ୍ଭୀପାକ ନର୍କ, ଆଉ ଏମିତିକା ନର୍କ, ଆଉ ସେମିତିକା ନର୍କ, ଆଉ ଏସବୁ ଶୁଣିକରି ବିଚାରର ଲୋମ ଟାଙ୍କୁରି ଉଠେ। ଆରେ ବାବା, ନ ମାନିଲେ ମୋତେ ଏପରି ନର୍କ ମିଳିବ, ତେବେ ମାନି ନେଉଛି, ମୁଁ ତ ଏବେ ମାନି ନେଉଛି, ଡରିକରି ମାନେ। ହୁଏତ ଅନ୍ଧଶ୍ରଦ୍ଧାରୁ ମାନୁଛି ଅଥବା ଭୟଭୀତ ହୋଇକରି ମାନୁଛି। କେବେ କେବେ ଏହି ସମ୍ପ୍ରଦାୟର ଠିକାଦାର ପ୍ରଲୋଭନ ବି ଦିଅନ୍ତି। ଆମ ପରମ୍ପରାର ଏ ଯେଉଁ ଦାର୍ଶନିକ ମାନ୍ୟତା ରହିଛି ନା, ଏହା ଉପରେ ତୁ ଯଦି ବିନା ଚୁଁ ଚାଁ କରି ବିନା ତର୍କ ବିତର୍କ କରି ଯେମିତି ରହିଛି ସେମିତି ମାନିନେବୁ, ତେବେ ଜାଣିଛୁ କ'ଣ ପରିଣାମ ହେବ? ମରିବା ପରେ ସ୍ୱର୍ଗ ମିଳିବ। ଆଉ ପୁଣି ସ୍ୱର୍ଗର ବ୍ୟାଖ୍ୟା, ଏମିତି ସ୍ୱର୍ଗ, ଏମିତି ସ୍ୱର୍ଗ, ସେଠି ଏପରି ଅପ୍ସରାଗଣ, ଆଉ ଏପରି ପିଇବା ପାଇଁ ଏମିତିକା ମଦିରା ସୁରା ସେଠି ମିଳିବ, ଆଉ ୟା ହେବ, ୟା ହେବ, ତା ହେବ, ବିଚରା ପାଟିରୁ ଲାଳ ଗଡ଼ିବ। ଆରେ ମାନିନେବା ମାତ୍ରେ ଯଦି ଏତେ ସବୁ ମିଳୁଛି, ମୋର କ'ଣ ବିଗିଡ଼ି ଯାଉଛି? ମୁଁ ତ ମାନି ନେଉଛି, ଏବେ ମାନି ନେଉଛି। ତାହେଲେ ହୁଏତ ଅନ୍ଧଶ୍ରଦ୍ଧାରୁ ମାନିଲା, ଅଥବା ଭୟଭୀତ ହୋଇକରି ମାନିଲା, ଅଥବା ଲୋଭଲୁବ୍ଧ ହୋଇକରି ମାନିଲା। ମାନିବା ହିଁ ମାନିବା, ଜାଣିବା ଆଦୌ ନୁହେଁ। ତେଣୁ ଆଗାମୀ ପଦକ୍ଷେପ ଉଠାଇବା ଖୁବ୍ ଆବଶ୍ୟକ। ଆମେ ମନୁଷ୍ୟ ଅଟନ୍ତି ନା, ଆମକୁ ମନୁଷ୍ୟ କେଉଁଥିପାଇଁ କୁହାଗଲା? ମନନ କରିବା, ଚିନ୍ତନ କରିବା ଆମର ନୈସର୍ଗିକ ଧର୍ମ, ନୈସର୍ଗିକ ସ୍ୱଭାବ, ପ୍ରାକୃତିକ ସ୍ୱଭାବ। ଅନ୍ଧବିଶ୍ୱାସରୁ କୌଣସି କଥାକୁ ମାନିନେଲେ, ତେବେ ବୁଝିବାକୁ ହେବ ସେ ମନୁଷ୍ୟତାର ଏହି ବହୁତ ବଡ଼ ଲକ୍ଷଣକୁ ହରାଇଦେଲା, ମନନ କରିବା। ଏଥିପାଇଁ ମନୁଷ୍ୟକୁ ମନପୁତ୍ର କହନ୍ତି। ଆରେ ମନପୁତ୍ର କ'ଣ? ଏହା ତ କାହାଣୀର କଥା, କାହାଣୀର କଥା। ନିଜର ମାନସର ପୁତ୍ର, ମୁଁ ଯେପରି ଅଟେ, ଭଲ ହୋଇଥାଏ, ମନ୍ଦ ହୋଇଥାଏ, ଯେଉଁ ପ୍ରକାରର ବି ହୁଏ, ନିଜ ମାନସର ପୁତ୍ର ଅଟେ। ଏହି ଅର୍ଥରେ ମନପୁତ୍ର କୁହାଯାଇଛି। ଚିନ୍ତନ କରିବା, ମନନ କରିବା ମନୁଷ୍ୟର ନୈସର୍ଗିକ ସ୍ୱଭାବ। ତେଣୁ ସେହି ସବୁ କଥାକୁ ନ ଶୁଣି ଚିନ୍ତନ ମନନ କରେ, ତର୍କ ବିତର୍କ କରେ, ସଂକଳ୍ପ ବିକଳ୍ପ କରେ କି ଯେଉଁ କଥା ଶୁଣିଛି ତାହା କିପରି ତର୍କସଙ୍ଗତ କି ନୁହେଁ, ନ୍ୟାୟସଙ୍ଗତ କି ନୁହେଁ, ବୁଦ୍ଧିସଙ୍ଗତ କି ନୁହେଁ। ଆଉ ପୁଣି ଗୋଟିଏ ଅସୁବିଧା ଠିଆ ହୁଏ। ଯେଉଁ ବ୍ୟକ୍ତି ଯେଉଁ ପରମ୍ପରାରେ ଜନ୍ମିଛି ଆଉ ସେହି ପରମ୍ପରାର ପ୍ରଲେପ ଲଗାଇଛି ବୁଦ୍ଧି ଉପରେ, ଯେବେ ଚିନ୍ତନ କରିବାକୁ ବସିବ, ଯେବେ ସେହି ମାନ୍ୟତା ଉପରେ ତର୍କ ବିତର୍କ କରିବାକୁ ବସିବ, ତେବେ ଅଧିକାଂଶ କ୍ଷେତ୍ରରେ, ସର୍ବଦା ତ ନୁହେଁ କିନ୍ତୁ ଅଧିକାଧିକ, ସେହି ମାନ୍ୟତାର ଓକିଲ ହୋଇଯିବ। ଆମର ମାନ୍ୟତା ଦେଖ କାହିଁକି ଠିକ୍, ଏହି କାରଣରୁ ଠିକ୍, ସେ କାରଣରୁ ଠିକ୍, ତା'ର ନ୍ୟାୟୀକରଣ କରି ଚାଲିଯିବ। ତେଣୁ ତର୍କ ବିତର୍କ ବି ଭୁଲ ହେଲା, ଆଉ ମାନିନୀୟ ଠିକ୍ ତର୍କ ବିତର୍କ ହେଲା ବି, ତେବେ ଭାଇ ବୁଦ୍ଧିରେ ହିଁ ମାନିଲା ନା? ଆଉ ବୁଦ୍ଧିର ଆପଣା ସୀମା ରହିଛି। କେତେ କଥା ଏପରି ଅଛି ଯାହାକି ବୁଦ୍ଧି ଦ୍ୱାରା ବୁଝି ହେବ ନାହିଁ, କାରଣ ସେହିପରି ଅନୁଭବ ହୋଇନାହିଁ। ଯେମିତି ଯେମିତି ଅନୁଭବ ହୋଇ ଚାଲିଯିବ, ସେମିତି ସେମିତି ବୁଦ୍ଧି ବୁଝିପାରିବ, ନହେଲେ ବୁଝିପାରିବ ନାହିଁ। ତେଣୁ ଆଜି ଯେଉଁ କଥା ଖୁବ୍ ତର୍କସଙ୍ଗତ ଲାଗୁଛି, ବୁଦ୍ଧିସଙ୍ଗତ ଲାଗୁଛି, ଆଗକୁ ଯାଇ ସେହି କଥା ଖୁବ୍ ଅସଙ୍ଗତ ଲାଗିବାକୁ ଲାଗିବ, କିଏ ଜାଣେ, କାରଣ ତା'ର ନିଜର ସୀମା ରହିଛି। ଆଉ ଦ୍ୱିତୀୟ ବଡ଼ କଥା ଏହା କି ହେଲେ ଶ୍ରୁତଜ୍ଞାନ ହେଉ ଆଉ ହେଲେ ଚିନ୍ତନ ଜ୍ଞାନ ହେଉ, ହେଲା ପରର ହିଁ, ନିଜର ନୁହେଁ। ଆମେ ତା ଉପରେ କେବଳ ବୁଦ୍ଧି ଲଗାଇଲେ, ତର୍କ ବିତର୍କ କଲେ, ତାକୁ ଆମେ ବୁଦ୍ଧିର ତରାଜୁରେ ତଉଲି କରି ଦେଖିଲେ, ଆମେ ତାକୁ ତର୍କର କଷଟିରେ କଷି କରି ଦେଖିଲେ, ନିଜର ଅନୁଭବ ନାହିଁ। ପରର ଜ୍ଞାନକୁ ଆମେ ବୁଦ୍ଧିର ତରାଜୁରେ ତଉଲି କରି ଦେଖିନେଲେ, ତର୍କର କଷଟିରେ କଷି କରି ଦେଖିନେଲେ, ନିଜର ନୁହେଁ। ଅନ୍ୟର ଜ୍ଞାନ ଆମ ପାଇଁ ଖାଦର କାମ କରିପାରେ, ଖାଦ୍ୟର ନୁହେଁ। ଜ୍ଞାନ ଯାହା ନିଜ ଅନୁଭୂତିରୁ ଜାଗିବ, ତାହା ଆମର କଲ୍ୟାଣ କରିବ, ତାହା ଆମକୁ ଯେଉଁ କଥା ଯେମିତି ତାକୁ ଜାଣିବାରେ ସହାୟକ ହେବ, କାରଣ ଅନୁଭୂତିରୁ ଜାଣୁଛନ୍ତି। ଆଉ ଅନୁଭୂତି ମଧ୍ୟ ପ୍ରାରମ୍ଭିକ ଅବସ୍ଥାରେ ତ ମୋଟା ମୋଟା ହିଁ ହେବ, କିନ୍ତୁ ମାଲୁମ ହୋଇଯାଉ କି କେଉଁ ପ୍ରକାର ଅନୁଭବ କରି ଗଭୀରତାରୁ ଜଣାଯାଇପାରିବ, ରାସ୍ତା ମିଳିଯିବ, ତେବେ ଅନ୍ତିମ ସତ୍ୟ ପର୍ଯ୍ୟନ୍ତ ତା'ର ସତ୍ୟତା ଜାଣିଯିବା। ତେବେ ତୃତୀୟଟିକୁ କହିଲେ ଭାବନାମୟୀ ପ୍ରଜ୍ଞା। ଭାବନାମୟୀ, 2500 ବର୍ଷରେ ଶବ୍ଦର ଅର୍ଥ ବଦଳିଯାଏ। ଆଜି ତ ଭାବନା, କେହି ବହୁତ ଭାବୁକ ହୋଇଯାଉ, ସେଣ୍ଟିମେଣ୍ଟାଲ ବା ଭାବପ୍ରବଣ ହୋଇଯାଉ, ତା ପାଇଁ ଭାବନା ଶବ୍ଦର ପ୍ରୟୋଗ ଭାରତରେ ହେବାକୁ ଲାଗିଲା। ସେତେବେଳର ଭାଷାରେ ତାହା ନୁହେଁ। ନିଜର ଅନୁଭବରେ ଯେଉଁ କଥା ଉତୁରୁଛି, ଯେଉଁ ଘଟଣା ଘଟି ଚାଲିଛି, ଭାବିତ ହୋଇଚାଲିଛି, ଆମ ଭିତରେ ଯାହା ଭାବିତ ହୋଇଚାଲିଛି ଆଉ ବାରମ୍ବାର ବାରମ୍ବାର ଭାବିତ ହୋଇଚାଲିଛି, ତାହାର ବହୁଳୀକରଣ ହୋଇଚାଲୁଛି, ଆମର ଅନୁଭୂତିର ବହୁଳୀକରଣ ହୋଇଚାଲୁଛି, ତାହା ଭାବିତ ହୋଇଯାଉଛି। ସେହି ପ୍ରଜ୍ଞା ଯାହା ଆମର ଅନୁଭୂତିର ବଳରେ ବାରମ୍ବାର ବାରମ୍ବାର ଆମ ଭିତରେ ସତ୍ୟର ଦର୍ଶନ କରାଉଛି, ସତ୍ୟର ଅନୁଭୂତି କରାଇ ଚାଲୁଛି, ସେହି ଆଗକୁ ବଢ଼ି 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 ଆମକୁ ମୁକ୍ତ ଅବସ୍ଥା ପର୍ଯ୍ୟନ୍ତ ନେଇଯିବ, ତାକୁ ଭାବନାମୟୀ ପ୍ରଜ୍ଞା କହନ୍ତି। ବାସ୍ ଏହି ଭାବନାମୟୀ ପ୍ରଜ୍ଞା ଯାହା ଆମର କଲ୍ୟାଣ କରିବ, ଏହା ନ ରହିଲେ ତ ହଜାର ଶ୍ରୁତ ପ୍ରଜ୍ଞା ହେଉ, ହଜାର ଚିନ୍ତନ ପ୍ରଜ୍ଞା ହେଉ, ଆମର କଲ୍ୟାଣ ହେବାର ନାହିଁ। ଗୋଟିଏ ଉଦାହରଣରୁ ବୁଝନ୍ତୁ, କେହି ବହୁତ ଭୋକିଲା ଲୋକ ସନ୍ଧ୍ୟାବେଳେ କୌଣସି ରେଷ୍ଟୁରାଣ୍ଟକୁ ଚାଲିଗଲା, ବହୁତ ବଢ଼ିଆ ଭୋଜନାଳୟ, ଯାଇକରି ବସିଲା, ବେହେରା ଆସି ମେନୁର କାର୍ଡ଼ ସାମ୍ନାରେ ରଖିଦେଲା, ସେ ତାକୁ ପଢ଼ିଗଲା, ଆରେ ଆଜି ତ ଏହି ଭୋଜନାଳୟରେ ବହୁତ ବଢ଼ିଆ ଭୋଜନ ତିଆରି ହୋଇଛି, ବହୁତ ବଢ଼ିଆ ଭୋଜନ, ପାଟି ଲାଳାଇଗଲା। ଗୋଟିଏ ଘଟଣା ଘଟିଲା। ଏବେ ଦ୍ୱିତୀୟ ଘଟଣା, ବେହେରାକୁ ଅର୍ଡ଼ର ଦେଉଛି, ଏଇ ଏଇ ଭୋଜନ ନେଇ ଆସ, 5 ମିନିଟ୍ 10 ମିନିଟ୍ ଲାଗିବ ଭୋଜନ ଆସିବାକୁ, ସେ ପର୍ଯ୍ୟନ୍ତ କ'ଣ କରିବ? ତେବେ ଇଆଡ଼େ ସିଆଡ଼େ ନଜର ବୁଲେଇ ଦେଖୁଛି, ଅନ୍ୟ ଚୌକିରେ ଲୋକ ବସିଛନ୍ତି, ତାଙ୍କ ଭୋଜନ ଆସିଯାଇଛି, ସେମାନେ ଭୋଜନ ଖାଉଛନ୍ତି। ତେବେ ସେମାନଙ୍କ ମୁହଁ ଆଡ଼କୁ ଦେଖି ଚିନ୍ତନ କରୁଛି କି ନିଶ୍ଚୟ ଆଜିର ଭୋଜନ ବହୁତ ବଢ଼ିଆ ହୋଇଛି, ଏହି ଲୋକମାନଙ୍କୁ ଦେଖ କେତେ ସ୍ୱାଦିଷ୍ଟ ଲାଗୁଛି, ତେଣୁ ଆଜିର ଭୋଜନ ବହୁତ ବଢ଼ିଆ। ଦ୍ୱିତୀୟ ଘଟଣା ଘଟିଲା। ତୃତୀୟ ଘଟଣା, ବେହେରା ନେଇ ଆସିଲା ଭୋଜନ, ପରଷିଦେଲା, ଏବେ ସେ ତାକୁ ଉଠାଇ କରି ଚାଖିବାକୁ ଲାଗିଲା, ସ୍ୱୟଂ ଖାଇବାକୁ ଲାଗିଲା। ଏହା ତୃତୀୟ ଘଟଣା। ପ୍ରଥମ ଘଟଣା, ମେନୁର କାର୍ଡ଼ ପଢ଼ିକରି କେହି ତାର ସ୍ୱାଦ ଚାଖିପାରେ ନା, ମେନୁର କାର୍ଡ଼ ପଢ଼ିକରି କେହି ଆପଣ ଭୋକ ମେଣ୍ଟେଇ ପାରେ ନା। ଆଉ ଦ୍ୱିତୀୟ ଘଟଣା, ଅନ୍ୟମାନଙ୍କର ମୁଖମଣ୍ଡଳକୁ ଦେଖି ସେ ଏହା ଚିନ୍ତନ କରୁଛି କି ଯେବେ ଲୋକଙ୍କୁ କୌଣସି ଭୋଜନ ବହୁତ ଭଲ ଲାଗେ ଖାଇବା ସମୟରେ, ତେବେ ତାଙ୍କ ମୁଖମଣ୍ଡଳର କିପରି ଭାବ ଆସେ। ଓହୋ, ଏମିତି ଭାବ ଏହାଙ୍କ ମୁଖମଣ୍ଡଳରେ ରହିଛି, ତେଣୁ ନିଶ୍ଚୟ ଭୋଜନ ଭଲ ହୋଇଛି। ତେବେ ତର୍କ ବିତର୍କରୁ, ଚିନ୍ତନ ମନନରୁ, ସଂକଳ୍ପ ବିକଳ୍ପରୁ ତାଙ୍କର ସେହି ଚିନ୍ତନମୟ ପ୍ରଜ୍ଞା କି ହଁ ଭାଇ, ଭୋଜନ ତ ବହୁତ ଭଲ, ସେଥିରେ ପେଟ ପୂରିବ ନାହିଁ ନା, ସ୍ୱାଦ ଚାଖିପାରିବ ନାହିଁ ନା। ତୃତୀୟ ଭାବନାମୟୀ ପ୍ରଜ୍ଞା ପ୍ରକୃତରେ ନିଜ ଜିଭ ଉପରେ ରଖୁଛି, ତାକୁ ଚାଖୁଛି, ଭିତରକୁ ଯାଉଛି ଆହାର, ତେବେ ଆପଣା ପୁଷ୍ଟି ଦେଉଛି, ଆମର ଭୋକ ମେଣ୍ଟୁଛି, ତୃତୀୟ ହିଁ କାମରେ ଆସିବ। ପ୍ରଥମ ଓ ଦ୍ୱିତୀୟ ଉଭୟ କଲ୍ୟାଣକାରିଣୀ ନିଶ୍ଚୟ। ଶ୍ରୁତ ପ୍ରଜ୍ଞାର ନିନ୍ଦା କରାଯାଏ ନା, ଚିନ୍ତନ ପ୍ରଜ୍ଞାର ନିନ୍ଦା କରାଯାଏ ନା, କାରଣ ସେଥିରୁ ଆମକୁ ପ୍ରେରଣା ମିଳେ, ସେଥିରୁ ଆମକୁ ମାର୍ଗଦର୍ଶନ ମିଳେ, ଯଦ୍ୱାରା କି ଆମେ ଭାବନାମୟୀ ପ୍ରଜ୍ଞା ଆଡ଼କୁ ପହଞ୍ଚିଯିବା। ଆଉ ଗୋଟିଏ ଉଦାହରଣରୁ ବୁଝନ୍ତୁ, କେହି ଲୋକ ବହୁତ ବେମାର ଅଛି, ଡାକ୍ତର ପାଖକୁ ଗଲା, ଡାକ୍ତର ତାକୁ ପରୀକ୍ଷା କରି ଦେଖିଲେ, ଆଉ ଖଣ୍ଡିଏ କାଗଜ ଉପରେ ଔଷଧ ଲେଖିଦେଲେ, ଖୁବ୍ ଖୁସି ହେଲା, ଡାକ୍ତର ଔଷଧ ଲେଖିଦେଇଛନ୍ତି, ଡାକ୍ତରଙ୍କ ଉପରେ ବହୁତ ଶ୍ରଦ୍ଧା, ରୋଗୀଙ୍କୁ ଡାକ୍ତରଙ୍କ ପ୍ରତି ଶ୍ରଦ୍ଧା ହେବା ଭଲ କଥା, ହେବା ବି ଉଚିତ, ଆପଣ ଡାକ୍ତର ପ୍ରତି ଶ୍ରଦ୍ଧା ନଥିବ ତ ଚିକିତ୍ସା କିପରି କରାଇବେ, କିନ୍ତୁ ଏହି ଶ୍ରଦ୍ଧା ଅନ୍ଧଶ୍ରଦ୍ଧା ହୋଇଗଲେ ତେବେ କ'ଣ କରେ? ଘରକୁ ଆସି ସେହି ଡାକ୍ତରଙ୍କର ଗୋଟିଏ ମୂର୍ତ୍ତି ଗଢ଼େ, ତାଙ୍କର କୌଣସି ଚିତ୍ରପଟ ରଖେ, ଆଉ ତା ସମ୍ମୁଖରେ ଧୂପ ଦୀପ ଜଳେଇ ନୈବେଦ୍ୟ ନିବେଦନ କରି, ଆଉ ଫୁଲ ସମର୍ପଣ କରି, ଆଉ ହାତ ଯୋଡ଼ି 3 ଥର ନମସ୍କାର କରେ, ତାକୁ ପ୍ରଦକ୍ଷିଣ କରେ, ଆଉ ସେହି କାଗଜ ଟୁକୁଡ଼ା ବାହାର କରି ପାଠ କରିବାକୁ ଆରମ୍ଭ କରେ। 2ଟା ବଟିକା ସକାଳେ, 2ଟା ବଟିକା ଦ୍ୱିପହରେ, 2ଟା ବଟିକା ସନ୍ଧ୍ୟାରେ, 2ଟା ବଟିକା ସକାଳେ, 2ଟାରେ କ'ଣ ମିଳିଲାରେ, ସାରା ଜୀବନ ଏହିପରି କରି ଚାଲିଯିବ। କ'ଣ ମିଳିଲାରେ ତୋତେ? ଶ୍ରୁତ ଅଟେ ନା, କେବଳ ଶ୍ରୁତ, ପରବର୍ତ୍ତୀ ପାଉଣ୍ଡ ଉଠାଇବ, ତା'ଠାରୁ ଟିକିଏ ବୁଦ୍ଧିଆ ଲୋକ ହେବ ତ ପୁଣି ଡାକ୍ତରଙ୍କ ପାଖକୁ ଯିବ, କହିବ କି ମହାରାଜ, ଆପଣ ତ ଏହି ଔଷଧ ଲେଖିଦେଲେ, କିନ୍ତୁ ଏହାଦ୍ୱାରା ମୋର ଇଏ ରୋଗ କିପରି ଭଲ ହେବ? ଡାକ୍ତର ଖୁବ୍ ବୁଦ୍ଧିମାନ, ତାଙ୍କୁ ନିଜ ରୋଗୀଙ୍କୁ ଆଶ୍ୱସ୍ତି ଦେବା ଖୁବ୍ ଆବଶ୍ୟକ ହୋଇଥାଏ ଡାକ୍ତରମାନଙ୍କ ପାଇଁ, ତେଣୁ ବୁଝାଉଛନ୍ତି, ଦେଖ ତୋତେ ଅମୁକ ରୋଗ ହୋଇଛି, ଆଉ ଏହି ରୋଗର ମୂଳ କାରଣ ହେଲା ଏଇଆ, ଏଇ ଯେଉଁ ଔଷଧ ମୁଁ ଲେଖିଦେଇଛି, ଏହି ଔଷଧ ଖାଇବା କ୍ଷଣି ତୋ ରୋଗର ଏ ଯେଉଁ କାରଣ, ଏହା ଦୂର ହୋଇଯିବ। ଆରେ, କାରଣର ନିବାରଣ ହେଲା ତ ରୋଗର ନିବାରଣ ହୋଇଯିବ, ରୋଗରୁ ତୋର ମୁକ୍ତି ହୋଇଯିବ, ଖୁବ୍ ଖୁସି ହେଲା। ଏବେ ବୁଦ୍ଧି ସ୍ତରରେ ବୁଝିଗଲା କି ମୋ ଡାକ୍ତର ମୋତେ ଏହି ଔଷଧ କାହିଁକି ଲେଖିଦେଇଛନ୍ତି, ପୁଣି ପାଗଳପଣିଆ। ଘରକୁ ଆସି ସେହି ଡାକ୍ତରଙ୍କ ପ୍ରଶଂସା ହିଁ ପ୍ରଶଂସା, ମୋ ଡାକ୍ତର ଏମିତି, ମୋ ଡାକ୍ତର ବହୁତ ଭଲ, ଆଉ ପଡ଼ୋଶୀ ସହ ଝଗଡ଼ା କରୁଛି, ତୁମ ଡାକ୍ତର ନିହାତି ପଚରା ନିକୃଷ୍ଟ, ମୋ ଡାକ୍ତର ଯେଉଁ ଔଷଧ ଲେଖିଛନ୍ତି ଆରେ ତା ବିଷୟରେ କ'ଣ କହିବି, ତୁମ ଡାକ୍ତର ଯେଉଁ ଔଷଧ ବତାଉଛନ୍ତି ସବୁ ବେକାର, ଖିଆପିଆ କରୁନାହିଁ, ଔଷଧ ଖାଉନାହିଁ ଆଉ ଲୋକଙ୍କ ସହିତ କଳି କରୁଛି, କାରଣ ଆପଣା ଡାକ୍ତରଙ୍କ ପ୍ରତି ଆଉ ଆପଣା ଡାକ୍ତରଙ୍କ ଔଷଧ ପ୍ରତି ଏତେ ଗଭୀର ଆସକ୍ତି ଉତ୍ପନ୍ନ କରିନେଇଛି। ଆରେ ଧର୍ମର ନାଁରେ ଏହା ହିଁ ତ ଘଟୁଛି ଭାଇ। ପ୍ରତ୍ୟେକ ମହାପୁରୁଷ ଆଖି ବୁଲେଇ ଦେଖନ୍ତି ସଂସାରରେ ଲୋକ କେତେ ଦୁଃଖୀ, କେତେ ବ୍ୟାକୁଳ, କିପରି ବିକାର ସମୂହରେ ବୁଡ଼ି ରହିଛନ୍ତି। ଏମାନଙ୍କୁ ଏହି ଔଷଧ ଦେଇଦେବି, ଏହି ଔଷଧ ସେବନ କଲେ, ଧର୍ମର ଔଷଧ ସେବନ କଲେ, ବିପସନାର ଔଷଧ ସେବନ କଲେ, ଭାବିତ ପ୍ରଜ୍ଞାର ଔଷଧ ସେବନ କଲେ ଦୁଃଖରୁ ବାହାରକୁ ଚାଲିଯିବେ। ଏବେ ଆମେ ଔଷଧ ଫୌଷଧ ତ ସେବନ କରୁନାହାନ୍ତି, ଧର୍ମକୁ ତ ଧାରଣ କରୁନାହାନ୍ତି। ଆମର ମହାପୁରୁଷ ହିଁ ପ୍ରକୃତ ମହାପୁରୁଷ, ତୁମ ମହାପୁରୁଷ ମହାପୁରୁଷ ନୁହନ୍ତି। ଆମ ମହାପୁରୁଷ ଯେଉଁ ବାଣୀ କହିଛନ୍ତି ତାହା ହିଁ ଠିକ୍, ଆଉ ତୁମର ବାଣୀ ଠିକ୍ ନୁହେଁ। ଆରେ ସାରା ଜୀବନ ଲଢ଼ୁଥିବା, ବାଦବିବାଦ କରୁଥିବା, ତର୍କ ବିତର୍କ କରୁଥିବା, ଧାରଣ କରିବା ନାହିଁ ଧର୍ମକୁ, ତେବେ ସେହି ଶ୍ରୁତଜ୍ଞାନ, ଏହି ଚିନ୍ତନ ଜ୍ଞାନ ଉଭୟକୁ ଉଭୟ ଆମ ପାଇଁ ବାଧକ ହୋଇଗଲେ। ଆଉ ଗୋଟିଏ ବଡ଼ ବାଧା ରହିଛି କି ଯେଉଁ ଲୋକ ଧର୍ମକୁ ବୁଦ୍ଧି ସ୍ତରରେ ବୁଝିଯାଏ, ଅଧିକାଧିକ ଏହା ହୋଇଥାଏ କି ସେ ଏକ ଅହଂକାର ଜାଗ୍ରତ କରିନିଏ। ଏବେ ମୋ ଭଳିଆ ଜ୍ଞାନୀ କିଏ? ଧର୍ମର କଥାକୁ ଏତେ ଗଭୀର ଭାବେ ବୁଝିଯାଇଛି ମୁଁ, ତର୍କ ବିତର୍କ ଦ୍ୱାରା ବୁଝିଯାଇଛି ମୁଁ। ହଜାର ଲୋକଙ୍କୁ ବୁଝାଇ ପାରିବି, ଖୁବ୍ ବିଶ୍ଳେଷଣ କରି ବୁଝାଇ ପାରିବି କି ଏହା ହିଁ ଯଥାର୍ଥ ଧର୍ମ, ଏହା ହିଁ ଯଥାର୍ଥ କଥା, ବାକି ସବୁ ମିଥ୍ୟା କଥା। କେହି ବ୍ୟକ୍ତି କୌଣସି ଅନ୍ୟ ମାନ୍ୟତାର ପକ୍ଷଧର ହୋଇଥିଲେ ବିବାଦ କରି ତାକୁ ପରାସ୍ତ କରିପାରିବି କି ମୋର ମାନ୍ୟତା ହିଁ ଠିକ୍? କେତେ ଅହଙ୍କାର ହୋଇଗଲା, କେତେ ଅହଙ୍କାର ହୋଇଗଲା! ସେପରି ବ୍ୟକ୍ତି ତୃତୀୟ ପାଉଣ୍ଡ ଉଠାଇବ ନାହିଁ, ବିଚରା ଖାଲି ରହିଯିବ, ରିକ୍ତ ରହିଯିବ, ତାକୁ କିପରି ଲାଭ ହେବ? ତେଣୁ ଶ୍ରୁତ ପ୍ରଜ୍ଞା ତେବେ ଯାଇ କଲ୍ୟାଣକାରିଣୀ ହୁଏ ଯେବେ ଆମ ଭିତରେ ପ୍ରେରଣା ଜଗାଏ, ଆଉ ପ୍ରେରଣା ଜଗାଇ ଆମକୁ ଚିନ୍ତନ ପ୍ରଜ୍ଞା ଆଡ଼କୁ ଘେନିଯାଏ। ଚିନ୍ତନ ପ୍ରଜ୍ଞା ତେବେ ଯାଇ କଲ୍ୟାଣକାରିଣୀ ହୁଏ ଯେବେ ତାହା ପ୍ରେରଣା ଜଗାଏ, ଆଉ ମାର୍ଗଦର୍ଶନ ଦିଏ, ଆଉ ଆମକୁ ଆଗକୁ ଘେନିଯାଏ ଭାବିତ ପ୍ରଜ୍ଞା ଆଡ଼କୁ, ଭାବନାମୟୀ ପ୍ରଜ୍ଞା ଆଡ଼କୁ ଘେନିଯାଏ। ଏହି ଭାବନାମୟୀ ପ୍ରଜ୍ଞା ହିଁ ଆମର କଲ୍ୟାଣ କରିବ, ଆଉ କିଛି ନୁହେଁ। ଅନ୍ୟ କୌଣସି କଥାରେ କଲ୍ୟାଣ ହେବାର ନାହିଁ, ଏହି ଉପର ଉପର କଥାରେ। ଆମେ ଆମର ମନକୁ ନିଶ୍ଚୟ ସୁଧାରି ନିଅନ୍ତି, ଉପର ଉପର ମନକୁ ସୁଧାରି ନିଅନ୍ତି, କିନ୍ତୁ ତା'ର ପ୍ରଭାବ ସ୍ଥାୟୀ ହୁଏ ନାହିଁ। ଆରେ ଇଏ ସାରା ସଂସାର ଅନିତ୍ୟ ଅଟେ, ନଶ୍ୱର ଅଟେ, ଭଙ୍ଗୁର ଅଟେ। ଲୋକ ଜନ୍ମ ନିଅନ୍ତି, ମରିଯାଆନ୍ତି, ଜନ୍ମ ନିଅନ୍ତି, ମରିଯାଆନ୍ତି। ପ୍ରତ୍ୟେକ ଯାହା କିଛି ଉତ୍ପନ୍ନ ହୁଏ ତାହା ଡେରିରେ ହେଉ, ସହଳ ହେଉ, ନଷ୍ଟ ହୋଇଯାଏ, ଏହିପରି ଶୁଣି ଆସିଛନ୍ତି, ମାନି ଆସିଛନ୍ତି। ଜୀବନରେ କୌଣସି ଘଟଣା ଘଟିଛି, ତାକୁ ଦେଖିଛନ୍ତି ବି। ଆପଣଙ୍କର କେହି ବହୁତ ପ୍ରିୟ ମରିଯାଇଛି, ଆଉ ତାକୁ ଶ୍ମଶାନ ଭୂମିକୁ ନେଇଗଲେ, ତା'ର ଶବକୁ ଚିତା ଉପରେ ରଖିଲେ, ଆଉ ତାକୁ ନିଆଁ ଲଗାଇଦେଲେ। ତେବେ ବସିକରି ଚିନ୍ତନ କରନ୍ତି, ଆରେ ଆମର ଜୀବନର ଅନ୍ତିମ ପରିଣତି ଏହିପରି ହେବାର ଅଛି? ଯେମିତି ୟାକୁ ନେଇ ଆସିଲେ ଆଉ ଆଜି ଜଳେଇଦେଲେ, ସେମିତି ଦିନେ ମୋତେ ବି ନେଇ ଆସିବେ, ମୋ ଶରୀରକୁ ମଧ୍ୟ ଏମିତି ଜଳେଇଦେବେ। ଇଏ ବି ନିଜ ସାଙ୍ଗରେ କିଛି ନେଇଗଲା ନାହିଁ, ସବୁକିଛି ଏଇଠି ଛାଡ଼ି ଦେଇଗଲା, ମୋତେ ବି ଏମିତି ଜଳେଇଦେବେ। ତେବେ ମୋର ବି ସବୁ ଧନ ଦୌଲତ, ଇଏ ବନ୍ଧୁ ପତି ପତ୍ନୀ ସବୁକୁ ସବୁ ଏଇଠି ରହିଯିବେ। ଆରେ ଏହାଙ୍କ ଠାରେ କାହିଁକି ଆସକ୍ତି କରିବି ରେ? ଏହାଙ୍କ ପ୍ରତି କ'ଣ ରାଗ କରିବି, କ'ଣ ଦ୍ୱେଷ କରିବି? ବଡ଼ ଜ୍ଞାନ, ବଡ଼ ଜ୍ଞାନ ଜାଗିଲା, କିନ୍ତୁ କେତେ ସମୟ ପାଇଁ ଜାଗିଲା? ବୌଦ୍ଧିକ ଜ୍ଞାନ ନା? ସେହି ଶ୍ମଶାନ ଭୂମିରୁ ଗୋଟିଏ ପାଦ ବାହାରକୁ ଆସିଲା କି ପୁଣି ସେହି ମୁଁ ମୋର ମୁଁ ମୋର ମୁଁ ମୁଁ ମୋର ମୋର ସବୁ ଜ୍ଞାନ ଅକାମୀ ରହିଗଲା ନା? କାରଣ ବୌଦ୍ଧିକ ଜ୍ଞାନ ଥିଲା, ଅନୁଭୂତି ସମ୍ପନ୍ନ ଜ୍ଞାନ ନଥିଲା। ଏହିପରି କେହି ଧର୍ମସଭାକୁ ଆସିଲେ ଆଉ ପ୍ରବଚନ ଶୁଣୁଛନ୍ତି, ଏବେ ତ ଅନୁଭୂତିରୁ ଜାଣିବେ, ତେବେ ଫାଙ୍କା ପ୍ରବଚନ ପ୍ରବଚନ ହେବ ନାହିଁ, ନିଜର ଅନୁଭବରୁ ସତ୍ୟକୁ ବୁଝିବେ। ଅନ୍ୟଥା କ'ଣ ହୁଏ, ପ୍ରବଚନ ଶୁଣିଲେ କଥା ଖୁବ୍ ଭଲ ଲାଗିଲା, ଆରେ ଧର୍ମର କଥା କେତେ ଭଲ, ରାଗ କର ନାହିଁ, ଦ୍ୱେଷ କର ନାହିଁ, ବିତରାଗ ହୋଇଯାଅ, ବିତଦ୍ୱେଷ ହୋଇଯାଅ, ଆସକ୍ତି କର ନାହିଁ, ଅନାସକ୍ତ ହୋଇଯାଅ, ଆରେ ଏହି ତ ବାସ୍ତବରେ ଠିକ୍ ରାସ୍ତା, ଏହାଠାରୁ ଉନ୍ନତ ଆଉ କ'ଣ ହେବ? ଖୁବ୍ ଧର୍ମକୁ ବୁଝିହେଲା, ଖୁବ୍ ଧର୍ମକୁ ବୁଝିହେଲା। ସେହି ଧର୍ମ ହଲ୍ରୁ ବାହାରକୁ ଗଲେ କି ହାଏରେ ମୋ ଜୋତା କୁଆଡ଼େ ଗଲା, କିଏ ନେଇଗଲା, ଆଜି ତ କିଣିଥିଲି ଏମିତି ନୂଆ ଜୋତା, ପୁଣି ମୁଁ ମୁଁ ମୋର ମୋର କେତେ ଶୀଘ୍ର ଶେଷ ହୋଇଗଲା ସବୁ ଅନାସକ୍ତିର କଥା, ବିତରାଗତର କଥା, କାରଣ ସବୁ ବୁଦ୍ଧିବିଳାସ ଥିଲା ନା, ଅନୁଭବ ହୋଇନାହିଁ ନା। ଯେପର୍ଯ୍ୟନ୍ତ ଅନୁଭବ ନ ହୋଇଛି ସେ ପର୍ଯ୍ୟନ୍ତ ସତ୍ୟ ବୁଝା ପଡ଼ିବ ନାହିଁ। ଅନୁଭବ ପାଇଁ ଆମର ଏଠି ଭାରତରେ ଗୋଟିଏ ପୁରୁଣା ଶବ୍ଦ ଚଳିଆସୁଛି, ବେଦନ। ବେଦନକୁ ଅନୁଭବ କହୁଥିଲେ, ଆପଣା ଅନୁଭବ ସ୍ୱବେଦନ। ସ୍ୱବେଦନର ଆଧାରରେ ଯେଉଁ ଜ୍ଞାନ ଜାଗେ ତାକୁ ବେଦ କହୁଥିଲେ। ଏବେ ତ ଧୀରେ ଧୀରେ ପୁସ୍ତକର ଜ୍ଞାନକୁ ବେଦ କହିବାକୁ ଲାଗିଲେ, ଭାରତର ପୁରାତନ ଭାଷା ତାକୁ ବୁଝନ୍ତୁ। ସ୍ୱବେଦନ ମାନେ ଏଇ 3.5 ହାତ ଶରୀର ଭିତରେ କ'ଣ ଅନୁଭବ ହେଉଛି, କ'ଣ ଅନୁଭବ ହେଉଛି, ତାର ଆଧାରରେ ଯେଉଁ ଜ୍ଞାନ ଜାଗେ ତାହା ଆମ ପାଇଁ କଲ୍ୟାଣକାରିଣୀ ଜ୍ଞାନ। ଯେଉଁ ବ୍ୟକ୍ତି ସମ୍ୟକ ସମ୍ବୁଦ୍ଧ ହେଲେ, ଆଉ ଯେଉଁ ବ୍ୟକ୍ତି ସମ୍ୟକ ସମ୍ବୁଦ୍ଧ ହେବେ, ଅରନ୍ତ ହେବେ, ତେଣିକି ଯିଏ ହେଉ, ସିଦ୍ଧାର୍ଥ ଗୌତମଙ୍କର ମନୋପଲି ନୁହେଁ, ସେ ନିଜ ଭିତରେ ଏହି ସାରା ଶରୀର ପ୍ରପଞ୍ଚର ସତ୍ୟକୁ ଅନୁଭୂତିର ସ୍ତରରେ, ସ୍ୱବେଦନ ସ୍ତରରେ କିପରି ଅନୁଭବ ହେଉଛି, କିପରି ଅନୁଭବ ହେଉଛି, ଏହିପରି ସ୍ୱବେଦନର ସ୍ତରରେ, ଏହିପରି ସାରା ଚିତ୍ତସ୍କନ୍ଧର ସତ୍ୟକୁ ସ୍ୱବେଦନର ସ୍ତରରେ, ମାନେ ଏହି ଶରୀରରେ ବେଦନା ସ୍ତରରେ ଯାହା ଅନୁଭବ କରିବାକୁ ଲାଗିବେ, ଆଉ ତା'ର ବିଭାଜନ କରି କରି, ବିଘଟନ କରି କରି, ବିଶ୍ଳେଷଣ କରି କରି ସେହି ଅବସ୍ଥାରେ ପହଞ୍ଚିଯିବେ କି ସାରା ଶରୀର ସ୍କନ୍ଧ ଯାହାକୁ ମୋର କରି ଚାଲୁଛି, ତାହା ବାସ୍ତବତଃ କ'ଣ, ତା'ର ଅନ୍ତିମ ସତ୍ୟକୁ ଅନୁଭୂତିରୁ ଜାଣିନେବେ। ଏହିପରି ପୁରା ଚିତ୍ତକୁ, ଚିତ୍ତବୃତ୍ତିଗୁଡ଼ିକୁ ଥୂଳରୁ ଆରମ୍ଭ କରିବେ, ଆଉ ଟୁକୁଡ଼ା କରି କରି, ବିଭାଜନ କରି କରି, ବିଘଟନ କରି କରି, ବିଶ୍ଳେଷଣ କରି କରି ସେହି 2ଟିର ଅନ୍ତିମ ସତ୍ୟ ପର୍ଯ୍ୟନ୍ତ ପହଞ୍ଚିଯିବେ। ଶରୀର ଓ ଚିତ୍ତର ଅନ୍ତିମ ସତ୍ୟକୁ ଅନୁଭୂତିରେ ଉତାରି ନେବା ପରେ ଏପରି ଅବସ୍ଥା ଆସିବ କି ଶରୀର ଓ ଚିତ୍ତର ଉର୍ଦ୍ଧ୍ୱରେ କେଉଁ ଅବସ୍ଥା ଅଛି, ତେବେ ଦେଖିବେ କି ଶରୀର ଓ ଚିତ୍ତର ପୁରା କ୍ଷେତ୍ର ଅନିତ୍ୟ ଅଟେ, ନଶ୍ୱର ଅଟେ। ଏହା ଶାସ୍ତ୍ରର କଥା ନୁହେଁ, ଗୁରୁ ମହାରାଜ କହିଲେ ଏଥିପାଇଁ ମାନିବାର କଥା ନୁହେଁ। ଏହି ସମ୍ବେଦନାର ଆଧାରରେ ଅନୁଭବ କରିବେ, ଦେଖ ଉତ୍ପନ୍ନ ହେଉଛି, ନଷ୍ଟ ହେଉଛି, ଉତ୍ପନ୍ନ ହେଉଛି, ନଷ୍ଟ ହେଉଛି, ଏହିପରି ଅନିତ୍ୟ ଅଟେ, ନଶ୍ୱର ଅଟେ, ଭଙ୍ଗୁର ଅଟେ। ଅନୁଭୂତି ଦ୍ୱାରା ଜାଣି ଜାଣି ଯେବେ ଚିତ୍ତ ଓ ଶରୀରର ଉର୍ଦ୍ଧ୍ୱରେ ଯାଇ ପହଞ୍ଚିବେ, ତେବେ ଦେଖିବେ ସେଠାରେ ତ କିଛି ଉତ୍ପନ୍ନ ହିଁ ହେଉନାହିଁ, ସେଠାରେ ତ କିଛି ନଷ୍ଟ ହିଁ ହେଉନାହିଁ। ତେବେ ବୁଝିବେ ଏହା ନିତ୍ୟ ଅଟେ, ଏହା ଶାଶ୍ୱତ ଅଟେ, ଏହା ଧ୍ରୁବ ଅଟେ, ଏହା ଅମୃତ ଅଟେ। ଆଉ ସେଠାରେ ପହଞ୍ଚିକରି ଯେବେ ଇନ୍ଦ୍ରିୟ ଲୋକକୁ ଫେରିଆସିବେ, ସେହି ଅବସ୍ଥା, ସେହି ଅନୁଭୂତି କିଛି କ୍ଷଣ ପାଇଁ ହୋଇପାରେ, କିଛି ସେକେଣ୍ଡ ପାଇଁ ହୋଇପାରେ, କିଛି ମିନିଟ୍ ପାଇଁ ହୋଇପାରେ, କିଛି ଘଣ୍ଟା ପାଇଁ ହୋଇପାରେ, ପୁଣି ଏହି ଇନ୍ଦ୍ରିୟ କ୍ଷେତ୍ରରେ ତାହା ଇନ୍ଦ୍ରିୟାତୀତ ଅବସ୍ଥା, ଭବାତୀତ ଅବସ୍ଥା, ପୁଣି ଇନ୍ଦ୍ରିୟ କ୍ଷେତ୍ରକୁ ଆସିଲେ ତେବେ ଲୋକ ହିଁ ବଦଳିଗଲା, ସ୍ୱଭାବ ବଦଳିଗଲା। ଏହି ପୁରାକୁ ପୁରା ସତ୍ୟକୁ ନିଜ ଭିତରେ ଦର୍ଶନ କରିବାରେ ଯେଉଁ କାମ, କୌତୂହଳ ପୁରା କରିବା ପାଇଁ ନୁହେଁ କି ଭାଇ ଏହି ଶରୀରଟା କ'ଣ, ଏହି ଶରୀର କିପରି, ଏଥିପାଇଁ ନୁହେଁ, ଏହି ପୁରାକୁ ପୁରା ଯାତ୍ରାରେ, ସତ୍ୟର ଦର୍ଶନର ଯାତ୍ରାରେ, ସତ୍ୟର ଅନୁସନ୍ଧାନର ଶୋଧର ଯାତ୍ରାରେ ଆମେ ଆମର ଅନ୍ତର୍ମନର ସ୍ୱଭାବକୁ ବଦଳାଇ ଚାଲିଛନ୍ତି। ଆଉ ଏହି ଅନ୍ତର୍ମନର ସ୍ୱଭାବ ବଦଳି ବଦଳି ତା'ର ବିକାର ସମୂହରୁ ମୁକ୍ତ ହୋଇ ହୋଇ ଆମେ ଆପଣା ଦୁଃଖରୁ ମୁକ୍ତ ହୋଇଚାଲିଛନ୍ତି। ଏହି ବ୍ୟକ୍ତି ଜଣକ ଯିଏ ସମ୍ୟକ ସମ୍ବୁଦ୍ଧ ହେଲେ, ଏହି କାମ କରିଥିଲେ, ଏହା ପୂର୍ବରୁ ବହୁତ ଧ୍ୟାନ ଲଗାଇଥିଲେ, ବହୁ ପ୍ରକାର ସାଧନାମାନ କରିଥିଲେ, କାମ ହେଲା ନାହିଁ, ତେବେ କହିଲେ ନିଜ ଭିତରେ କ'ଣ ସତ୍ୟ ରହିଛି ଏହାକୁ ଦେଖେ। ଶରୀର ଓ ଚିତ୍ତର ଆଉ ଏହି ଦୁହିଁଙ୍କର ପରସ୍ପର ଯେଉଁ ପ୍ରତିକ୍ରିୟା ହେଉଛି ତାହାର କ'ଣ ସତ୍ୟ ଏହାକୁ ଦେଖେ। ତେବେ ଏହି ପ୍ରକାରରେ ଶ୍ୱାସଠାରୁ କାମ ଆରମ୍ଭ କଲେ, ଆଉ ଦେଖୁ ଦେଖୁ ଏଠାରେ ସମ୍ବେଦନା ମାଲୁମ ହେବାକୁ ଲାଗିଲା, ଆଉ ପୁଣି ଗଭୀରତାରୁ ସବୁ କଥା ବୁଝି ହେବାକୁ ଲାଗିଲା। କ'ଣ ବୁଝି ହୋଇଗଲା? ଏହି ସାରା ଶରୀର ଯାହା ଏତେ ନିଦା ଲାଗୁଛି, ଭିତରକୁ ଯାଇ ଯେତେ 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 ଅନୁଭୂତିର ସ୍ତରରେ ଜାଣି ଚାଲିଯିବେ, ତେବେ ଦେଖିବେ ଯାହା ତା'ର ନିଦାପଣିଆ ଅଛି ତାହା ଦୂର ହୋଇ ଚାଲିଛି, ଦୂର ହୋଇ ଚାଲିଛି। ସମୟ ଲାଗିଥାଏ, କେତେ ସମୟ ଲାଗିବ ଆମେ କହିପାରିବା ନାହିଁ, କିନ୍ତୁ ଯେପରି ବତେଇ ଦିଆଯାଏ ସେହିପରି କାମ କରି ଚାଲିଲେ ତେବେ ତା'ର ବିଶ୍ଳେଷଣ ବିଘଟନ, ବିଶ୍ଳେଷଣ ବିଘଟନ ହୋଇ ହୋଇ ସେହି ଅବସ୍ଥାରେ ପହଞ୍ଚିଯାଏ ଯେଉଁଠି ଦେଖେ କି ଏବେ ଏହାର ଆଗକୁ ଆଉ ଟୁକୁଡ଼ା ହୋଇପାରିବ ନାହିଁ। ପୁରାକୁ ପୁରା ଶରୀର ଏପରି ପରମାଣୁରେ ତିଆରି ହୋଇଛି କି ଯାହାର ଏବେ ଆଉ ଆଗକୁ ଟୁକୁଡ଼ା ହୋଇପାରିବ ନାହିଁ। ଏହା ଅନ୍ତିମ ସତ୍ୟ, ଭୌତିକ ଜଗତର ଏହା ଅନ୍ତିମ ସତ୍ୟ ଅଟେ। ଟିକି ପରମାଣୁ କଣିକା, ପରମାଣୁ ଶବ୍ଦ ବ୍ୟବହାର କଲେ ନାହିଁ, କାରଣ ଦେଖିଲେ ଏତେ ସୂକ୍ଷ୍ମ, ଆଉ ଭାରତର ସେ ସମୟର ଭାଷାରେ ଯେତେ ଶବ୍ଦ ଥିଲା ସେଥିରୁ କେହି ତାଙ୍କୁ ଉପଯୁକ୍ତ ଲାଗିଲା ନାହିଁ। କ'ଣ ଶବ୍ଦ ହେବ? ତେବେ ଗୋଟିଏ ନୂଆ ଶବ୍ଦ ଗଢ଼ିଲେ, ଭାରତର ଭାଷାକୁ, ଖୁବ୍ ସମୃଦ୍ଧ ଭାଷାକୁ ଗୋଟିଏ ନୂଆ ଶବ୍ଦ ଗଢ଼ିକରି ଦେଲେ ଅଠକଳାପ। ପୁରାତନ ଭାଷାରେ କଳାପ କହୁଥିଲେ ଏକକକୁ, ଏପରି ଏକକ ଯେଉଁଥିରେ ଆଠ କଥା ଏକ ସଙ୍ଗେ ଯୋଡ଼ି ହୋଇଯାଇଛି, ଆଉ ସେଗୁଡ଼ିକ ଅଲଗା ହୋଇପାରିବ ନାହିଁ, ଆଠଟି ଯାକ ସାଥିରେ ହିଁ ରହିବ। କ'ଣ ଆଠ କଥା ଯୋଡ଼ି ହୋଇଛି? ପୃଥିବୀ ଧାତୁ, ଜଳ ଧାତୁ, ବାୟୁ ଧାତୁ, ଅଗ୍ନି ଧାତୁ, ଏହି ଚାରି ମହାଭୂତ ଆଉ ଏମାନଙ୍କର ଆପଣା ଆପଣା ଗୁଣ ଧର୍ମ ସ୍ୱଭାବ। ଗୋଟିଏ ଗୋଟିଏ ମହାଭୂତର, ଗୋଟିଏ ଗୋଟିଏ ଧାତୁର ଅଲଗା ଅଲଗା ସ୍ୱଭାବ। ଏହି ଚାରି ସ୍ୱଭାବ ଆଉ ଚାରି ଧାତୁ ଉଭୟ ଯୋଡ଼ି ହୋଇ ଏକ ଏକକ ହେଲେ, ଏବେ ଏହାର ଆଉ ଟୁକୁଡ଼ା ହୋଇପାରିବ ନାହିଁ, ଏହା ଅନ୍ତିମ ସତ୍ୟ। ଭୌତିକ ଜଗତର ଆପଣା ଶରୀରର ମଧ୍ୟ, ଆଉ ସାରା ଭୌତିକ ଜଗତର ଏହା ଅନ୍ତିମ ସତ୍ୟ କି ଏବେ ଆଉ ଟୁକୁଡ଼ା ହୋଇପାରିବ ନାହିଁ। ଏହି ଅନ୍ତିମ ସତ୍ୟ ଦେଖେ କଣିକାକୁ, ଆଉ ଗୋଟିଏ କଣିକା ଓ ଅନ୍ୟ କଣିକା ମଧ୍ୟରେ ଫାଙ୍କ, ତାକୁ ଆକାଶ କହିଲେ। ଗୋଟିଏ କଣିକା ଆଉ ଅନ୍ୟ କଣିକା ମଧ୍ୟରେ, ଗୋଟିଏ କଳାପ ଆଉ ଅନ୍ୟ କଳାପ ମଧ୍ୟରେ ଏତେ ବଡ଼ ଫାଙ୍କ, ଆଉ ଫାଙ୍କ ହିଁ ଫାଙ୍କ, ଫାଙ୍କ ହିଁ ଫାଙ୍କ, ଫାଙ୍କ ହିଁ ଫାଙ୍କ, ଲାଗୁଛି ଏମିତିକି ସବୁକିଛି ବଡ଼ ନିଦା। ଆରେ ତେବେ ଲାଗୁଛି ଏମିତିକି ନିଦା ଅଟେ, ସତ୍ୟ ତ ଆଉ କିଛି କିଛି ଅନ୍ୟ। ତେବେ ସତ୍ୟକୁ ଦେଖୁ ଦେଖୁ ସେହି ଅବସ୍ଥାରେ ପହଞ୍ଚିଗଲେ, ସବ ପ୍ରଜ୍ୱଳିତ ଲୋକ, ସବ ଲୋକ ପକମ୍ପିତ ପକମ୍ପିତ ପକମ୍ପିତ। ଆରେ ପୁରାକୁ ପୁରା ଶରୀର, ପୁରାକୁ ପୁରା ଚିତ୍ତ କେବଳ ପ୍ରଜ୍ୱଳନ ପ୍ରକମ୍ପନ, ପ୍ରଜ୍ୱଳନ ପ୍ରକମ୍ପନ, ତୀବ୍ର ଗତିରେ ଉତ୍ପନ୍ନ ହେଉଛି ନଷ୍ଟ ହେଉଛି, ଉତ୍ପନ୍ନ ହେଉଛି ନଷ୍ଟ ହେଉଛି। ଦେଖନ୍ତି କି ସାରା ବିଶ୍ୱ ଏହିପରି ଉତ୍ପନ୍ନ ହେଉଛି ନଷ୍ଟ ହେଉଛି ଏତେ ତୀବ୍ର ଗତିରେ। ତେବେ ଏହି ମୋଟା ମୋଟା ଭାବେ ଅନିତ୍ୟକୁ ବୁଝିବା ହେଲା, ଯାହା ଉତ୍ପନ୍ନ ହୁଏ ତାହା ଶେଷ ହୋଇଯାଏ, ଯିଏ ଜନ୍ମ ନିଏ ସେ ମରିଯାଏ। ଏହା ତ ବୁଦ୍ଧି ସ୍ତରରେ ଅନିତ୍ୟକୁ ବୁଝିବା ହେଲା। ଅନୁଭୂତିର ସ୍ତରରେ ଯେବେ ବୁଝିବାକୁ ଲାଗିବା, ତେବେ ଦେଖିବା ଗୋଟିଏ ଗୋଟିଏ ପରମାଣୁ ଉତ୍ପନ୍ନ ହେଉଛି ନଷ୍ଟ ହେଉଛି, ଉତ୍ପନ୍ନ ହେଉଛି ନଷ୍ଟ ହେଉଛି, କେତେ ଭଙ୍ଗୁର, କେତେ ନଶ୍ୱର। ତାକୁ ଦେଖିକରି କହନ୍ତି, ଯେତିକି ସମୟରେ ମୁଁ ଆପଣା ଫୁଟକି ବଜାଏ, ଅଥବା ଯେତିକି ସମୟରେ ଆପଣା ପଲକ ପକାଏ, ଆରେ ସେତିକି ସମୟରେ ତ ଏହି ଟିକି କଣିକାଟି ଅନେକ ଶତ ସହସ୍ର କୋଟି ଥର ଉତ୍ପନ୍ନ ହୋଇ ନଷ୍ଟ ହୋଇଯାଏ। ଅନେକ ଶତ ସହସ୍ର କୋଟି କ'ଣ କହିଗଲେ? ଶତ କହନ୍ତି ଶହେକୁ, ସହସ୍ର କହନ୍ତି ହଜାରକୁ, ଶତ ସହସ୍ର ହେଲା ଏକ ଲକ୍ଷ। ତେବେ ଅନେକ ଶତ ସହସ୍ର ମାନେ ଅନେକ ଲକ୍ଷ, ଅନେକ ଶତ ସହସ୍ର କୋଟି, ତେବେ ଅନେକ ଲକ୍ଷ ଥର କୋଟି 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 କୋଟି, ଶତ ସହସ୍ର କୋଟି ମାନେ ଏକରେ ବାରଟି ଶୂନ, ଆଉ ସେ ମଧ୍ୟ ଅନେକ। ତେବେ ମନେ ହୁଏ କି ଏହା ସେଦିନର ଲୋକୋକ୍ତି ହେବ, ଯେଉଁ କଥା ଗଣା ଯାଇପାରେ ନା ସେଥିପାଇଁ ଶତ ସହସ୍ର କୋଟି କହିଦେଉଥିବେ। କିନ୍ତୁ କୌଣସି ମହାପୁରୁଷ ନିରର୍ଥକ କଥା କହନ୍ତି ନାହିଁ। ଆଜିର ବୈଜ୍ଞାନିକ ମଧ୍ୟ ଶୋଧ କରିବା ଆରମ୍ଭ କରିଛନ୍ତି, ପଦାର୍ଥର ଶୋଧ କଲେ, ଏହି ପଦାର୍ଥ କ'ଣ। ତେବେ ଆଜିଠାରୁ ଶହେ ବର୍ଷ ପୂର୍ବେ ପଶ୍ଚିମ ଦେଶର ବୈଜ୍ଞାନିକମାନେ ଶୋଧ କରି, ଅନୁସନ୍ଧାନ କରି, ରିସର୍ଚ୍ଚ କରି, ଗବେଷଣା କରି ଏହି ସତ୍ୟକୁ ଜାଣିନେଲେ କି ଉପରେ ଉପରେ ନିଦା ଲାଗୁଥିବା ପୁରାକୁ ପୁରା ପଦାର୍ଥ, ଦ ଏଣ୍ଟାୟାର ମ୍ୟାଟେରିଆଲ ୱାର୍ଲଡ, ଦ୍ୟାଟ୍ ଇଜ୍ ନୋ ସଲିଡ଼ିଟି, ଇଟ୍ ଇଜ୍ ମିୟର ୱେଭଲେଟ୍ସ ୱେଭଲେଟ୍ସ, କେଉଁଠି ବି ନିଦା ନାହିଁ। ବାସ୍ତବିକତା ଏହା କି କେବଳ ତରଙ୍ଗ, କେବଳ ତରଙ୍ଗ, କେବଳ ତରଙ୍ଗ ଅଟେ। ଜଣେ ପଶ୍ଚିମର ବୈଜ୍ଞାନିକ ଏକଥା ଜାଣନ୍ତି, ଭାରତର ଜଣେ ବୈଜ୍ଞାନିକ ନିଜ ଭିତରେ ସତ୍ୟକୁ ଦେଖିକରି ଜାଣନ୍ତି। ପଶ୍ଚିମର ଜଣେ ବୈଜ୍ଞାନିକ ଆଜିଠାରୁ ପ୍ରାୟ 30-40 ବର୍ଷ ପୂର୍ବେ ବର୍କଲେ ୟୁନିଭର୍ସିଟିର, କାଲିଫର୍ଣ୍ଣିଆରେ ବର୍କଲେ ୟୁନିଭର୍ସିଟି, ଆଉ ସେହି ୟୁନିଭର୍ସିଟିରେ ଫିଜିକ୍ସ ଡିପାର୍ଟମେଣ୍ଟର ହେଡ୍ ମାନେ ପଦାର୍ଥ ବିଜ୍ଞାନ ବିଭାଗର ମୁଖ୍ୟ ଡାକ୍ତର ଅଲୱାରିସ୍, ତାଙ୍କୁ 30-40 ବର୍ଷ ପୂର୍ବେ ଫିଜିକ୍ସରେ ବା ପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାର ମିଳିଥିଲା। ନୋବେଲ ପୁରସ୍କାର କୌଣସି ଏଣୁତେଣୁ ଯାଇତାଇ ଲୋକକୁ ମିଳେ ନା, ସେ କୌଣସି ନୂଆ କଥା ଖୋଜି ବାହାର କରିଥିଲେ। କ'ଣ ନୂଆ କଥା ଖୋଜି ବାହାର କରିଥିଲେ? ଶହେ ବର୍ଷ ପୂର୍ବେ ଏହି କଥାକୁ ଲୋକେ ତ ବୁଝିଯାଇଥିଲେ କି ପୁରାକୁ ପୁରା ପଦାର୍ଥ ଜଗତ ତରଙ୍ଗ ହିଁ ତରଙ୍ଗ ଅଟେ, ସବୁ ଉପପରମାଣବିକ କଣିକା ତରଙ୍ଗ ହିଁ ତରଙ୍ଗ ଅଟେ। ଏହି ବ୍ୟକ୍ତି ଏକଥା ଜାଣିବାକୁ ଚାହିଁଲେ କି ଏହି ପରମାଣୁ ଥରେ ଉତ୍ପନ୍ନ ହୋଇ ନଷ୍ଟ ହୋଇଯାଏ, ଏକ ସେକେଣ୍ଡରେ କେତେ ଥର ଏଥିରେ ଉତ୍ପନ୍ନ ହୁଏ ଆଉ ନଷ୍ଟ ହୁଏ, ଉତ୍ପନ୍ନ ହୁଏ ନଷ୍ଟ ହୁଏ କେତେ ତରଙ୍ଗ, ପ୍ରତି ତରଙ୍ଗର ଉତ୍ପନ୍ନ ହେବା ନଷ୍ଟ ହେବା ଏହାକୁ କହନ୍ତି ଉତ୍ପନ୍ନ ହେଲା ନଷ୍ଟ ହେଲା, କେତେ ଥର କିପରି ଗଣିବା, ଯାହା ଆଖିକୁ ଦେଖା ନଯାଏ ତାକୁ କିପରି ଗଣିବା। ତେଣୁ ଏପରି ଗୋଟିଏ ଯନ୍ତ୍ର, ଏପରି ଗୋଟିଏ ଇନ୍ଷ୍ଟ୍ରୁମେଣ୍ଟ ତିଆରି କଲେ ଯାହାର ନାମ ସେ ବବୁଲ ଚାମ୍ବର ରଖିଲେ, ଠିକ୍ ହିଁ ରଖିଲେ। ଏହି ପୁରାକୁ ପୁରା ପରମାଣୁ ବୁଦ୍ବୁଦ୍ ପରି ପ୍ରତିକ୍ଷଣ ବୁଦ୍ବୁଦ୍ ଉତ୍ପନ୍ନ ହୁଅନ୍ତି ନଷ୍ଟ ହୁଅନ୍ତି। ସେହି ଯନ୍ତ୍ର ସାହାଯ୍ୟରେ ସେ ଗଣତି କରି ବତାଇଲେ କି ଏକ ସେକେଣ୍ଡରେ ଏହି କ୍ଷୁଦ୍ରାତି କ୍ଷୁଦ୍ର ପରମାଣୁ କଣିକା ଏକ ସେକେଣ୍ଡରେ 1 / 22 ଶୂନ ଲଗାଇଲେ ଯେତେ ସେତିକି ଥର ଉତ୍ପନ୍ନ ହୋଇ ନଷ୍ଟ ହୋଇଯାଉଛି। ଆରେ 1 / 22 ଶୂନ, ପଶ୍ଚିମର ଜଣେ ବୈଜ୍ଞାନିକ ଏହି ସତ୍ୟରେ ପହଞ୍ଚିଲା କି ଏହି କ୍ଷୁଦ୍ରାତି କ୍ଷୁଦ୍ର ପରମାଣୁ କଣିକା 1 ସେକେଣ୍ଡରେ 1 / 22 ଶୂନ ଥର ଉତ୍ପାଦ ବ୍ୟୟ ହୋଇଥାଏ। ଭାରତର ଜଣେ ମହାନ ବୈଜ୍ଞାନିକ ଏହି ସତ୍ୟକୁ ଦେଖି କହନ୍ତି କି ଯେତିକି ସମୟରେ ଫୁଟକି ବଜେଇବି ସେତିକି ସମୟରେ ଅନେକ ଶତସହସ୍ର କୋଟି ଥର ଉତ୍ପାଦ ହୋଇ ବ୍ୟୟ ହୋଇଯାଏ। ଉଭୟ ସେହି ସତ୍ୟରେ ପହଞ୍ଚିଲେ। କେତେ ବଡ଼ ଅନ୍ତର ଉଭୟଙ୍କ ଭିତରେ, କେତେ ବଡ଼ ଅନ୍ତର! ଏହା ତ ଧର୍ମର ଗଙ୍ଗା ଅଟେ ନା। ସବୁ ପ୍ରକାରର ଲୋକ ଆସନ୍ତି, ସବୁ ଦେଶର ଲୋକ ଆସନ୍ତି, ସବୁ ଜାତିର ଲୋକ ଆସନ୍ତି, ସବୁ ସମ୍ପ୍ରଦାୟର ଲୋକେ ଆସନ୍ତି, ସବୁ ମାନ୍ୟତାର ଲୋକେ ଆସନ୍ତି। ଅନେକ ଲୋକ ପଶ୍ଚିମରୁ ବି ଶିବିରକୁ ଆସନ୍ତି, କେହି ସେହି ସ୍ଥାନର ମଧ୍ୟ ଆସିଲେ, ବର୍କଲେର ମଧ୍ୟ। ଆଉ ସେ ଯେତେବେଳେ ଏହି କଥା ଶୁଣିଲେ, ଡାକ୍ତର ଅଲୱାରିସର ନାମ ଶୁଣିଲେ, ତେବେ ଫେରିଗଲେ ଓ ତାଙ୍କ ସହ ଭେଟ କରିବାକୁ ଚାଲିଗଲେ। ଆଉ ପୁଣି ଏଠାକୁ ଫେରି ଆସିଲେ ତ ଆମକୁ ଖବର ଦେଲେ କି ସେହି ଡାକ୍ତର ଅଲୱାରିସ, ମୁଁ ତାଙ୍କ ସହ ଭେଟ କରି ଆସିଲି, ଆମେ ସେ ବିଚାରର ନିନ୍ଦା କରୁନାହୁଁ, କିନ୍ତୁ ସତ କଥା ତ ଏହି, ସେ ଏତେ ଅସ୍ଥିର ମସ୍ତିଷ୍କ, ଏତେ ଚିଡ଼ିଚିଡ଼ା ପ୍ରକୃତିର, ଏତେ ବ୍ୟାକୁଳ ବ୍ୟକ୍ତି, ଏତେ ବଦ୍ରାଗୀ, ସର୍ଟ ଟେମ୍ପର୍ଡ଼, କ'ଣ ହୋଇଗଲା ଭାଇ? ସେ ମଧ୍ୟ ସେହି ସତ୍ୟରେ ଉପନୀତ ହେଉଛନ୍ତି। ଭାରତର ଜଣେ ବୈଜ୍ଞାନିକ ମଧ୍ୟ ସେହି ସତ୍ୟରେ ଉପନୀତ ହେଉଛନ୍ତି, ଆଉ ସେ ନିର୍ମଳ ହୋଇଗଲେ, ନିଗ୍ରନ୍ଥ ହୋଇଗଲେ, ମୁକ୍ତ ହୋଇଗଲେ, ଅନନ୍ତ ମୈତ୍ରୀରେ ଭରି ଉଠିଲେ, ଅନନ୍ତ କରୁଣାରେ ଭରି ଉଠିଲେ, ଅନନ୍ତ ମୁଦିତାରେ ଭରି ଉଠିଲେ, ଅନନ୍ତ ଉପେକ୍ଷା ଭାବରେ ଭରି ଉଠିଲେ, ଏବଂ ସେହି ସତ୍ୟରେ ସେ ମଧ୍ୟ ପହଞ୍ଚିଛନ୍ତି, ଆଉ ଏତେ ଅସ୍ଥିରତାରେ ଭରି ରହିଛନ୍ତି। ସେହି ବ୍ୟକ୍ତି ଯେଉଁ ପ୍ରଥମ ପରମାଣୁ ବୋମା ତିଆରି ହୋଇଥିଲା ସେଥିରେ ସେହି ବ୍ୟକ୍ତିଙ୍କର ହାତ ଥିଲା। ଆଉ ସେହି ବ୍ୟକ୍ତିଙ୍କ ମନରେ ଏହା ଆସିଲା କି ଯେଉଁ ପ୍ରଥମ ପରମାଣୁ ବୋମା ଜାପାନରେ ପକାଗଲା ତାକୁ ମୁଁ ନିଜ ଆଖିରେ ଦେଖନ୍ତି କି ମୋ ଦ୍ୱାରା ଉଦ୍ଭାବିତ ବୋମାର ପ୍ରଭାବ କ'ଣ ଆସୁଛି, ତା'ର ପରିଣାମ କ'ଣ ହେଲା। ସେହି ଜାହାଜରେ ଯାଉଛନ୍ତି, ଉଡ଼ାଜାହାଜରେ, ଯେଉଁ ଜାହାଜ ବୋମା ପକାଇଲା, ତାଙ୍କର ମନୋବୃତ୍ତି ଏତେ ଗୁଡ଼ାଏ ବିନାଶ କରିବାରେ ସେ ସହାୟକ ହେଉଛନ୍ତି, ଆଉ ଏଠାରେ ଏହାଙ୍କର ମନୋବୃତ୍ତି କାହିଁକି ଅନ୍ତର ଆସିଲା? ବୁଝିବା ଦରକାର କି ଏହି ବ୍ୟକ୍ତି ଭାବନାମୟ ପ୍ରଜ୍ଞା ଜଗାଇଲେ, ନିଜର ଅନୁଭୂତିରୁ ସତ୍ୟକୁ ଜାଣିଲେ, ଆଉ ସେଠାରେ ତାଙ୍କର ଶ୍ରଦ୍ଧା ନିଜର ବୁଦ୍ଧି ଉପରେ, ତାଙ୍କର ବିଶ୍ୱାସ ତାଙ୍କ ବୁଦ୍ଧି ଉପରେ, ତାଙ୍କର ଶ୍ରଦ୍ଧା ତାଙ୍କ ଯନ୍ତ୍ର ଉପରେ, ବିଶ୍ୱାସ ତାଙ୍କ ଯନ୍ତ୍ର ଉପରେ, ଆରେ ତେବେ ଚିନ୍ତନମୟ ପ୍ରଜ୍ଞା ହେଲା ନା, ବିକାର କିପରି ବାହାର କରିବ? ଏହି ଭାବନାମୟ ପ୍ରଜ୍ଞା ହିଁ ଯିଏ ବିକାରକୁ ବାହାର କରିବ, ଭିତରେ ଅନୁଭବ କରିବେ, ସ୍ୱୟଂ ବେଦନ କରି ସତ୍ୟକୁ ଜାଣିବା ଆରମ୍ଭ କରିଦେବେ, ତେବେ ମାନସ ବଦଳି ଚାଲିଯିବ, ମାନସର ସ୍ୱଭାବ ବଦଳି ଚାଲିଯିବ। ଏହି ଶରୀର ସ୍କନ୍ଧ ପ୍ରତି, ଚିତ୍ତସ୍କନ୍ଧ ପ୍ରତି ଯେଉଁ ମୁଁ ମୋର ଭାବ ରହିଛି, ଏହା ପ୍ରତି ଗଭୀର ଆସକ୍ତି ରହିଛି, ତୁଟି ଚାଲିଯିବ, ଅନାସକ୍ତ ହୋଇ ଚାଲିଯିବ। ଏଣୁ ଭାବନାମୟ ପ୍ରଜ୍ଞାର ଅଭ୍ୟାସ କରିବାର ଅଛି, ବୁଦ୍ଧିବିଳାସ ପାଇଁ ନୁହେଁ, କୌଣସି କୌତୂହଳ ପୂରା କରିବା ପାଇଁ ନୁହେଁ, ଅନୁଭବ ଦ୍ୱାରା ସତ୍ୟକୁ ଜାଣି ନିଜର ବିକାରରୁ ମୁକ୍ତ ହେବା ପାଇଁ। ଅନୁଭବ ଏବେ ପ୍ରଜ୍ଞା ଅନୁଭବକାରୀ ହେଉ, ଯାହା ସ୍ୱୟଂ ବେଦନରୁ ଜାଗିବ, ସେଥିପାଇଁ ଏକ କ୍ଷମତା, ଏକ ଶକ୍ତି ପ୍ରାପ୍ତ କରିବାକୁ ପଡ଼େ, ଆଉ ନିୟନ୍ତାଙ୍କ ଦ୍ୱାରା, ପ୍ରକୃତି ଦ୍ୱାରା, ଅଥବା ଏହିପରି କହିଲେ, କେହି କହିବାକୁ ଚାହେଁ ତ ପରମାତ୍ମାଙ୍କ ଦ୍ୱାରା, ଆଲ୍ଲା ମିଆଙ୍କ ଦ୍ୱାରା ପ୍ରତ୍ୟେକ ମନୁଷ୍ୟକୁ ଏହି ଶକ୍ତି ଦିଆଯାଇଛି କି ସେ ନିଜ ଭିତରେ ଏହି ଶକ୍ତିକୁ ଜାଗ୍ରତ କରି ପରମ ସତ୍ୟକୁ ଅନୁଭୂତି ଦ୍ୱାରା ଜାଣିନେବ। ସେହି ଭାବନାମୟ ପ୍ରଜ୍ଞା ଆପଣା ଭିତରେ ଜାଗ୍ରତ କରିନେବ, ଏପରି ଶକ୍ତି ତା ପାଖରେ ଅଛି। ସେହି ଶକ୍ତି ଯଦି ଜାଗ୍ରତ ନ ହେବ ତେବେ କରିବ କିପରି? କାହା ପାଖରେ ଆଖିରେ ଦେଖିବାର, ଆଖିରେ ଦେଖିବାର ଶକ୍ତି ହିଁ ନାହିଁ, ଦେଖିବ କିପରି? କାନରେ ଶୁଣିବାର ଶକ୍ତି ହିଁ ନାହିଁ, ଶୁଣିବ କିପରି? ତେବେ ପ୍ରଥମେ ସେହି ଶକ୍ତି ଜାଗ୍ରତ ହେଉ। ଏହିପରି ନିଜର ସାରା ଶରୀରର ଭିତରେ କିପରି ଉତ୍ପାଦ ବ୍ୟୟ ହୋଇଚାଲିଛି, ଉତ୍ପାଦ ବ୍ୟୟ ହୋଇଚାଲିଛି, ତାକୁ ବେଦନାର ସ୍ତରରେ ଜାଣିବାର ଶକ୍ତି ହିଁ ଜାଗ୍ରତ ନ ହୋଇଛି, ତେବେ ଜାଣିବ କିପରି? ପୁଣି ବୁଦ୍ଧି ବିଳାସ କରି ରହିଯିବ। ଏହି ଶକ୍ତି ଜାଗ୍ରତ ହେବା ଏକାନ୍ତ ଆବଶ୍ୟକ। ଆମ ଆଡ଼େ ଗୋଟିଏ କାହାଣୀ ଚାଲେ। ଦୁଇ ଜଣ ବାଳକ, ଖୁବ୍ ଗରିବ, ସେଥିରୁ ଜଣେ ଅନ୍ଧ, ଜନ୍ମରୁ ଅନ୍ଧ। ଆଉ ଉଭୟ ଭିକ ମାଗି ନିଜର ପେଟ ପାଳନ୍ତି। ଦିନେ ଏପରି ହେଲା କି ଯିଏ ଅନ୍ଧ ଥିଲା ସେ ଖୁବ୍ ବେମାର ହୋଇଗଲା, ବହୁତ ତୀବ୍ର ଜ୍ୱର ଆସିଗଲା। ଅନ୍ୟ ଜଣଙ୍କ କହିଲା, ଭାଇ ତୁ ଏଇଠି ଥା, ତୋ ପାଇଁ ମୁଁ ଭିକ ମାଗି ଆଣିବି। ଆଉ ଭିକ ମାଗିବାକୁ ଗଲା। ଆଉ ସେଦିନ ଏପରି ସଂଯୋଗ ଘଟିଲା କି କେହି ଜଣେ ଗୃହିଣୀ ତାକୁ କ୍ଷୀରି ଦେଲେ, ଖୁବ୍ ଖୁସି ହେଲା। ପାତ୍ର ତ ନଥିଲା ବିଚାରା ପାଖରେ, ତେବେ ହାତ ଆଞ୍ଜୁଳାରେ ଯେଉଁ କ୍ଷୀରି ମିଳିଲା ପିଇଦେଲା, ଫେରି କରି ଆସିଲା। ତେବେ ସାଧୁତା ସହକାରେ କହୁଛି, ଭାଇ ତୋ ପାଇଁ ତ ଆଣିପାରିଲି ନାହିଁ, ମୋ ପାଖରେ କୌଣସି ପାତ୍ର ନଥିଲା, ଆଜି ତ କ୍ଷୀରି ମିଳିଲା ଆଉ ଖୁବ୍ ସ୍ୱାଦିଷ୍ଟ ଥିଲା। ସେ ବିଚାରା ତ କେବେ କ୍ଷୀରି ଖାଇନଥିଲା, ତେଣୁ କହିଲା, କ୍ଷୀରି କ'ଣ କେମିତିକା? ଆରେ ତୋତେ ଜଣା ନାହିଁ କ୍ଷୀରି କ'ଣ? ଭାଇ ମୁଁ ତ କେବେ ଖାଇନାହିଁ, ଦେଖିନାହିଁ, ମୁଁ କ'ଣ ଜାଣିବି? ଆରେ କ୍ଷୀରି ଧଳା ଧଳା ଅଟେ। ଆରେ ଧଳା ଧଳା କ'ଣ? ସେ ଜନ୍ମରୁ ଅନ୍ଧ, ତାକୁ କ'ଣ ମାଲୁମ ଧଳା ଧଳା କ'ଣ? ଆରେ ଯାହା କଳା ନୁହେଁ ତାହା ଧଳା, ଇଏ କଳା କ'ଣ? ତୋତେ ଧଳା ଜଣା ନାହିଁ, ତୋତେ କଳା ଜଣା ନାହିଁ, ବଡ଼ ମୂର୍ଖରେ, ତୋତେ ଧଳା ଜଣା ନାହିଁ, ତୋତେ କଳା ଜଣା ନାହିଁ। ଭାଇ ଜଣା ତ ନାହିଁ, ମୁଁ କ'ଣ କରିବି, ତୁ ବୁଝାଇ ଦେ ନା। ପାଖରେ କୌଣସି ଗୋଟିଏ ବଗ ଠିଆ ହୋଇଥିଲା, ତାକୁ ଧରି ଆଣିଲା। ଧଳା ଏହିପରି ହୋଇଥାଏ, ସେ କହିଲା, ଆଣ ଦେଖେ ଧଳା କେମିତିକା। ବିଚାରର ତ ଆଖି ନାହିଁ, ଆଙ୍ଗୁଳିରେ ଛୁଇଁ କରି କହୁଛି, ଏବେ ବୁଝିଗଲି ଧଳା କେମିତିକା, ଖୁବ୍ ମୁଲାୟମ ମୁଲାୟମ ଅଟେ। ସେ କହୁଛି, ଏ ମୂର୍ଖଟାରେ, ସେଥିରେ ମୁଲାୟମ ହେବାର ଖଦଡ଼ା ହେବାର କଥା କ'ଣ ଅଛି? ଧଳା ତ ଧଳା, ମୁଲାୟମ ବି ହୋଇପାରେ, ଖଦଡ଼ା ବି ହୋଇପାରେ, ଏହି ପକ୍ଷୀ ଭଳିଆ ଧଳା। ଆରେ ତୁ କହିଲୁ ଏଇ ପକ୍ଷୀ ଭଳିଆ ଧଳା, ମୁଁ ହାତ ମାରି ଦେଖିଲି ଏହା ମୁଲାୟମ ଅଟେ, ଆଉ ତୁ କହୁଛୁ ମୁଲାୟମ ବି ନୁହେଁ, ତେବେ ବତେଇ ଦେ ଭାଇ ଧଳା କେମିତିକା। ଆରେ ତୁ ଟିକେ ଭଲ କରି ଦେଖ, ଏଇ ପକ୍ଷୀ ଯେମିତିକା ନା ସେହିପରି ଧଳା, ବଗ ପରି ଧଳା, କ'ଣ କରିବ ବିଚରା? ପୁଣି ତା ଉପରେ ହାତ ବୁଲାଇ ଦେଖୁଛି, ଥଣ୍ଟଠାରୁ ଆରମ୍ଭ କରି ଆଉ ହାତକୁ ପୁରା ପୁରା ଶରୀରକୁ ଏହିପରି, ଏବେ ବୁଝିଗଲି, ବଙ୍କା ନା, ତେବେ ଧଳା ତେଢ଼ା ଅଟେ, ତୋ କ୍ଷୀରି ତେଢ଼ା ଅଟେ, ତ ସେବେଠାରୁ ଏହି ଲୋକୋକ୍ତି ଚଳି ଆସୁଛି, ତୋ କ୍ଷୀରି ତେଢ଼ା ଅଟେ, ମାନେ ତେରି କ୍ଷୀର ତେଢ଼ିଏ। ତେବେ ଏହି ଯେତେ ଦାର୍ଶନିକତାର କଥା କହୁଥିବା ଲୋକ ଭାରତରେ ବା ଭାରତ ବାହାରେ, ଆମର ଏହି ଦର୍ଶନ, ଆମର ଏହି ଦର୍ଶନ, ଆମର ଏହି ଫିଲୋସଫି, ସମସ୍ତଙ୍କ କ୍ଷୀରି ତେଢ଼ା, ଅନୁଭବ କରିନାହାନ୍ତି ନା? ଶୁଣାଶୁଣି କଥା, ଅନୁଭବ କରିବା ଶକ୍ତି ହିଁ ଜାଗ୍ରତ କରିନାହାନ୍ତି ନା? ଏହି ତିନି ଦିନ ପର୍ଯ୍ୟନ୍ତ ଏହି କାମ କରୁଥିଲେ, ନିଜେ ନିଜେ ନିଜ ବେଦନରୁ, ସ୍ୱୟଂ ବେଦନରୁ ଅନୁଭବ ଜାଗ୍ରତ କରନ୍ତୁ, ପ୍ରଜ୍ଞା ଜାଗ୍ରତ କରନ୍ତୁ। ଶ୍ୱାସର କାମ ଏଇଥିପାଇଁ ଆରମ୍ଭ କଲେ କି ଛୋଟିଆ ସ୍ଥାନରେ ଶ୍ୱାସର ଅନୁଭବ କରି 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 ଏତିକି ସ୍ଥାନରେ ସମ୍ବେଦନା ଜାଗ୍ରତ ହେବାକୁ ଲାଗିଲା। ତେବେ ସ୍ୱୟଂ ବେଦନ ହେଲା, ପରର ବେଦନ ନୁହେଁ। ଗରମ ଅନୁଭବ ହେଉଛି ତ ମୋତେ ଅନୁଭବ ହେଉଛି, କଳ୍ପନା ନୁହେଁ, ସତକୁ ସତ ଅନୁଭବ ହେଉଛି। ଧଡ଼କିବା ଅନୁଭବ ହେଉଛି ତ ମୋତେ ଅନୁଭବ ହେଉଛି, କଳ୍ପନା ନୁହେଁ, ଅନ୍ୟ କେହି କହିଥିବା କଥା ନୁହେଁ। ଏହି ପ୍ରକାର ସ୍ୱୟଂ ବେଦନ ଏଠାରେ ଆରମ୍ଭ ହେଲା, ଏବେ ଦେଖିବା କାଲି ତ ସାରା ଶରୀରରେ ସ୍ୱୟଂ ବେଦନ ଆରମ୍ଭ ହେବାକୁ ଲାଗିବ। ଆପଣା ଅନୁଭବରୁ ସତ୍ୟକୁ ଜାଣିବାକୁ ଲାଗିବେ, ବାସ୍ ପ୍ରଜ୍ଞାର କାର୍ଯ୍ୟ ଠିକ୍ ଭାବେ ଆରମ୍ଭ ହୋଇଯିବ। କ'ଣ ହେବ, ଏହାର ପରିଣାମ କ'ଣ ହେବ? ଆଗକୁ ବଢ଼ି ଚାଲିବେ ତ ପ୍ରଥମେ ଅନିତ୍ୟବୋଧ ଜାଗ୍ରତ ହେବ। ଏ ସବୁ କିଛି ନଶ୍ୱର ଅଟେ, ନଶ୍ୱର ଅଟେ, ଭଙ୍ଗୁର ଅଟେ, ଭଙ୍ଗୁର ଅଟେ, ଏହିପରି କହି ଆସୁଥିଲେ ସେ ତା ଜାଗାରେ। ଏବେ ନିଜ ଅନୁଭବରୁ ଜାଣିବେ ବାସ୍ତବିକ ନଶ୍ୱର ଅଟେ, ବାସ୍ତବିକ ଭଙ୍ଗୁର ଅଟେ। ଦେଖ, ଉତ୍ପନ୍ନ ହେଉଛି ଆଉ ନଷ୍ଟ ହୋଇଯାଉଛି, ଉତ୍ପନ୍ନ ହେଉଛି ଆଉ ନଷ୍ଟ ହୋଇଯାଉଛି। ଅନୁଭବ କରୁନାହାନ୍ତି ତ ଭ୍ରାନ୍ତି ହୋଇଥାଏ। ବାହାର ବାହାରର ଦୁନିଆକୁ ଦେଖି ଦେଖି କହେ ଅନିତ୍ୟ ଅଟେ, ନଶ୍ୱର ଅଟେ, ଭଙ୍ଗୁର ଅଟେ, ବଡ଼ ଭ୍ରାନ୍ତି ହୋଇଥାଏ। ଆଖିରେ ଦେଖୁଥାଏ ତଥାପି କହୁଥାଏ ନଶ୍ୱର ଅଟେ, ଭଙ୍ଗୁର ଅଟେ, ଭ୍ରାନ୍ତି ହୋଇଥାଏ। କ'ଣ ଭ୍ରାନ୍ତି ହୋଇଥାଏ? ଯେଉଁ କାମ ଖୁବ୍ ଶୀଘ୍ର ଗତିରେ ହୋଇଥାଏ ତାହା ଆମ ପାଇଁ ଭ୍ରାନ୍ତି ଉତ୍ପନ୍ନ କରିବ, ଖୁବ୍ ଭ୍ରାନ୍ତି ଉତ୍ପନ୍ନ କରିବ। ଗୋଟିଏ ଉଦାହରଣରୁ ବୁଝନ୍ତୁ, ଜଣେ ଲୋକ ରାତିରେ ଶୋଇଲା, ଆଉ ଶୋଇବା ବେଳେ ସେ ଦୀପ ଜଳାଇଲା, ମହମବତୀ ଜଳାଇଲା, ଶୋଇଗଲା। ସକାଳେ ଉଠିଲା, ସେହି ଦୀପ ଜଳୁଛି, ସେହି ମହମବତୀ ଜଳୁଛି। ଏବେ ତାକୁ ଏହି ଭ୍ରାନ୍ତି ରହିବ କି ଦେଖ ସେହି ମହମବତୀ ଜଳୁଛି, ସେହି ଦୀପ ଜଳୁଛି, ସେହି ଆଲୋକ। ଆରେ ସେହି ଆଲୋକ କାହିଁ, ରାତି ଭିତରେ ତ କେତେ ବଦଳିଗଲାଣି। ଖୁବ୍ ଧ୍ୟାନ ସହକାରେ ତାକୁ ଦେଖିବ, ତେବେ ଜାଣିପାରିବ କି ଗୋଟିଏ କ୍ଷଣରେ ଗୋଟିଏ ଶିଖା ଉଠିଲା ଆଉ ନଷ୍ଟ ହୋଇଗଲା, ଦ୍ୱିତୀୟ ଆସିଲା ନଷ୍ଟ ହେଲା, ତୃତୀୟ ଆସିଲା ନଷ୍ଟ ହେଲା, ମଝିରେ କୌଣସି ଅନ୍ତରାଳ ନାହିଁ। ଗୋଟିଏ ପରେ ଗୋଟିଏ, ଗୋଟିଏ ପରେ ଗୋଟିଏ ଶିଖା ଉଠୁଛି ନଷ୍ଟ ହେଉଛି, ଉଠୁଛି ନଷ୍ଟ ହେଉଛି, ଆଉ ଆମକୁ ଭ୍ରମ ହେଉଛି କି ସେହି ଅଟେ ସେହି ଅଟେ, ଯଦିଓ ସେହି ନୁହେଁ, ବଦଳି ଚାଲିଛି। ଏଇ ଇଲେକ୍ଟ୍ରିକ୍ ବଲ୍ବ, ମୁଁ ୟା ଆଡ଼କୁ ଦୁଇଥର ଅଙ୍ଗୁଳି ଉଠାଇଲି, ଆମକୁ କ'ଣ ଭ୍ରମ ହୋଇଥାଏ, ସେହି ଇଲେକ୍ଟ୍ରିକ୍ ବଲ୍ବ, ସେହି ଆଲୁଅ। ଆରେ ସେହି ଆଲୁଅ କାହିଁ ଭାଇ, ଯଦି ସେହି ଆଲୁଅ ହୋଇଥାନ୍ତା ତେବେ ଏଇ ଇଲେକ୍ଟ୍ରିକ୍ କମ୍ପାନୀ ଲୋକ ମାସ ଶେଷରେ କାହିଁକି ବିଲ୍ ପଠାଇ ଦିଅନ୍ତେ, ଏତିକି ବିଜୁଳି ଖର୍ଚ୍ଚ କଲ, ପଇସା ଆଣ, ପଇସା କାହିଁକି। ଏଇ ବଲ୍ବ ଆମେ କିଣିକରି ଆଣିଛୁ, ଏ ସୁଇଚ୍ ଆମର ଆମେ ଅନ୍ କଲେ ଆଉ ଏଇ ଆଲୁଅ ଆସିଲା, ତୁମେ କାହିଁକି ପଇସା ମାଗୁଛ, ବିଚାରା ଠିକ୍ ତ ମାଗୁଛି। ଆପଣା ଜେନେରେଟରରୁ ବିଜୁଳି ଉତ୍ପନ୍ନ କରୁଛି ଆଉ ଏହା ତାର ମାଧ୍ୟମରେ ଆସୁଛି ଆଉ ଜଳୁଛି, ଆସୁଛି ଆଉ ଜଳୁଛି, ଏତେ ଶୀଘ୍ର ଗତିରେ ଉତ୍ପନ୍ନ ହେଉଛି ନଷ୍ଟ ହେଉଛି, ଉତ୍ପନ୍ନ ହେଉଛି ନଷ୍ଟ ହେଉଛି, ଆମକୁ ଭ୍ରମ ହେଉଛି ସେହି ଅଟେ ସେହି ଅଟେ ସେହି ଅଟେ। ଏହି ଭ୍ରାନ୍ତି କିପରି ତୁଟିବ, ଦର୍ଶନ ତ ଅଟେ, ଏହା ବି ଦର୍ଶନ, ସମ୍ୟକ ହୋଇନାହିଁ, କାରଣ ଏହାର ବିଘଟନ ହୋଇନାହିଁ, ତା'ର ବିଶ୍ଳେଷଣ ହୋଇନାହିଁ, ତା'ର ଗଭୀରତାକୁ ଯାଇନାହାନ୍ତି। ଆଉ ଗୋଟିଏ ଉଦାହରଣରୁ ବୁଝନ୍ତୁ, ସକାଳେ ଗୋଟିଏ ନୌକା ଧରିଲି ଆଉ ନଦୀର ଆରପାରିକୁ ଚାଲିଗଲି, ସେ ପାରିରେ ଦିନସାରା ନିଜର ଯାହା କାମ କରିବାର ଥିଲା ତାହା ତ କଲି, ସନ୍ଧ୍ୟାରେ ସେହି ନୌକାରେ ବସି ଫେରିଆସିଲି, ତେବେ ଭ୍ରମ କ'ଣ ହେବ, ସମସ୍ତେ ଏହି ଭ୍ରମରେ ରହିବେ ନା, କି ଏହି ଯେଉଁ ଗଙ୍ଗା ମୁଁ ସକାଳେ ପାର କରିଥିଲି ସନ୍ଧ୍ୟାକୁ ବି ସେହି ଗଙ୍ଗା ପାର କଲି, ଆରେ ସେ ଗଙ୍ଗା କାହିଁ, ସକାଳର ଗଙ୍ଗା ତ କେଉଁଆଡ଼େ ବହିଗଲାଣି, ଆଉ ଭ୍ରମ ଚାଲିଛି ଏହା କି ସେହି ଗଙ୍ଗା, ଟିକିଏ ସେଥିରେ ବୁଡ଼ ପକାଇ ଦେଖେ। ଗୋଟିଏ ବୁଡ଼ ପକାଇଲି ଆଉ ମୁଣ୍ଡ ଉପରକୁ କଲି, ଦ୍ୱିତୀୟ ବୁଡ଼ ପକାଇଲି ଆଉ ମୁଣ୍ଡ ଉପରକୁ କଲି, ତୃତୀୟ ବୁଡ଼ ପକାଇଲି ମୁଣ୍ଡ ଉପରକୁ କଲି, ସର୍ବଦା ଏହି ଭ୍ରମ ଲାଗି ରହିବ କି ମୁଁ ସେହି ଗଙ୍ଗାରେ ବୁଡ଼ ପକାଉଛି ସେହି ଗଙ୍ଗାରେ। ଖୁବ୍ ଧ୍ୟାନ ସହକାରେ ଦେଖିବେ ତ ଜଣାପଡ଼ିବ କି ସେହି ଗଙ୍ଗା କାହିଁରେ, ପ୍ରଥମ ବୁଡ଼ ପକାଇଲି ସେହି ଗଙ୍ଗା ତ ବହିଗଲା, ତା'ର ଗୋଟିଏ ଟୋପା ଗୋଟିଏ ବୁନ୍ଦା ବି ରହିଲା ନାହିଁ, ଦ୍ୱିତୀୟ ବୁଡ଼ ଦ୍ୱିତୀୟ ଗଙ୍ଗାରେ ପଡ଼ୁଛି, ତୃତୀୟ ବୁଡ଼ ତୃତୀୟ ଗଙ୍ଗାରେ ପଡ଼ୁଛି। ଏହି ଭ୍ରମକୁ ଦୂର କରିବା ପାଇଁ ଖୁବ୍ ଧ୍ୟାନ ସହକାରେ ଦେଖିବାକୁ ହୋଇଥାଏ, ଆଉ ଧ୍ୟାନ ସହକାରେ ଦେଖି ମଧ୍ୟ ନିଜ ଭିତରେ ବିଶ୍ଳେଷଣ କରିବା ବିଘଟନ କରିବାର ଶକ୍ତି ଜାଗିନଥିଲେ ପୁଣି ଭ୍ରାନ୍ତି ହିଁ ରହିବ। ଯାହା ଯାହା ଆମର ଆଖିର ଶକ୍ତିରୁ ଦେଖିକରି ଆମେ ଜାଣିପାରିବା, ଏ ମହମବତୀର ଶିଖା, ଏଇ ଦୀପର ଶିଖା, ଦେଖ ଆଖିରେ ଦେଖାଯାଉଛି, ଉଠିଲା ଶେଷ ହେଲା, ଉଠିଲା ଶେଷ ହେଲା, କିନ୍ତୁ ଏଇ ଇଲେକ୍ଟ୍ରିକ୍ ବଲ୍ବର ଆଲୋକ, ଏହାର ଉତ୍ପନ୍ନ ହେବା ନଷ୍ଟ ହେବା ଆଖିକୁ ଦେଖାଯାଏ ନା, ଏହା ଆମ ଆଖିର ଶକ୍ତିଠାରୁ ଆଗକୁ ଟପିଗଲା, ଆମକୁ ଦେଖାଯିବ ନାହିଁ। ସେହିପରି ସେହି ଗଙ୍ଗା ବହିଯାଉଛି ବହିଯାଉଛି, ଆମକୁ ଆଖିରେ ଦେଖାଯାଉଛି, ଦେଖ ଗଙ୍ଗା ବହିଗଲା, ଦ୍ୱିତୀୟ ବୁଡ଼ ଦ୍ୱିତୀୟ ଗଙ୍ଗାରେ ପଡ଼ିଲା, ସେ ଗଙ୍ଗା ବହିଗଲା, ତୃତୀୟ ବୁଡ଼ ବୁଝି ହୋଇଯାଉଛି, ଆଖିକୁ ଦେଖାଯାଉଛି। ଏକଥା ବିଚରା କିପରି ବୁଝିବ କି ଯେଉଁ ବ୍ୟକ୍ତି ବୁଡ଼ ପକାଇଲା ସେ ମଧ୍ୟ ବହିଗଲା, ଦ୍ୱିତୀୟ ବୁଡ଼ ପୁରାପୁରି ଦ୍ୱିତୀୟ ବ୍ୟକ୍ତି ପକାଇଲା, ତୃତୀୟ ବୁଡ଼ ପୁରାପୁରି ତୃତୀୟ ବ୍ୟକ୍ତି ପକାଇଲା, କିପରି ବୁଝିବ, ସେହି ଅନୁଭବ କରିବାର ଶକ୍ତି ଜାଗ୍ରତ ହେବା ଦରକାର ନା। ଏହି ଗୋଏଙ୍କା ଯିଏ ଅଧଘଣ୍ଟା ପୂର୍ବକୁ କହିବାକୁ ବସିଲେ, ପୌନେ ଘଣ୍ଟା ପୂର୍ବରୁ କହିବାକୁ ବସିଲେ, ବିପସନା କରିନଥିଲେ, ଭିତରର ପ୍ରଜ୍ଞା ଜାଗ୍ରତ କରିନଥିଲେ, ତେବେ ଏହା ହିଁ ତ ବୁଝିବ ସେହି ଗୋଏଙ୍କା। ଆରେ ସେହି ତ ଗୋଏଙ୍କା ଯିଏ ଘଣ୍ଟାଏ ପୂର୍ବରୁ ଥିଲେ, ସେହି ଗୋଏଙ୍କା ଯିଏ ଆଜି ସକାଳେ ଥିଲେ, ସେହି ଗୋଏଙ୍କା ଯିଏ ମାସେ ପୂର୍ବରେ ଥିଲେ, ବର୍ଷେ ପୂର୍ବରୁ ଥିଲେ, 20 ବର୍ଷ ପୂର୍ବେ ଥିଲେ, 60 ବର୍ଷ ପୂର୍ବେ ଥିଲେ, 65 ବର୍ଷ, ସେହି ଗୋଏଙ୍କା ସେହି ଗୋଏଙ୍କା ସେହି ଗୋଏଙ୍କା, କେତେ ବଡ଼ ଭ୍ରାନ୍ତି। ଆରେ ସେହି ଗୋଏଙ୍କା କାହିଁ, ଏହି ଅଧା ପୌନେ ଘଣ୍ଟାରେ ଏହି ଗୋଏଙ୍କା ଜଣାନାହିଁ କେତେ ଥର ମଲେ, ଆଉ କେତେ ଥର ଜନ୍ମ ହେଲେ, ପ୍ରତି କ୍ଷଣ କୋଟି ଥର ଉତ୍ପନ୍ନ ହେଉଛି ନଷ୍ଟ ହେଉଛି, ଉତ୍ପନ୍ନ ହେଉଛି ନଷ୍ଟ ହେଉଛି, ଜନ୍ମୁଛି ମରୁଛି, ଜନ୍ମୁଛି ମରୁଛି। ଏହି ସତ୍ୟକୁ ଯେପର୍ଯ୍ୟନ୍ତ ନିଜ ଅନୁଭୂତିରୁ ନ ଦେଖିବ, ଭ୍ରମ ରହିବ ହିଁ ରହିବ। ମୁଁ ଆଉ ମୁଁ ପ୍ରତି ଆସକ୍ତି, ଏହି ଅନିତ୍ୟବୋଧ ଜାଗିବ, ଏହି କାମ କରୁ କରୁ ଏ ଅନିତ୍ୟବୋଧ ଜାଗିବ। ଆଜି ତ ଅଳ୍ପ ଟିକେ ସମ୍ବେଦନା ଏଠାରେ ନାକପୋଡ଼ା ତଳେ ମାଲୁମ ହେବାକୁ ଲାଗିଲା, କାଲି ଯେବେ କାମ ଆରମ୍ଭ କରିବେ ତେବେ ଆହୁରି ବେଶୀ। ଲମ୍ବା ରାସ୍ତା କୌଣସି ଚମତ୍କାର ନୁହେଁ, ପ୍ରତି କାମରେ ଖୁବ୍ ପରିଶ୍ରମ କରିବାକୁ ପଡ଼ିଥାଏ। ପରିଶ୍ରମ କରି 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 ସେହି ଅବସ୍ଥା ପର୍ଯ୍ୟନ୍ତ ପହଞ୍ଚିଯିବ କି ପୁରାକୁ ପୁରା ଶରୀର କେବଳ ପରମାଣୁ ହିଁ ପରମାଣୁ, ପୁରାକୁ ପୁରା ଚିତ୍ତ କେବଳ ତରଙ୍ଗ ହିଁ ତରଙ୍ଗ, ପ୍ରତି କ୍ଷଣ ଉତ୍ପନ୍ନ ହେବା ନଷ୍ଟ ହେବା, ଉତ୍ପନ୍ନ ହେବା ନଷ୍ଟ ହେବା। ଆରେ ଯଥାର୍ଥରେ ଅନିତ୍ୟ, ଯଥାର୍ଥରେ ଅନିତ୍ୟ। ଆଜି ତ ବୁଦ୍ଧି ଦ୍ୱାରା ବୁଝୁଛନ୍ତି ଅନିତ୍ୟ ଅଟେ, ପରିବର୍ତ୍ତନଶୀଳ ଅଟେ। ଗୋଟିଏ ଟିକି ଛୁଆ ଜନ୍ମ ହେଲା, କେତେ ସୁନ୍ଦର, କେତେ କୋମଳ। ସେହି ପିଲାକୁ 10 ବର୍ଷ ପରେ ଦେଖୁଛି, ଆରେ ଏକବାର ବଦଳିଗଲା। ସେହି ପିଲାକୁ 10 ବର୍ଷ ନୁହେଁ, 20 ବର୍ଷ ପରେ ଦେଖୁଛି, ଆହୁରି ବଦଳିଗଲା। 40, 50, 60, 80 ବର୍ଷ ପରେ ଦେଖୁଛି, ଏକବାର ବଦଳିଗଲା। ସେହି ପିଲା ଜନ୍ମ ହୋଇଥିଲା ସେତେବେଳେ କିପରି କୋମଳ କୋମଳ ଶରୀର, ଏବେ 80 ବର୍ଷ ପରେ ଦେଖୁଛି ତ ଆରେ ଚର୍ମ ଲୋଚକଚା ହୋଇ ଓହଳି ପଡ଼ିଲାଣି, ୟାର କ'ଣ ହୋଇଗଲା। ସେହି ପିଲା, ସେହି ପିଲା, ସେହି ପିଲା ନହେଲା ବି କ'ଣ ହେଲା, ପ୍ରତି 10 ବର୍ଷରେ ରାତିରେ ଚଦର ଘୋଡ଼େଇ ହୋଇ ଶୋଇଲା, ଆଉ କେଉଁ ଆଲାମିଆ ଯାଦୁର ଛାଡ଼ି ବୁଲେଇଦେଲେ କି ସକାଳୁ ପୁରାପୁରି ବଦଳି ଯାଇ ଉଠିଲା। ଏପରି ହୁଏ ନା ନା? ତେବେ କିପରି ହୁଏ? ପ୍ରତିକ୍ଷଣ ବଦଳୁଛି, ପ୍ରତିକ୍ଷଣ ବଦଳୁଛି, ବଦଳୁଛି, ଜର୍ଜରିତ ହେଉଛି, ବଦଳୁଛି, ଜର୍ଜରିତ ହେଉଛି। ଆପଣା ମୃତ୍ୟୁ ଆଡ଼କୁ ଦୌଡ଼ି ଚାଲିଛି, ଦୌଡ଼ି ଚାଲିଛି, ବୁଝୁନାହିଁ, ଅନୁଭୂତିରୁ ସତ୍ୟକୁ ବୁଝୁନାହିଁ। ତେବେ ଖୁବ୍ ଖୁସି ହେଉଛି, ମୁଁ 20 ବର୍ଷର ହୋଇଗଲିଣି ନା, ତେଣୁ 20 ବର୍ଷର ବଡ଼ ଉତ୍ସବ ପାଳନ କରୁଛି, ନିଜ ବାର୍ଥଡେ ପାର୍ଟି ପାଳନ କରୁଛି, ଜନ୍ମଦିନ ପାଳନ କରୁଛି। ହାପି ବାର୍ଥ ଡେ ଟୁ ୟୁ, ହାପି ବାର୍ଥ ଡେ ଟୁ ୟୁ। ବିଚାରକୁ ହୋଶ ନାହିଁ, ମୁଁ 20 ବର୍ଷ ନିଜର ମୃତ୍ୟୁର ନିକଟକୁ ଚାଲିଗଲି। କେଉଁଥିପାଇଁ ହସଖୁସିର ଆୟୋଜନ କରିଛି ରେ? 20 ବର୍ଷ ନିକଟକୁ ଚାଲିଗଲି, 25 ବର୍ଷ ନିକଟକୁ ଚାଲିଗଲି। ଏହାର ଅର୍ଥ ଏପରି ବି ନୁହେଁ କି ଯେବେ ଯେବେ ଜନ୍ମଦିନ ଆସିବ ସେବେ ସେବେ ମୁଣ୍ଡ ପିଟି କରି କାନ୍ଦିବା, ହାଏ ରେ ଆଉ ଗୋଟିଏ ବର୍ଷ ମୃତ୍ୟୁ ନିକଟକୁ ଚାଲିଗଲି ରେ, ହାଏ ରେ। ଧର୍ମ କାନ୍ଦିବା ଶିଖାଇବ ନାହିଁ, ହୋସ୍ ଜାଗ୍ରତ କରିବ। ଏତିକି ସମୟ ଚାଲିଗଲା, ଏବେ ଜଣାନାହିଁ ଆଗକୁ କେତେ ସମୟ ଅଛି, ଯେଉଁ ସମୟ ଅଛି ତାର ସଦୁପଯୋଗ କରିବି, କାନ୍ଦିବି ନାହିଁ। ହୋସ୍ ରହିବ, ବିଦ୍ୟା ଜାଗିଛି ନା, ପ୍ରଜ୍ଞା ଜାଗିଛି ନା, ହୋସ୍ ରହିବ। କଥା ବୁଝି ହୋଇଗଲା? ଅନୁଭୂତିରୁ କଥା ବୁଝିବେ ତେବେ ଏହି ପ୍ରବଚନର କୌଣସି ପ୍ରଭାବ ପଡ଼ିବ ନାହିଁ। ଯେଉଁଦିନ ଅନୁଭବରୁ ଜାଣିବାକୁ ଲାଗିବେ ଆଉ ଗଭୀରତାକୁ ଚାଲିଯିବେ, ସେହିଦିନ ପୁରା କଥା ସମ୍ପୂର୍ଣ୍ଣ ବୁଝି ହେବାକୁ ଲାଗିବ। ଅନିତ୍ୟ ଅଟେ, ନଶ୍ୱର ଅଟେ, ଅନିତ୍ୟ ଅଟେ। ଏହି ଅନିତ୍ୟବୋଧ ଜାଗିବ, ଏହି ଅନିତ୍ୟବୋଧ ଯେତେ ଯେତେ ପୁଷ୍ଟ ହୋଇ ଚାଲିଯିବ, ପ୍ରଜ୍ଞାର ସେହି ଅଂଶ ଯାହା ଆମ ଭିତରେ ଅନିତ୍ୟ ଅଟେ ଏହାକୁ ଅନୁଭୂତିରୁ ଶିଖାଇ ଦିଏ, ସେହି ଅଂଶ ଯେତେ ଯେତେ ପୁଷ୍ଟ ହୋଇ ଚାଲିବ, ପ୍ରଜ୍ଞାର ଦ୍ୱିତୀୟ ଅଂଶ ଆପଣା ମୁଣ୍ଡ ଟେକିବାକୁ ଲାଗିବ। ତାକୁ ଦୁଃଖବୋଧ ବୋଲି କୁହାଯାଇଛି। ଦୁଃଖବୋଧ କ'ଣ? କାମ କରିବା କ୍ଷଣି ଦୁଃଖବୋଧ ହେବାକୁ ଲାଗିଲା ନା? ବସିଲେ ତ ଗୋଡ଼ ଭାଙ୍ଗିଗଲାରେ, ମଲିରେ ଅଣ୍ଟା ଭାଙ୍ଗିଗଲାରେ, ମୁଣ୍ଡ ବିନ୍ଧିଲାରେ, କେଉଁ ଫାନ୍ଦରେ ପଡ଼ିଗଲି ରେ, ଇଏ କ'ଣ କରିବାକୁ ଲାଗିଲି ରେ, ମୋତେ ଟିକେ ହେଲେ ଆନନ୍ଦ ଲାଗୁନାହିଁ ରେ, ଏମିତିରେ ସେମିତିରେ, ଦୁଃଖ ସମ୍ମୁଖକୁ ଆସିଲା ନା? ଏହାକୁ ଦୁଃଖବୋଧ କୁହନ୍ତି ନାହିଁ। ଏହି କାମ କରି 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 ଏଇ 10 ଦିନର ଶିବିରରେ ଅଥବା 2ଟି 10 ଦିନର ଶିବିରରେ ଅଥବା 3ଟି 10 ଦିନିଆ ଶିବିରରେ ଏପରି ଅବସ୍ଥା ଆସିବ, ଏ ସାରା ପୀଡ଼ା ସମାପ୍ତ ହୋଇଯାଇଛି, ପୁରା ଓଜନବୋଧ ଚାଲିଯାଇଛି, ସାରା ଶରୀର କେବଳ ତରଙ୍ଗ ହିଁ ତରଙ୍ଗ, ପକମ୍ପିତ ପକମ୍ପିତ କ୍ଷୁଦ୍ର କ୍ଷୁଦ୍ର ତରଙ୍ଗମାଳା, ଖୁବ୍ ସ୍ଫୁରଣ ହେବ, ଭିତରେ ଭିତରେ ବଡ଼ ପୁଲକରମଞ୍ଚ ହେବ, ଖୁବ୍ ଭଲ ଲାଗିବ। ତେବେ କହିବ, ଆରେ ଏବେ ତ ପ୍ରାପ୍ତ ହୋଇଗଲା, ବଡ଼ ଆନନ୍ଦ ଆସିଲା, ବଡ଼ ଆନନ୍ଦ ଆସିଲା, ମୁକ୍ତାନନ୍ଦ ଆସିଗଲା, ମୁଖ୍ୟାନନ୍ଦ ଆସିଗଲା, କି ଆତ୍ମାନନ୍ଦ ଆସିଗଲା, କି ପରମାତ୍ମାନନ୍ଦ ଆସିଗଲା, କି ବ୍ରହ୍ମାନନ୍ଦ ଆସିଗଲା, ବାସ୍ ମିଳିଗଲା। ଏଇଥିପାଇଁ ତ ଇଏ ସାରା କାମ କରୁଥିଲେ, ସକାଳେ ତ ଏପରି ଅନୁଭୂତି ହେଲା, ଆଉ ସନ୍ଧ୍ୟାକୁ ହେଲା ନାହିଁ, ପୁଣି ଓଜନବୋଧ ଆସିଗଲା। ତେବେ କାନ୍ଦି କାନ୍ଦି ଆସୁଛି ମୋ ପାଖକୁ କି, ଗୁରୁଜୀ ସକାଳେ ତ ଖୁବ୍ ଭଲ ସାଧନା ହୋଇଥିଲା, ଏମିତି ଆନନ୍ଦ ଆସିଲା, ଏମିତି ଆନନ୍ଦ ଆସିଲା, ସନ୍ଧ୍ୟାକୁ ତ ଆସିଲା ନାହିଁ ମହାରାଜ। ଆରେ ତେବେ ହୋସ୍ କୁହା, ତାହା ଶରୀର ଓ ଚିତ୍ତର ହିଁ ଅନୁଭୂତି ଥିଲା, ଆଉ ତାହା ଅନିତ୍ୟ, ସମାପ୍ତ ହୋଇଗଲା ନା, କାନ୍ଦୁଛୁ କାହିଁକି? ଯାହା ଉତ୍ପନ୍ନ ହୁଏ ସରଳ ବିଳମ୍ବରେ ତାହା ସମାପ୍ତ ହୋଇଯାଏ। ଏହି ହୋସ୍ ଜାଗିବ କି ଯାହାକୁ ମୁଁ ସୁଖ ବୋଲି ମାନୁଛି, ଆନନ୍ଦ ବୋଲି ମାନୁଛି, ଯେହେତୁ ତାହା ଶରୀର ଓ ଚିତ୍ତର ଅନୁଭୂତି ଅଟେ, ନିତ୍ୟ ନୁହେଁ, ଶାଶ୍ୱତ ନୁହେଁ, ଧ୍ରୁବ ନୁହେଁ, ସରଳ ବିଳମ୍ବରେ ସମାପ୍ତ ହୋଇଯିବ, ଆଉ କେତେ ବି ସୁଖଦ ଅନୁଭୂତି ହେଉନା କାହିଁକି, ଯେବେ ତାହା ବଦଳିବ ଦୁଃଖକୁ ହିଁ ବଦଳିବ। ତେଣୁ ଦୁଃଖ ଅଟେ, ଦୁଃଖ ତ ଦୁଃଖ, ଯାହାକୁ ସୁଖ ବୋଲି କହୁଛନ୍ତି ଦୁନିଆଦାରୀ ଭାଷାରେ, ସେ ମଧ୍ୟ ଦୁଃଖ। ଏହି ପ୍ରକାର ନିଜର ଅନୁଭବରୁ ଜାଣିବାକୁ ଲାଗିବେ। ଯାହାକୁ ସୁଖ ମାନିନେଲେ ତା ପ୍ରତି ଆସକ୍ତି ଉତ୍ପନ୍ନ କରିନେଲେ, ଆସକ୍ତି ଉତ୍ପନ୍ନ କରିନେଲେ ତ ଯେମିତି ସେହି ସୁଖ ଚାଲିଗଲା, ଦୂର ହେଲା, ପୁଣି କାନ୍ଦିବା ଆରମ୍ଭ କରିଦେଲେ। ପ୍ରତି ଆସକ୍ତି ଆମକୁ କନ୍ଦାଇବ, ହାଏରେ ଚାଲିଗଲାରେ ସେହି ସୁଖ ତ ଆସିଥିଲା, ଚାଲିଗଲାରେ ଚାଲିଗଲାରେ, ତେବେ ତା ଭିତରେ ଦୁଃଖ ନିହିତ ଅଛି। ଏହି କଥା ଅନୁଭୂତିରୁ ଜାଣିବାକୁ ଲାଗିବେ। ଏହି ଅନିତ୍ୟବୋଧ ଜାଗିବ, ଦୁଃଖବୋଧ ଜାଗିବ, ତେବେ ଏକ ତୃତୀୟ ବୋଧ ଜାଗିବାକୁ ଲାଗିବ। ପ୍ରଜ୍ଞାର ତୃତୀୟ ଅଂଶ ନିଜର ମୁଣ୍ଡ ଟେକିବାକୁ ଲାଗିବ, ତାକୁ ଅନାତ୍ମବୋଧ କୁହାଗଲା। ଏହି ଶବ୍ଦ ବଡ଼ ଭ୍ରାମକ ହୋଇଯାଇଛି। ଏହି ଅନାତ୍ମ ଶବ୍ଦ ଯେବେ ଏପରି ପାଗଳା ଲୋକଙ୍କ ହାତକୁ ଗଲା କି ଯେଉଁମାନଙ୍କର କେବଳ ଦାର୍ଶନିକ ମାନ୍ୟତା ସହ ଦେଣନେଣ ଥିଲା, ଏପରି ଲୋକଙ୍କ ହାତକୁ ଗଲା ତ ବୁଝ ଧର୍ମ ବୁଡ଼ିଗଲା, ତେବେ ବୁଝ ପ୍ରଜ୍ଞା ବୁଡ଼ିଗଲା। ଏବେ ଲଢ଼ୁଛନ୍ତି, ବିବାଦ କରୁଛନ୍ତି। ଜଣେ କହୁଛି ଆତ୍ମା ଅଛି, ଅନ୍ୟ ଜଣେ କହୁଛି ଆତ୍ମା ନାହିଁ। ଆରେ ଭାରତରେ କାହାକୁ ଅନାତ୍ମା କହୁଥିଲେ? ଯେଉଁଠି ମୁଁ ମୋର ଚିହ୍ନ ବର୍ଣ୍ଣ ନଥିବ, ଏହି ପୁରାକୁ ପୁରା ଶରୀର ସ୍କନ୍ଧ, ଏହା ମୁଁ ନୁହେଁ, ଏହା ମୋର ନୁହେଁ, ଏହା ମୋର ଆତ୍ମା ନୁହେଁ, ଏହି ପୁରାକୁ ପୁରା ଚିତ୍ତ ସ୍କନ୍ଧ, ମାନସ ସ୍କନ୍ଧ, ମୁଁ ନୁହେଁ, ମୋର ନୁହେଁ, ମୋର ଆତ୍ମା ନୁହେଁ, ୟାକୁ ବି ଖାଲି ଶ୍ରଦ୍ଧାରେ ମାନିକରି ରହିଗଲେ ତ ଅନାତ୍ମାକୁ ଜାଣିଲେ ନାହିଁ। ଏହାକୁ କେବଳ ବୁଦ୍ଧି ଦ୍ୱାରା ଚିନ୍ତନ ମନନ କରି ମାନିଗଲେ ଅନାତ୍ମାକୁ ଜାଣିଲେ ନାହିଁ। ଅନୁଭୂତି ଦ୍ୱାରା ଦେଖନ୍ତି ତ ମୁଁ କାହିଁ କେଉଁଠିରେ, କାହାକୁ ମୁଁ ବୋଲି କହୁଛି? ଏହି ସାରା ପରମାଣୁ ପୁଞ୍ଜ ବୁଦ୍ବୁଦି ହିଁ ବୁଦ୍ବୁଦ, ବୁଦ୍ବୁଦି ହିଁ ବୁଦ୍ବୁଦ, କେଉଁ ବୁଦ୍ବୁଦକୁ ମୁଁ କହିବି? ଆଉ ଏହା ତ ସମାପ୍ତ ହୋଇଗଲା, ଯେପରି ଉଠିଲା ସେହିପରି ଶେଷ ହୋଇଗଲା, ତେବେ ମୁଁ ଶେଷ ହୋଇଗଲି। ଇଏ ତରଙ୍ଗ ହିଁ ତରଙ୍ଗ, ଯେଉଁ ତରଙ୍ଗ ଉଠିଲା ସେ ସମାପ୍ତ ହୋଇଗଲା, ତେବେ ମୁଁ ସମାପ୍ତ ହୋଇଗଲି। କାହାକୁ ମୁଁ କହିବି, ଆଉ କାହାକୁ ମୋର କହିବି? ଯାହାକୁ ମୋର କହିବି ତା ଉପରେ ମୋର ମାଲିକାନା ହେବା ଦରକାର, ମୋର ଆଧିପତ୍ୟ ହେବା ଦରକାର। ମୋର ଆଧିପତ୍ୟ କାହିଁ କେଉଁଠି? ଏହା ଉପରେ ମୋର ଟିକେ ହେଲେ ଆଧିପତ୍ୟ ନାହିଁ। ମୁଁ ଚାହୁଁଛି ଏମିତି ରହୁ ତ ଏମିତି ରହୁନାହିଁ, ନିଜ ସ୍ୱଭାବରୁ ବଦଳି ଚାଲିଛି। ମୁଁ କହୁଛି ଏପରି ବଦଳ ନା ଏପରି ବଦଳ, ମୋର କିଛି ହିଁ ଶୁଣୁନାହିଁ, ମୋର ଏହା ଉପରେ କିଛି ଅଧିକାର ହିଁ ନାହିଁ। ତେଣୁ ମୁଁ ନୁହେଁ, ମୋର ନୁହେଁ। 40 ବର୍ଷର ବୟସ ହେଉଛି, ତେବେ ଦର୍ପଣରେ ମୁହଁ ଦେଖୁଛି, ତେବେ ଦେଖୁଛି କାନମୂଳର ବାଳ ଧଳା ହେବାକୁ ଲାଗିଲାଣି, ଦୌଡ଼ୁଛି କୌଣସି କେମିଷ୍ଟ୍ରି ଦୋକାନକୁ, ଦୌଡ଼ି ଯାଇ କଳା ରଙ୍ଗ କିଣି ଆଣୁଛି ଆଉ ଲଗାଉଛି। ନା, ଏବେ ବୁଢ଼ା ହୋଇନାହିଁ, ଏବେ ବୁଢ଼ା ହୋଇନାହିଁ। ଲୋକଙ୍କୁ ଠକିବାକୁ ଚାହୁଁଛି, ଦୁନିଆକୁ ଠକିବାକୁ ଚାହୁଁଛି, ନିଜେ ନିଜକୁ ମଧ୍ୟ ଠକିବାକୁ ଚାହୁଁଛି। ଏବେ ବି ଯୁବକଟେ, ଏବେ ଯୁବକଟେ। ଆରେ ଏହି ବିଧାତାକୁ କେଉଁଠି ଠକିବାକୁ ଯିବ? ଏହି ପ୍ରକୃତିକୁ କେଉଁଠି ଠକିବାକୁ ଯିବ? ବୁଢ଼ା ହୋଇଚାଲିଛି, ଜର୍ଜରିତ ହୋଇଚାଲିଛି, ମୃତ୍ୟୁ ଆଡ଼କୁ ଦୌଡ଼ି ଚାଲିଛି। ଏହା ଉପରେ ଯଦି ମୋର ଆଧିପତ୍ୟ ଥାଆନ୍ତା, ମୁଁ କହନ୍ତି ନା, ତୁ ବୁଢ଼ା ହୋଇପାରିବୁ ନାହିଁ, ତୁ ଜର୍ଜରିତ ହୋଇପାରିବୁ ନାହିଁ, ତୋତେ ମୁଁ ଯେପରି କହୁଛି ସେମିତି ହେବାକୁ ପଡ଼ିବ। କିଏ ମୋ କଥା ଶୁଣୁଛି? କାହିଁ ମୋର ଆଧିପତ୍ୟ? ଏହି ପୁରାକୁ ପୁରା ପ୍ରପଞ୍ଚ ଯାହା ଉପରେ ଆମର କୌଣସି ଆଧିପତ୍ୟ ନାହିଁ, ମୁଁ ନୁହେଁ, ମୋର ନୁହେଁ, ମୋର ଆତ୍ମା ନୁହେଁ, ମୁଁ ନୁହେଁ, ମୋର ନୁହେଁ, ମୋର ଆତ୍ମା ନୁହେଁ। ଏହି ଅନାତ୍ମବୋଧ ଅନୁଭୂତିରୁ ଜାଗ୍ରତ ହେବ, ତେବେ ଏହା ପ୍ରତି ଯେଉଁ ଆସକ୍ତି ହେବାକୁ ଲାଗିଛି, ତାଦାତ୍ମ୍ୟ ଭାବ ହେବାକୁ ଲାଗିଛି, ବୁଦ୍ଧି ଦ୍ୱାରା ହଜାର କହୁଥାଉ ଏହି ଶରୀର ମୁଁ ନୁହେଁ, ଇଏ ମୋର ନୁହେଁ, ମୋର ଆତ୍ମା ନୁହେଁ, ଏହି ଚିତ୍ତ ମୁଁ ନୁହେଁ, ମୋର ନୁହେଁ, ମୋର ଆତ୍ମା ନୁହେଁ, ଭିତରେ ଦେଖିବେ କି ଏତେ ଗଭୀର ତାଦାତ୍ମ୍ୟ ରହିଛି। ଏହି ଶରୀର ହିଁ ମୁଁ ହୋଇଯାଇଛି, ମୋର ହୋଇଯାଇଛି, କେତେ ଗଭୀର ଆସକ୍ତି ହୋଇଯାଇଛି ଏହା ପ୍ରତି। ଏହି ଚିତ୍ତ ହିଁ ମୁଁ ହୋଇଯାଇଛି, ମୋର ହୋଇଯାଇଛି, କେତେ ଗଭୀର ଆସକ୍ତି ହୋଇଯାଇଛି। ଏହି ପ୍ରକାର ଆପଣ ଅନୁଭବରୁ ଜାଣିବାକୁ ଲାଗିବେ, ତେବେ ଇଏ ଆସକ୍ତି ତୁଟିବାକୁ ଲାଗିବ। ବାସ୍ତବତଃ ମୁଁ ନୁହେଁ, କେଉଁ ବୁଦ୍ବୁଦକୁ ଆପଣ ହାତ ମୁଠାରେ ମୁଠେଇ କରି କହିବି କି ଇଏ ତ ମୁଁ ଅଟେ, ଏହା ତ ମୋର ଅଟେ? ଆରେ କେଉଁଠି କିଛି ମୁଁ କହିବା ପାଇଁ ହିଁ ନାହିଁ, ମୋର କହିବା ପାଇଁ ହିଁ ନାହିଁ। ବ୍ୟବହାର ଜଗତରେ ଏପରି ତ କହିବାକୁ ପଡ଼ିଥାଏ ଭାଇ, ନହେଲେ ଦୁନିଆର କାମ କିପରି ଚଳିବ? ଏହି ପ୍ରକାର କହିବା କି ଏଇ ବୁଦ୍ବୁଦର ପୁଞ୍ଜ ସେ ବୁଦ୍ବୁଦର ପୁଞ୍ଜକୁ ଏମିତି କହୁଛି, ତେବେ ଦୁନିଆର କାମ କିପରି ଚାଲିବ? ତେଣୁ ମୁଁ ବି କହିବାକୁ ପଡ଼ୁଛି, ମୋର ବି କହିବାକୁ ପଡ଼ୁଛି, ତୁ ବି କହିବାକୁ ପଡ଼ୁଛି, ତୋର ବି। ଇଏ ବ୍ୟବହାର ଜଗତର କଥା, ଉଭୟ କଥା ବୁଝି ହୋଇଯାଉଥିବ। ବିପସ୍ୟନାରେ ଗଭୀରତାକୁ ଯାଇକରି ନିଜର ଭାବନାମୟୀ ପ୍ରଜ୍ଞା ଜାଗ୍ରତ କରିନେଇଥିବା ବ୍ୟକ୍ତି ପ୍ରକଟ ସତ୍ୟକୁ ବି ବୁଝିବ। ଏହା ଏପରି ଭାସମାନ ସତ୍ୟ ଅଟେ, ଏପରି ପ୍ରତୀତ ହୋଇଥାଏ, ଆଉ ତା ଭିତରର ପରମାର୍ଥ ସତ୍ୟକୁ ମଧ୍ୟ ବୁଝିବ, ଅନ୍ତିମ ସତ୍ୟକୁ ମଧ୍ୟ ବୁଝିବ, ତେବେ ତା'ର ବ୍ୟବହାର ଆପଣା ଛାଏଁ ଠିକ୍ ହୋଇଯିବ। ଆଉ ନହେଲେ ପୁଣି ଅନ୍ୟ ଏକ ଅତିକୁ ଚାଲିଯିବ ବାଉଳ ହୋଇକରି। ଏହା ଏକ ଖମ୍ବ ନା, ଲାଗୁଛି ତ ବଡ଼ ନିଦା, କିନ୍ତୁ ଅଟେ ତ ତରଙ୍ଗ ହିଁ ତରଙ୍ଗ। ବୈଜ୍ଞାନିକ ବି କହୁଛନ୍ତି ତରଙ୍ଗ ହିଁ ତରଙ୍ଗ, ଆଉ ଭଗବାନ ବୁଦ୍ଧ ବି କହୁଛନ୍ତି ତରଙ୍ଗ ହିଁ ତରଙ୍ଗ। ମୁଁ ବି ଭିତରେ ଦେଖିନେଲି ତରଙ୍ଗ ହିଁ ତରଙ୍ଗ, ଆଉ ମୋର ଇଏ ଶରୀର ଏହା ମଧ୍ୟ ତରଙ୍ଗ ହିଁ ତରଙ୍ଗ। ତେଣୁ ଲଗେଇବି ଧକ୍କା ଏହାକୁ, ତରଙ୍ଗ ଭିତରେ ଦେଇ ତରଙ୍ଗ ବାହାରି ପଳେଇବ, ଆଉ କ'ଣ ହେବ, କେଉଁଠି ଆଘାତ ଲାଗିବ। ଲଗେଇଲା ଧକ୍କା, ଗୋଡ଼ ଭାଙ୍ଗିଯିବ ନା, ମୁଣ୍ଡ ଫାଟିଯିବ ନା। ଆରେ ବ୍ୟବହାରିକ ହେବ, ଏହି ଭାସମାନ ସତ୍ୟ ବି ସତ୍ୟ ଅଟେ, କିନ୍ତୁ ଅନ୍ତିମ ସତ୍ୟ ତରଙ୍ଗ ହିଁ ତରଙ୍ଗ, ଅନିତ୍ୟ ହିଁ ଅନିତ୍ୟ, ଦୁଃଖ ହିଁ ଦୁଃଖ, ଅନାତ୍ମ ହିଁ ଅନାତ୍ମ ଅଟେ। ତେବେ ତା ପ୍ରତି ଆସକ୍ତି ତୁଟିବ। ଏ ପୁରାକୁ ପୁରା କାମ ଗୋଟିଏ ଧ୍ୟେୟ ଗୋଟିଏ ଲକ୍ଷ୍ୟ ନେଇ କରୁଛନ୍ତି, କି ଭିତରେ ଯେଉଁ ସ୍ୱଭାବ ହୋଇଯାଇଛି, କି ଟିକିଏ ପ୍ରିୟ ଲାଗିଲା କି ରାଗ ଜଗାଇଲା, ଟିକିଏ ଅପ୍ରିୟ ଲାଗିଲା କି ଦ୍ୱେଷ ଜଗାଇଲା, କାହିଁକି ରାଗ ଜଗାଇଲା କାହିଁକି ଦ୍ୱେଷ ଜଗାଇଲା, କି ଭିତରେ ଗୋଟିଏ ମୁଁ ମାନୁଛି, ସେହି ମୁଁ ପ୍ରତି ବହୁତ ଗଭୀର ଆସକ୍ତି ଅଛି, ତେବେ ତା ବିରୁଦ୍ଧରେ କିଛି ହୋଇନଯାଉ। ଯାହା ତାକୁ ଭଲ ନ ଲାଗେ ତାହା ହୋଇନଯାଉ, କି ଯାହା ତାକୁ ଭଲ ଲାଗେ ସେହି ହେଉ। ତେଣୁ ଏଇଥିପାଇଁ ରାଗ ଜଗାଉଛି, ଏଇଥିପାଇଁ ଦ୍ୱେଷ ଜଗାଉଛି। ଏବେ ଏଇ ଟୁକୁଡ଼ା ଟୁକୁଡ଼ା କରି କରି ଦେଖି ଚାଲିବେ, ତେବେ ଆପଣା ଛାଏଁ ରାଗ ତୁଟିବ, ଦ୍ୱେଷ ତୁଟିବ, ଆସକ୍ତି ତୁଟିବ, ଅନାସକ୍ତ ହୋଇ ଚାଲିଯିବେ। ଏହି ପ୍ରଜ୍ଞା ଯେତିକି ଯେତିକି ପୁଷ୍ଟ ହୋଇ ଚାଲିଯିବ, ସେତିକି ସ୍ଥିତ ପ୍ରଜ୍ଞ ହୋଇ ଚାଲିଯିବେ। ପ୍ରତି କ୍ଷଣ ପ୍ରଜ୍ଞାରେ ରହିବେ, ଖାଇବା ପିଇବା ଚାଲିବା ବୁଲିବା ଶୋଇବା ଜାଗିବା ପ୍ରତି ଅବସ୍ଥାରେ, ସେସବୁ ଆଗାମୀ ଅବସ୍ଥା, କିନ୍ତୁ ଏହି ରାସ୍ତା ସେ ପର୍ଯ୍ୟନ୍ତ ପହଞ୍ଚାଇବ। ପ୍ରତି କ୍ଷଣ ପ୍ରଜ୍ଞାରେ ରହୁଛି ତେବେ ସ୍ଥିତ ପ୍ରଜ୍ଞ। ଏପରି ଅବସ୍ଥା ଆସୁ 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 ପ୍ରଥମେ ଭିତରେ ଦେଖିବ, ପ୍ରଜ୍ଞା ଭିତରେ ଜାଗ୍ରତ ହୁଏ। ବାହାରର କଥାକୁ ଦେଖି ପ୍ରଜ୍ଞା ଜାଗ୍ରତ ହେବ ତ ତାହା ବୁଦ୍ଧିଜନିତ ପ୍ରଜ୍ଞା ହେବ, କିନ୍ତୁ ଭିତରର ପ୍ରଜ୍ଞା ଯେତେ ପୁଷ୍ଟ ହୋଇ ଚାଲିଯିବ, ବାହାରର ବି ଯେତେ ଆଲମ୍ବନ ରହିଛି ତାଙ୍କୁ ସବୁ ଟୁକୁଡ଼ା ଟୁକୁଡ଼ା କରି ବିଭାଜନ କରି ବିଘଟନ କରି ବିଶ୍ଳେଷଣ କରି ଦେଖିବାର ଅଭ୍ୟାସ ହୋଇଯିବ। ଏଇ ଭିତରୁ ଯେଉଁ ବ୍ୟକ୍ତି ଦେଖେ ନାହିଁ, ସେ ବାହାରର କଥା ପ୍ରତି ବି ଭ୍ରାନ୍ତିମୟ ଜୀବନ ଭ୍ରମମୟ ଜୀବନ ବିତାଉଛି। କେହି ପୁରୁଷ କୌଣସି ନାରୀର ଶରୀରକୁ ଦେଖେ ଆଉ ପାଗଳ ହୋଇଯାଏ, କେହି ନାରୀ କୌଣସି ପୁରୁଷର ଶରୀରକୁ ଦେଖେ ଆଉ ପାଗଳ ହୋଇଯାଏ, ବହୁତ ସୁନ୍ଦର ବହୁତ ସୁନ୍ଦର ଆରେ ବହୁତ ସୁନ୍ଦର, କାରଣ ସେ ଶରୀରକୁ ସଂଶ୍ଲିଷ୍ଟ ସଂଗଠିତ ଏକତ୍ର ଏଇଥିରେ ଦେଖୁଛି, ଏଥିରେ ଦେଖୁଛି ତ ଭ୍ରମ ହେଉଛି, ଖୁବ୍ ସୁନ୍ଦର ଖୁବ୍ ସୁନ୍ଦର। ତୃତୀୟ ପ୍ରଜ୍ଞା ଜାଗିବ, ଯେମିତି ଯେମିତି ତିନି ପ୍ରଜ୍ଞାରେ ପୁଷ୍ଟ ହୋଇ ଚାଲିଯିବ, ତେବେ ତୃତୀୟ ପ୍ରଜ୍ଞା ଜାଗିବ, ପୁରାତନ ଭାଷାରେ ତାକୁ ଅଶୁଚି ଅଶୁଭ, ଆଜିକାଲି ଏହି ଉଭୟ ଶବ୍ଦ ବ୍ୟବହୃତ ହେଉନାହିଁ, ଆଜିର ଭାଷାରେ କହିଲେ ସୁନ୍ଦର ନୁହେଁ, ଶୁଚି ଶୁଭ ସେଦିନର ଭାଷାରେ ସୁନ୍ଦରକୁ କହୁଥିଲେ। ଆରେ ଇଏ ଦେଖିବାକୁ ସୁନ୍ଦର ଲାଗୁଛି, ପ୍ରକୃତରେ ସୁନ୍ଦର ନୁହେଁ, ସୁନ୍ଦର ହେବାର ଏକ ଭ୍ରାନ୍ତି ଅଟେ, ସୁନ୍ଦର ହେବାର ଏକ ଭ୍ରମ ଅଟେ, ଏହା ବୁଝି ହେବାକୁ ଲାଗିବ, କାରଣ ଟୁକୁଡ଼ା ଟୁକୁଡ଼ା କରି ବିଶ୍ଳେଷଣ କରି ଦେଖିବାର ଅଭ୍ୟାସ ହୋଇଯିବ। ତେବେ ଏକ ରୂପ ଦେଖିଲା, ଏକ ଶରୀର ଦେଖିଲା, ଏବେ ତାକୁ ଟୁକୁଡ଼ା ଟୁକୁଡ଼ା କରି ଦେଖିବାକୁ ଲାଗିଲା, ବେଶ ମୁଣ୍ଡରୁ ଆରମ୍ଭ କରେ, ଇଏ ବାଳ, ଓହୋ ବଡ଼ ସୁନ୍ଦର ବାଳ, କୋମଳ କୁନ୍ତଳ ଅଳକାବଳୀ, କେହି କବି ହୋଇଥିବ ତ କେଜାଣି କେତେ ଶବ୍ଦର ପ୍ରୟୋଗ କରିବ, ବହୁତ ସୁନ୍ଦର ବହୁତ ସୁନ୍ଦର। ଆଉ ବିଚାରି ଗୃହିଣୀ ସକାଳର ଜଳଖିଆ ତିଆରି କରିବାରେ ବସିଲା, ତ ଏଇ ମୁଣ୍ଡରୁ ପୁଳାଏ ଘାସ ଖସି ପଡ଼ିଲା, ଭୋଜନରେ ପଡ଼ିଗଲା, ଆଉ ନେଇ ପରଶି ଦେଲା, ଓ ସେ ଚିହ୍ନି ପକାଇଲେ ବାଳ, ଚିହ୍ନି ପକାଇଲେ ଭ୍ରମର ବରଜୀ ଏଥିରେ ବାଳ, ତ ଚିତ୍କାର କରୁଛନ୍ତି, ଇଏ ଅସନା ବାଳ, ପୁରା ଭୋଜନ ଖରାପ। ଆରେ କାହିଁକି ଅସନା ବାଳ, ପୁରା ସନ୍ଧ୍ୟା ପୁରା ରାତି ପ୍ରଶଂସା କରୁଥିଲେ, ଗୁଣ ଗାଉଥିଲେ, ବଡ଼ ସୁନ୍ଦର ବାଳ, ଖୁବ୍ ସୁନ୍ଦର ବାଳ, ଏଇ ଖୁବ୍ ସୁନ୍ଦର ବାଳ ତୁମର ଭୋଜନ ସହ ଆସିଲା, ତେବେ ଖାଅ ନା, କାନ୍ଦୁଛ କାହିଁକି। ଆରେ ତାହା ଯେପର୍ଯ୍ୟନ୍ତ ଲାଗି ରହିଥିଲା, ସଂଶ୍ଲିଷ୍ଟ ଥିଲା, ସଂଯୁକ୍ତ ଥିଲା, ସେ ପର୍ଯ୍ୟନ୍ତ ଖୁବ୍ ସୁନ୍ଦର ଲାଗୁଥିଲା, ତା'ର ନିଜର ମାୟା ଥିଲା, ତା'ର ନିଜର ଗୋଟିଏ ଭ୍ରାନ୍ତି ଥିଲା, ନିଜର ଗୋଟିଏ ଭ୍ରମ ଥିଲା, ଏବେ ଛିଣ୍ଡି କରି ଅଲଗା ହୋଇଗଲା ନା, ତେବେ ସବୁ ସତ୍ୟ ବୁଝି ହୋଇଗଲା। ଯେମିତି ତାହା ଅଲଗା ହେଲା, ତା'ର ବିଶ୍ଳେଷଣ ହେଲା, ସଂଶ୍ଳେଷଣ ରହିଲା ନାହିଁ, ସଂଯୁକ୍ତି ରହିଲା ନାହିଁ, ବିଯୁକ୍ତ ହେଲା, କଥା ବୁଝା ପଡ଼ିଗଲା, ବଡ଼ ଅସନା ଅଟେ। ଭଲ କଥା, ଆଉ ଟିକିଏ ଆଗକୁ ଚାଲ, କ'ଣ ଖୁବ୍ ସୁନ୍ଦର, ଦାନ୍ତ ଗୁଡ଼ିକ ଖୁବ୍ ସୁନ୍ଦର, ଆରେ ମୋତି ସଦୃଶ ଦନ୍ତ ପଙ୍କ୍ତି, ମୋତି ସଦୃଶ ଦନ୍ତ ପଙ୍କ୍ତି, ବେଶ ଭାଇ ଗୋଟିଏ ଦାନ୍ତ ଭାଙ୍ଗିଗଲା, ମୋତି ଭାଙ୍ଗିକରି ଆସିଲା ନା, ସିନ୍ଦୁକରେ ସମ୍ଭାଳିକି ରଖ, ମୋତି ଅଟେ ନା, ଆରେ ଫୋପାଡ଼ ହାଡ଼ ଖଣ୍ଡଟା, ତାହା ସେ ପର୍ଯ୍ୟନ୍ତ ମୋତି ଥିଲା ଯେ ପର୍ଯ୍ୟନ୍ତ ଯୋଡ଼ି ହୋଇଥିଲା, ଅଲଗା କରିବା କ୍ଷଣି କଥା ବୁଝା ପଡ଼ିଗଲା, ହାଡ଼ଖଣ୍ଡଟା ଫୋପଡ଼ାକୁ ଦରକାର ନୁହେଁ। ଆଉ କ'ଣ ଖୁବ୍ ସୁନ୍ଦର ଭାଇ, ଆଉ ଆଗକୁ ଆସିଲେ ଇଏ ନଖ, ଇଏ ଖୁବ୍ ସୁନ୍ଦର। ଆଉ ଦେଖିବା ଇଏ ନଖ ପଲିସ୍ କିପରି ରଙ୍ଗର ଲଗାଇଛି, ଯେପରି ଚର୍ମର ରଙ୍ଗ ସେହିପରି ନଖ ପଲିସ୍ର ରଙ୍ଗ, ଯେପରି ଶାଢ଼ୀର ରଙ୍ଗ ସେହିପରି ନଖ ପଲିସ୍ର ରଙ୍ଗ। ଆହା କେତେ ବଢ଼ିଆ, କେତେ ସୁନ୍ଦର, କେତେ ସୁନ୍ଦର! ସେହି କଥା ଘଟିଲା, ବିଚାରି ନଖ କାଟୁଥିଲା, ଆଉ କାଟୁ କାଟୁ କିଛି କଟା ନଖ ପଡ଼ିଗଲା ଭୋଜନରେ, ଆଉ ଆଣି ପରଷିଦେଲା ଏବଂ ଭ୍ରମର ଭର୍ଜୀ ଚିହ୍ନି ପକାଇଲେ, ଇଏ ତ ନଖ। ତେବେ ଚିତ୍କାର କରୁଛନ୍ତି, ଅସନା ନଖ! ଆରେ କ'ଣ ଅସନା ନଖ, ଏତେ ସୁନ୍ଦର ନଖ ପାଲିସି ଯୁକ୍ତ, ଯାହାକି ଏକବାର ମେଳ ଖାଉଛି ତୁମର ତାଙ୍କର ଚର୍ମକୁ ଆଉ ତାଙ୍କର ଶାଢ଼ୀକୁ ବି। ଖୁବ୍ ସୁନ୍ଦର ନଖ, ଖୁବ୍ ସୁନ୍ଦର ଭୋଜନ, ଉଭୟ ମିଶିକରି ଦୁଇ ଗୁଣା ଖୁବ୍ ସୁନ୍ଦର ହୋଇଗଲେ। ଖା ନା, ତାହା ଯେପର୍ଯ୍ୟନ୍ତ ଲାଗି ରହିଥିଲା ସେ ପର୍ଯ୍ୟନ୍ତ ଖୁବ୍ ସୁନ୍ଦର ଥିଲା, ଅଲଗା କଲାକ୍ଷଣୀ କିଛି ସୁନ୍ଦର ନୁହେଁ। କ'ଣ ଖୁବ୍ ସୁନ୍ଦର, ଇଏ ତ ପ୍ରକୃତି ଆମ ଉପରେ ଖୁବ୍ ଦୟା କରିଛି, ଅଥବା ପରମାତ୍ମା କହିବେ ତ ପରମାତ୍ମା ଆମ ଉପରେ ଖୁବ୍ ଦୟା କରିଛନ୍ତି। ନହେଲେ ଯାହା କିଛି ଭିତରେ ଅଛି ତାହା ବାହାରେ ଥାଆନ୍ତା, ଆଉ ଯାହା ବାହାରେ ଅଛି ତାହା ଭିତରେ ଥାଆନ୍ତା, ତେବେ ଆମର କ'ଣ ଅବସ୍ଥା ହୁଅନ୍ତା? ଏହି କୁକୁରଙ୍କ ଠାରୁ, ବିଲେଇଙ୍କ ଠାରୁ, କାଉଙ୍କ ଠାରୁ, ଶାଗୁଣାଙ୍କ ଠାରୁ, ଚିଲଙ୍କ ଠାରୁ ଜୀବନ ବଞ୍ଚାଇବା ଅସମ୍ଭବ ହୋଇଯାଆନ୍ତା, ସାରା ଦିନ ବାଡ଼ି ଧରି ବୁଲୁଥାନ୍ତେ। ଭିତରେ କ'ଣ ସୁନ୍ଦର, ନଅଟି ବଡ଼ ବଡ଼ ଦ୍ୱାର ଅଛି ଏହାର, କେଉଁ ଦ୍ୱାର ଦେଇ ସୁନ୍ଦରତା ବାହାରୁଛି ଭାଇ? ଭିତରେ କିଛି ସୁନ୍ଦରତା ଥିବ ତେବେ ନା ବାହାରିବ, ଆଉ ହଜାର ହଜାର ଲୋମକୂପ ଅଛି, ଏହି ଗୋଟିଏ ଗୋଟିଏ ଲୋମକୂପରୁ କେଉଁ ସୁନ୍ଦରତା ବାହାରୁଛି? ତେବେ ଜଣେ ବିଦେଶୀ ସାଧକ ଆସନ୍ତି ମୋ ପାଖକୁ, ଗୋଏଙ୍କାଜୀ ଏମିତି କୁହନ୍ତୁନି, ଇଏ ଆମକୁ ଭଲ ଲାଗୁନାହିଁ, ଆବର୍ଜନା ଅଛି, ମଇଳା ଅଛି, ଅଛି ଅଛି ମଇଳା, ଆପଣ ଏହାକୁ ବାରମ୍ବାର କାହିଁକି କହୁଛନ୍ତି? ଆରେ ସତ୍ୟ ଅଟେ ଭାଇ, ସତ୍ୟ ହୋଇଥିବ, କିନ୍ତୁ ଆମର ଏଠି ପଶ୍ଚିମରେ ତ ଏହା କହନ୍ତି, ଯାହା ସୁନ୍ଦରତା ଅଟେ ତାହା ଇଞ୍ଚକର ଷୋହଳ ଭାଗରୁ ଭାଗେ, ଦ ବ୍ୟୁଟି ଇଜ୍ 1/16 ଡିପ୍, ବା ସେହି ଖୁବ୍ ସୁନ୍ଦର। ଇଏ ଯେଉଁ ଚମଡ଼ା ଅଟେ ନା ମହାରାଜ, ଏହା ବଡ଼ ସୁନ୍ଦର, ଦେଖନ୍ତୁ କେତେ ମୁଲାୟମ, କେତେ କୋମଳ, କେତେ ଚକଚକିଆ, ବହୁତ ସୁନ୍ଦର। ଆଚ୍ଛା ବହୁତ ସୁନ୍ଦର, ତେବେ ଗୋଟେ ପାତ ନିଅ, ଆଉ ଟିକେ ସେହି ଚମଡ଼ାକୁ ଉତାର, ଉତାରିକରି ହାତରେ ରଖ, 2 ମିନିଟ୍ ବି ରଖିବାକୁ ମନ ଚାହିଁବ ନାହିଁ, ଫୋପାଡ଼ିଦେବ। ଆରେ ଯେପର୍ଯ୍ୟନ୍ତ ଲାଗିଥାଏ ସେ ପର୍ଯ୍ୟନ୍ତ ଖୁବ୍ ସୁନ୍ଦର ଲାଗେ, ଅଲଗା କଲାକ୍ଷଣୀ କଥା ବୁଝା ପଡ଼ିଗଲା, କ'ଣ ସୁନ୍ଦର। ଏହାର ଅର୍ଥ ଏପରି ନୁହେଁ କି ବିପସନା କରୁଥିବା ବ୍ୟକ୍ତି, ଆପଣା ଭାବନାମୟୀ ପ୍ରଜ୍ଞା ଜାଗ୍ରତ କରିଥିବା ବ୍ୟକ୍ତି ଅନ୍ୟ ପ୍ରତ୍ୟେକ ବ୍ୟକ୍ତିକୁ ଘୃଣା କରିବ, ଆରେ ତୁ ବୁଦ୍ବୁଦ୍ର ପୁଞ୍ଜ, ଆରେ ତୋ ଆବର୍ଜନାର ପୁଞ୍ଜ, ତେବେ ତାକୁ ଧର୍ମ ଆସିଲା ନାହିଁ। ଧର୍ମ ଘୃଣା କରିବା ଶିଖାଏ ନାହିଁ, କାରଣ ଜାଣିବ ମୁଁ ବି ତ ଆବର୍ଜନାର ପୁଞ୍ଜ, ଯାହାକୁ ମୁଁ କହୁଛି, ମୁଁ ବି ପରମାଣୁର ପୁଞ୍ଜ, ବୁଦ୍ବୁଦ୍ର ପୁଞ୍ଜ। ଘୃଣା ଶିଖାଇବ ନାହିଁ, ରାଗ ବାହାରିଯିବ, ଦ୍ୱେଷ ବାହାରିଯିବ, ଆସକ୍ତି ବାହାରିଯିବ, ଚିତ୍ତ ନିର୍ମଳ ହେବ। ତେବେ ଯେତେ ଯେତେ ଚିତ୍ତ ନିର୍ମଳ ହୋଇଚାଲିବ ସେତେ ସେତେ ମୈତ୍ରୀ ଜାଗିବ, ନିତାନ୍ତ ନିର୍ମଳ ହୋଇଯିବ, ଅନନ୍ତ ମୈତ୍ରୀ ଜାଗିବ, ଅନନ୍ତ କରୁଣା ଜାଗିବ, ଅନନ୍ତ ମୁଦିତା ଜାଗିବ, ଅନନ୍ତ ଉପେକ୍ଷା ସମତା ଭାବ ଜାଗିବ, ଜୀବନ ହିଁ ବଦଳିଯିବ, ଲୋକ ହିଁ ବଦଳିଯିବ। ସେହି ଅବସ୍ଥାରେ ପହଞ୍ଚିବା ପାଇଁ ସାରା କାମ କରୁଛନ୍ତି, କୌଣସି ଦାର୍ଶନିକ ମାନ୍ୟତାକୁ ପୁଷ୍ଟ କରିବା ପାଇଁ ନୁହେଁ। ଆମକୁ କ'ଣ ଦେଣ ନେଣ, ଏହି ଦାର୍ଶନିକ ମାନ୍ୟତା ଠିକ ତାହା ଖରାପ, ଆରେ ଠିକ ହୋଇଥାଉ, ଆମର କ'ଣ କାମକୁ ଆସିଲା? ନିଜ ଭିତରେ ଆତ୍ମାର ଅସ୍ତିତ୍ୱକୁ ମାନୁଥିବା ବ୍ୟକ୍ତି ମଧ୍ୟ ସେତିକି ରାଗ ଜନ୍ମାଉଛି, ଦ୍ୱେଷ ଜନ୍ମାଉଛି, ଅହଂକାର ଜନ୍ମାଉଛି, ମମଙ୍କାର ଜନ୍ମାଉଛି, ଆଉ ବ୍ୟାକୁଳ ହେଉଛି, ପୁରା ଜୀବନ ବ୍ୟାକୁଳ ରହୁଛି। ନିଜ ଭିତରେ କୌଣସି ଆତ୍ମାର ଅସ୍ତିତ୍ୱକୁ ନ ମାନୁଥିବା ବ୍ୟକ୍ତି ମଧ୍ୟ ସେତିକି ଅହଂକାର ଜନ୍ମାଉଛି, ମମଙ୍କାର ଜନ୍ମାଉଛି, ରାଗ ଜନ୍ମାଉଛି, ଦ୍ୱେଷ ଜନ୍ମାଉଛି, ଗଣ୍ଠି ବାନ୍ଧୁଛି, ସାରା ଜୀବନ ଦୁଃଖୀ ରହୁଛି। କ'ଣ ମିଳିଲା ଭାଇ? ଏହି ଆତ୍ମାକୁ ମାନୁଥିବା ଫିଲୋସଫି, ଦାର୍ଶନିକ ମାନ୍ୟତାକୁ ସ୍ୱୀକାର କରି କ'ଣ ମିଳିଗଲା? ଆତ୍ମାକୁ ନ ମାନୁଥିବା ଫିଲୋସଫି, ଦାର୍ଶନିକ ମାନ୍ୟତାକୁ ସ୍ୱୀକାର କରି କ'ଣ ମିଳିଗଲା? ପ୍ରତାରଣା ହେଲା ନା? ଆଉ ଯେଉଁଦିନ ସତ୍ୟ ଅନୁଭବରେ ଉତରିଯିବ, ଟୁକୁଡ଼ା କରି କରି ଦେଖିନେବେ, ରାଗ କରିବାର ଅଭ୍ୟାସ ତୁଟିଯିବ, ଦ୍ୱେଷ କରିବାର ଅଭ୍ୟାସ ତୁଟିଯିବ, ମୁଁର ପାଗଳପଣ ଉତରିଯିବ, ମୋର ପାଗଳପଣ ଉତରିଯିବ, ଆସକ୍ତି ଉତରିଯିବ, ବଡ଼ କଲ୍ୟାଣ ହୋଇଯିବ। ତାପରେ ନିଜକୁ କେହି ବୌଦ୍ଧ ବୌଦ୍ଧ କହିବୁଲୁ, ହିନ୍ଦୁ ହିନ୍ଦୁ କହିବୁଲୁ, ଜୈନ ଜୈନ କହିବୁଲୁ, ମୁସଲମାନ ମୁସଲମାନ କହିବୁଲୁ, ନାମରେ କ'ଣ ଅଛି? ପ୍ରତ୍ୟେକ ବ୍ୟକ୍ତି ନିଜ ଭିତରେ ରାଗ ଜନ୍ମାଇ, ଦ୍ୱେଷ ଜନ୍ମାଇ, ଆସକ୍ତି ଜନ୍ମାଇ ଗଣ୍ଠି ବାନ୍ଧିକରି ବଡ଼ ବ୍ୟାକୁଳ ରହେ, ବଡ଼ ବ୍ୟାକୁଳ ରହେ। ଆଉ ସ୍ୱଭାବ ବଦଳେଇ ନେଲେ ଉପର ଉପରେ ନୁହେଁ, ଅନ୍ତର୍ମନର ଗଭୀରତା ପର୍ଯ୍ୟନ୍ତ ଏହି ଯେଉଁ ସମ୍ବେଦନାକୁ ଦେଖିବାର କାମ କରାଗଲା, କେଉଁଥିପାଇଁ କରାଗଲା? ଆମର ଅନ୍ତର୍ମନ ସର୍ବଦା ସମ୍ବେଦନାର ସଙ୍ଗେ ସଙ୍ଗେ ରହେ। ଏହି ଉପର ଉପରର ମନ ଇଆଡ଼େ ସିଆଡ଼ର ଚିନ୍ତନରେ ପଡ଼ିବ, ଇଏ ଅନ୍ତର୍ମନ ତ ସର୍ବଦା ସମ୍ବେଦନାକୁ ଜାଣି ଚାଲୁଥିବ। ଭଲ ଲାଗିବ ତ ରାଗ ଜନ୍ମାଇବ, ଖରାପ ଲାଗିବ ତ ଦ୍ୱେଷ ଜନ୍ମାଇବ। ଏହାର ଏହି ସ୍ୱଭାବକୁ ଭାଙ୍ଗିବା ପାଇଁ ଆମକୁ ସମ୍ବେଦନାର ଅନୁଭବ ବି କରିବାର ଅଛି, ଆଉ ପ୍ରତିକ୍ରିୟା କରିବାର ନାହିଁ। ଆଉ ବୁଝିବାକୁ ହେବ କି ଦେଖ, ଏହା ଅନିତ୍ୟ ଅଟେ ନା, ଏହି ସମ୍ବେଦନା ଆସିଲା ଅନିତ୍ୟ ଅଟେ ନା। ସମ୍ବେଦନା କାହାକୁ କହିବା? ଶରୀରରେ ଯେଉଁ ସ୍ୱବେଦନ ହେଉଛି ସ୍ୱୟଂ ଅନୁଭବ କରନ୍ତି, ତା ପାଇଁ ସମ୍ବେଦନା ଶବ୍ଦର ପ୍ରୟୋଗ କରୁଛନ୍ତି। ଖୁବ୍ ଭଲ ଭାବେ ବୁଝିନେବା ଦରକାର। ତେବେ ଯାହା ଅନୁଭବ ହୋଇଥାଏ ତାକୁ ଦେଖିବେ, ତାହା ନିତ୍ୟ କି, ଶାଶ୍ୱତ କି, ଧ୍ରୁବ କି? ତେବେ ଦେଖିବେ ନିତ୍ୟ ନୁହେଁ। ଉତ୍ପନ୍ନ ହେଲା, ସରଳ ବିଳମ୍ବରେ ସମାପ୍ତ ହୋଇଗଲା। ଉତ୍ପନ୍ନ ହେଲା, ସରଳ ବିଳମ୍ବରେ ସମାପ୍ତ ହୋଇଗଲା। ଏ ପ୍ରକାର ସମ୍ବେଦନା ହେଲା କି ସେ ପ୍ରକାର ସମ୍ବେଦନା ହେଲା, ନିତ୍ୟ ନୁହେଁ, ଶାଶ୍ୱତ ନୁହେଁ, ଧ୍ରୁବ ନୁହେଁ, ଏହା ମୁଁ ନୁହେଁ, ଏହା ମୋର ନୁହେଁ, ଏହି ପ୍ରକାର ଖୁବ୍ ବୁଝି ହେବାକୁ ଲାଗିବ। ତେବେ ଏହା ପ୍ରତି ଯେଉଁ ରାଗ ଜାଗୁଥିଲା ସୁଖଦ ହେବା ସ୍ଥଳେ, ଏହା ପ୍ରତି ଯେଉଁ ଦ୍ୱେଷ ଜାଗୁଥିଲା ଦୁଃଖଦ ହେବା ସ୍ଥଳେ, ଏହା ପ୍ରତି ଯେଉଁ ମୁଁ ମୋର ଭାବ ଜାଗୁଥିଲା ମୋହମୂଢ଼ତା ଯୋଗୁଁ, ସବୁ ତୁଟିବା ଆରମ୍ଭ ହୋଇଯିବ। ତୁଟି 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 ସେହି ଅବସ୍ଥାରେ ପହଞ୍ଚିଯିବେ ଯାହା ବିତରାଗ ଅବସ୍ଥା, ଯାହା ବିତଦ୍ୱେଷ ଅବସ୍ଥା, ଯାହା ବିତମୋହ ଅବସ୍ଥା। ମୁକ୍ତ ହୋଇଗଲେ, ଭବ ଭବର ବନ୍ଧନରୁ ମୁକ୍ତ ହୋଇଗଲେ ଏହି କାମ କରିବାକୁ ଆସିଛନ୍ତି। ରାସ୍ତା ଖୁବ୍ ଲମ୍ବା, କାଲି ଯେଉଁ ପାହୁଣ୍ଡ ଉଠାଇବେ ତାହା ଠିକ୍ ଦିଗରେ ପ୍ରଥମ ପାହୁଣ୍ଡ, ବଡ଼ କଲ୍ୟାଣକାରୀ ପାହୁଣ୍ଡ ହେବ। ଆମେ ଆପଣା ସାରା ଶରୀରରେ କେଉଁଠି କେଉଁଠି ସମ୍ବେଦନା ଅଛି, ଆଉ ସେହି ସମ୍ବେଦନାକୁ ଆମେ ଅନିତ୍ୟ ନ ଜାଣୁଥିବା ଯୋଗୁଁ କିପରି ରାଗ ଜଗାଉଛନ୍ତି, କିପରି ଦ୍ୱେଷ ଜଗାଉଛନ୍ତି, ତାକୁ ବୁଝିବାର, ଅନୁଭବ ଦ୍ୱାରା ବୁଝିବାର ପ୍ରଥମ ପାହୁଣ୍ଡ କ୍ଷୁଦ୍ର ପାହୁଣ୍ଡଟିଏ। କେବେ ଏହା ମାନେ କାଲି କାମ ଆରମ୍ଭ କରିଦେବେ ନାହିଁ କି ଯେମିତି ବିପସନା କରିବାକୁ ବସିବେ ଏହି ସାରା ଶରୀରରେ ପରମାଣୁ ପୁଞ୍ଜର ଦର୍ଶନ ହେବାକୁ ଲାଗିବ। ଏ ଉତ୍ପନ୍ନ ହେବା, ନଷ୍ଟ ହେବା, ଆରେ ନୁହେଁ ଭାଇ ନୁହେଁ, ଏବେ ସମୟ ଲାଗିବ, ଆରମ୍ଭ ହେବ। ଆରମ୍ଭ ତ ସ୍ଥୂଳ ସ୍ଥୂଳ ସତ୍ୟ ସହିତ ହିଁ ହେବ, କିନ୍ତୁ କାମ କରି କରି ସେହି ଅବସ୍ଥାରେ ପହଞ୍ଚିଯିବେ, ପ୍ରତ୍ୟେକ ସାଧକ ପହଞ୍ଚିଯିବେ। କାମ କରିବାକୁ ହେବ, ସ୍ୱୟଂ ପରିଶ୍ରମ କରିବାକୁ ପଡ଼ିବ, ମନକୁ ଖୁବ୍ ତୀକ୍ଷ୍ଣ କରିବାକୁ ପଡ଼ିବ, ଖୁବ୍ ସୂକ୍ଷ୍ମ କରିବାକୁ ପଡ଼ିବ, ସେହି ଶକ୍ତି ଜାଗ୍ରତ କରିବାକୁ ପଡ଼ିବ ଯାହାଦ୍ୱାରା ଆମେ ନିଜ ଶରୀରର ସମ୍ବେଦନା ସବୁକୁ ଅନୁଭବ କରିପାରିବା, ତଟସ୍ଥ ଭାବରେ ଅନୁଭବ କରିପାରିବା। ତେବେ ଏ ପର୍ଯ୍ୟନ୍ତ ଆମେ ନାକର ପୂରା ଅଂଶକୁ ଉପର ଓଠରୁ ଆରମ୍ଭ କରି ଏହି ତିନି କୋଣିଆ ଅଂଶ ଉପରେ ମନ ଲଗାଇଛନ୍ତି। ମନକୁ ଆହୁରି ସୂକ୍ଷ୍ମ କରିବା ପାଇଁ, ଆହୁରି ତୀକ୍ଷ୍ଣ କରିବା ପାଇଁ, ଆହୁରି ସମ୍ବେଦନଶୀଳ କରିବା ପାଇଁ ଏହା କରିବାକୁ ପଡ଼ିଥାଏ କି ତାକୁ ଛୋଟ ସ୍ଥାନରେ ଲଗାଇବା। ଯେତେ ବଡ଼ ସ୍ଥାନ ହେବ ମନ ସେତେ ବିସ୍ତାରିତ ହୋଇ ରହିବ, ଆଉ ବିସ୍ତାରିତ ହୋଇଥିବା ମନ କେବେ ତୀକ୍ଷ୍ଣ ହୋଇପାରିବ ନାହିଁ। ତାକୁ ତୀକ୍ଷ୍ଣ କରିବା ପାଇଁ ସଂକ୍ଷିପ୍ତ କରିବାକୁ ପଡ଼ିଥାଏ ଅଳ୍ପ ସ୍ଥାନରେ। ତେବେ ତିନି କୋଣିଆ ଅଂଶ ତ ରହିବ, କିନ୍ତୁ ଛୋଟ ତ୍ରିକୋଣ ହେବ। ଏଇ ଉପର ଓଠରୁ ଆରମ୍ଭ କରି ବାସ୍ ନାକର ଦ୍ୱାର ଯେଉଁଠୁ ଆରମ୍ଭ ହୋଇଛି ଏଇ ତିନି କୋଣିଆ ଅଂଶ ଉପରେ, ଏବେ ନାକର ଭିତରେ, ନାକର ଭିତର କାନ୍ଥରେ କ'ଣ ହେଉଛି ଆମକୁ ତା ସହ କିଛି ଦେଣନେଣ ନାହିଁ। ହେଉଛି ତ ଆମେ ତା ଉପରେ କିଛି ଧ୍ୟାନ ଦେବା ନାହିଁ। ନାକର ବାହାର କାନ୍ଥରେ କ'ଣ ହେଉଛି, କ'ଣ ସମ୍ବେଦନା ହେଉଛି ଆମେ ଧ୍ୟାନ ଦେବା ନାହିଁ। ଏଇ ନାକର ବାହାର ପୁଡ଼ା ବଳୟରେ କ'ଣ ହେଉଛି ତାକୁ ଧ୍ୟାନ ଦେବା। ନାକ ତଳେ ଓଠ ଉପରେ ଯେଉଁ ନିଶର ସ୍ଥାନ, ଏଠି କ'ଣ ହେଉଛି ତା ଉପରେ ଧ୍ୟାନ ଦେବା। ତେବେ ଆମେ ଜାଗାକୁ ଛୋଟ କରିନେଲେ ଏବେ ଆଜି ରାତି ଆଉ କାଲି ଯେ ପର୍ଯ୍ୟନ୍ତ ବିପସନା ନ ମିଳିଛି ସେ ପର୍ଯ୍ୟନ୍ତ ଏହି କାମ କରିବା କି ବାସ୍ ଏହି ଛୋଟ ସ୍ଥାନରେ ସାରା ଧ୍ୟାନ ରଖିକରି କ'ଣ ସମ୍ବେଦନା ହେଉଛି, କ'ଣ ସମ୍ବେଦନା ହେଉଛି ଖୁବ୍ ଧ୍ୟାନର ସହ ଜାଣିବା, ଆଉ ଏହି ପ୍ରକାର ଆପଣ ମନକୁ ଅଧିକ ସୂକ୍ଷ୍ମ କରିନେବା, ଅଧିକ ତୀକ୍ଷ୍ଣ କରିନେବା, ସମ୍ବେଦନଶୀଳ କରିନେବା, ତେବେ କାଲିର କାମ ଖୁବ୍ ହାଲୁକା ହୋଇଯିବ। ନିଜର ଶୀଳକୁ କଡ଼ାକଡ଼ି ଭାବେ ପାଳନ କରିବା ସହ ନିଜ ମନକୁ ଏହି ଛୋଟ ସ୍ଥାନରେ ଲଗାଇବାର ଅଭ୍ୟାସ କରୁ କରୁ କାଲି ବିପସନା କରିବା ଆରମ୍ଭ କରିବା, ପ୍ରଜ୍ଞାର କ୍ଷେତ୍ରକୁ ଯିବାକୁ ଆରମ୍ଭ କରିବା, ତେବେ ମୁକ୍ତିର ମାର୍ଗ ଖୋଲିଯିବ। ଆଉ ସେହି ମାର୍ଗରେ ଚାଲି ଚାଲି ମୁକ୍ତ ଅବସ୍ଥାର ଦ୍ୱାର ଖୋଲିଯିବ, ବଡ଼ କଲ୍ୟାଣର କଥା ହେବ, ବଡ଼ ମଙ୍ଗଳର କଥା ହେବ। କାମ ସ୍ୱୟଂ ହିଁ କରିବାକୁ ପଡ଼ିବ, ଅନ୍ୟ କେହି କରିପାରିବେ ନାହିଁ। ବନ୍ଧନ ଆମେ ବାନ୍ଧିଛନ୍ତି, ବନ୍ଧନ ଆମକୁ ଖୋଲିବାକୁ ହେବ, ଅନ୍ୟ କେହି ହୁଏତ ରାସ୍ତା ବତେଇ ଦେଇପାରେ। ମଳି ଆମେ ଲଗାଇଛନ୍ତି, ମଳି ଆମକୁ ଉତାରିବାକୁ ହେବ। ଅନ୍ୟ କେହି ରାସ୍ତା ଭଲା ବତେଇ ଦେଇପାରେ। ତେବେ ଏହି ବୁଦ୍ଧିମତାର ସହିତ ପରିଶ୍ରମ କରିବାର ଅଛି, ପୁରୁଷାର୍ଥ କରିବାର ଅଛି। ବାକି ଯେଉଁ ସାତ ଦିନ ରହିଛି ଖୁବ୍ ପରିଶ୍ରମ କରିବାର ଅଛି, ଏହି ଦୃଢ଼ତାର ସହିତ, ଏହି ପ୍ରକାର ଲଗ୍ନର ସହିତ, ଏହି ନିଷ୍ଠାର ସହିତ କାମ ହିଁ କରିଚାଲିବା, କାମ ହିଁ କରିଚାଲିବା, ଆଉ ପ୍ରକୃତରେ ଆପଣ ମଙ୍ଗଳ ସାଧିନେବା। ଯେଉଁମାନେ ଏହି ଶିବିରକୁ ଆସିଛନ୍ତି ସମସ୍ତେ ପରିଶ୍ରମ କରି ଏହି ବିଦ୍ୟାକୁ ଶିଖି ଆପଣ ମଙ୍ଗଳ ସାଧି ନିଅନ୍ତୁ, ଆପଣ କଲ୍ୟାଣ ସାଧି ନିଅନ୍ତୁ। ସମସ୍ତଙ୍କର ମଙ୍ଗଳ ହେଉ, ସମସ୍ତଙ୍କର କଲ୍ୟାଣ ହେଉ, ସମସ୍ତଙ୍କର ସ୍ୱସ୍ତି ମୁକ୍ତି ହେଉ, ସମସ୍ତଙ୍କର ସ୍ୱସ୍ତି ମୁକ୍ତି ହେଉ। ଭଲ ହେଉ, ଭଲ ହେଉ, ଭଲ ହେଉ। ଚାହୁଁଛନ୍ତି ତେବେ ପାଞ୍ଚ ମିନିଟ୍ ବିଶ୍ରାମ କରି ନିଅନ୍ତୁ, ତାପରେ ପୁଣି ଧ୍ୟାନ କରିବାକୁ ବସିବା। ପାଞ୍ଚ ମିନିଟ୍ ବିଶ୍ରାମ କରି ନିଅନ୍ତୁ।